ଏଠାରେ ପୁନର୍ବାର ପ୍ରଭୁ ଯୀଶୁଙ୍କ ନାମରେ ଏବଂ ସେହି ମହାନ ଏବଂ ଶକ୍ତିଶାଳୀ କାର୍ଯ୍ୟଗୁଡ଼ିକ ବିଷୟରେ ଶୁଣିବା ଯାହାକି ତୁମେ ପୂର୍ବରୁ କରିଅଛ ଏବଂ ବର୍ତ୍ତମାନ ଆମେ ଆଶା ସହିତ ଛିଡ଼ା ହୋଇଅଛୁ। ଆମର ବିଶ୍ୱାସକୁ ଉଠାଅ ଏବଂ ଆମକୁ ଅଭିଷେକ କର, ଯେପରିକି ଆମେ ଏହା ବିଶ୍ୱାସ କରୁ ଯେ ଆଜି ରାତିରେ ଯାହା ମଗାଯାଇଅଛି ତାହା ପ୍ରଦାନ କରାଯିବ। ତୁମେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣକୁ ଓ ସମସ୍ତଙ୍କୁ ଜାଣ, ସେ ସମସ୍ତ କିଛି ଯାହା ସେମାନେ ଅନୁରୋଧ କରିଛନ୍ତି, ଏବଂ ଆମେ ସେମାନଙ୍କ ପାଇଁ ପ୍ରାର୍ଥନା କରୁ, ବିଶେଷ କରି ପ୍ରଭୁ ଯେଉଁମାନେ କି ମୃତ୍ୟୁର ନିକଟବର୍ତ୍ତୀ ଅଟନ୍ତି, ସେମାନଙ୍କ ପ୍ରାଣକୁ ଶାନ୍ତି ଆଣିଦିଅ ଯଦି ଏହା ସେମାନଙ୍କ ପାଖରେ ପୂର୍ବରୁ ନାହିଁ। ସେମାନଙ୍କ ଶରୀରକୁ ଆରୋଗ୍ୟତା ଆଣିଦିଅ, ପ୍ରଭୁ ଏହା ପ୍ରଦାନ କର। ଆମର ଏକତ୍ର ହେବା ବିଷୟକୁ ଆଶୀର୍ବାଦ କର। ପ୍ରଭୁ ଆମେ ପ୍ରାର୍ଥନା କରୁ ଏହି ବୁଧବାର ରାତିର ପ୍ରାର୍ଥନା ସଭାରେ, ଯେ ଯେତେବେଳେ କି ଆମେ ଏକତ୍ର ହୋଇଅଛୁ, ଏହା ଜାଣି ଯେ ଯେଉଁଠାରେ ଦୁଇ କିମ୍ବା ଅଧିକ ଏକାଠି ହୁଅନ୍ତି ତୁମେ ଆମ ସହିତରେ ରହିବ। ଆଉ ପ୍ରଭୁ ଆମେ ତୁମକୁ ମାଗୁଅଛୁ, ଆଜି ରାତିରେ ଆମକୁ ତୁମର ବାକ୍ୟ ପ୍ରଦାନ କର। ପ୍ରଭୁ ଆମ ସହିତ କଥା କୁହ ଏବଂ ଆମର ହୃଦୟଗୁଡ଼ିକୁ ଅଦ୍ଭୁତ ଭାବେ ଉତ୍ତପ୍ତ କର, ଯେପରିକି ଆମେ ଜାଣିବୁ ଯେ ସେହି ମହାନ ସମୟ ପାଇଁ ଆମେ ନିଜକୁ କିପରି ଭାବରେ ଶୃଙ୍ଖଳିତ କରିବୁ ଯାହା ଆଗକୁ ରହିଅଛି, ଯେତେବେଳେ କି ଆମେ ବିଶ୍ୱାସ କରୁ ଯେ ଆମେ ପ୍ରଭୁଙ୍କ ଆଗମନର ନିକଟବର୍ତ୍ତୀ ହେଉଅଛୁ। ବର୍ତ୍ତମାନ ଆମେ ଲୋକମାନଙ୍କ ପାଇଁ ତୁମକୁ ଧନ୍ୟବାଦ ଦେଉଅଛୁ ଯେ ସେମାନେ ନିଜ ପ୍ରତି ପ୍ରିୟ ସେହି ବିଶ୍ୱାସକୁ ପାଇବାକୁ ଆରମ୍ଭ କରିଛନ୍ତି ଏବଂ ବିଶ୍ୱାସର ଅର୍ଥ କ'ଣ ତାହା ଜାଣୁଛନ୍ତି। ତୁମେ ଏହା ଜାଣି ଏପରିକି ଆଗରେ ହେବାକୁ ଥିବା ସେବାଗୁଡ଼ିକ ପାଇଁ ତୁମକୁ ଧନ୍ୟବାଦ ଦେଉଅଛୁ। ଏହା ବିଶ୍ୱାସ କରି ଯେ ତୁମେ କିଛି କରିବାକୁ ଯାଉଅଛ। ପ୍ରଭୁ, ସେହି ପୁରାତନ ଦିନଗୁଡ଼ିକ ପରି ଆମେ ଆଶା ସହିତ ଅପେକ୍ଷା କରୁଅଛୁ, ଏହା ବିଶ୍ୱାସ କରି ଯେ ସେହି ସମୟ ସନ୍ନିକଟ ଅଟେ ଯେତେବେଳେ ତୁମେ ସ୍ୱର୍ଗର ସେହି ଝରକାଗୁଡ଼ିକୁ କେବଳ ଖୋଲିବାକୁ ଯାଉଅଛ ଏବଂ ସେହି ପ୍ରତିଜ୍ଞା ସବୁକୁ ଢାଳିବାକୁ ଯାଉଅଛ ଯାହାକି ପରମେଶ୍ୱର ଏହି ଶେଷ ଦିନରେ ପ୍ରତିଜ୍ଞା କରିଛନ୍ତି। ପ୍ରଭୁ, ବର୍ତ୍ତମାନ ଆମେ ତୁମକୁ ମାଗୁଅଛୁ ଯେ ତୁମେ ରାଷ୍ଟ୍ରଗୁଡ଼ିକର ଚାରିଆଡ଼େ ସମସ୍ତଙ୍କ ସହିତରେ ରହିବ, ଯେପରିକି ଆଜି ଆମେ ଶୁଣୁଅଛୁ ଯେ ଅନେକ ଚାରିଆଡ଼େ ସବୁଆଡ଼େ ଯେଉଁମାନେ କି ଆବଶ୍ୟକତାରେ ଅଛନ୍ତି, ପ୍ରଭୁ ସେମାନଙ୍କର ଅନୁରୋଧଗୁଡ଼ିକୁ ସେମାନଙ୍କୁ ପ୍ରଦାନ କର ଏବଂ ଆମେ ପରମେଶ୍ୱରଙ୍କ ସେହି ମହାନ ହାତକୁ ସମସ୍ତ ଜଗତରେ ସେହି ଲୋକମାନଙ୍କ ମଧ୍ୟରେ ବିଚରଣ କରୁଥିବାର ଦେଖିବା ପାଇଁ ପ୍ରାର୍ଥନା କରୁ, ଯେଉଁମାନେ କି ଏହି ମହାନ ବିଷୟ ପାଇଁ ଅନାଇ ରହିଛନ୍ତି। ଆମମାନଙ୍କୁ ଆମର ପାପ ନିମନ୍ତେ କ୍ଷମା କର। ହେ ପ୍ରଭୁ, ତୁମର ଆତ୍ମା ଓ ତୁମର ବାକ୍ୟ ଦ୍ୱାରା ଆମମାନଙ୍କୁ ତାଡ଼ନା ଦିଅ, ଯେପରିକି ଆମେମାନେ ଆଜ୍ଞାକାରୀ ସେବକମାନଙ୍କ ସଦୃଶ ପରମେଶ୍ୱରଙ୍କ ଇଚ୍ଛାର ଆଜ୍ଞାକାରୀ ସେବକ ନିମନ୍ତେ ଅନୁଶାସିତ ହୋଇପାରୁ। ଆସନ୍ତୁ ଆମେମାନେ ମନେ ପକାଇବା ଏବଂ ଆମର ହୃଦୟଗୁଡ଼ିକରେ ଭାବିବାକୁ ଚେଷ୍ଟା କରିବା ଯାହା ସେହି ପ୍ରାରମ୍ଭିକ ଖ୍ରୀଷ୍ଟିଆନମାନେ କରିଥିଲେ। ଆମେ କେଉଁ ଧରଣର ଲୋକମାନଙ୍କୁ ଭେଟିବା ଯେତେବେଳେ ଆମେ ସେମାନଙ୍କୁ ସାକ୍ଷାତ କରିବା, ଯେଉଁମାନେ କି ବ୍ୟକ୍ତିଗତ ଭାବରେ ତୁମ ସହିତ ସମ୍ପର୍କରେ ରହିଥିଲେ, ସେମାନଙ୍କର ଚେହେରାଗୁଡ଼ିକ କିପରି ନିଶ୍ଚିତ ଭାବରେ ବିଶ୍ୱାସ ଏବଂ ଆନନ୍ଦର ସହିତ ଆଲୋକିତ ହୋଇଥିଲା, ସେମାନଙ୍କର ଜୀବନଗୁଡ଼ିକ କିପରି ନିଶ୍ଚିତ ଭାବରେ ପରମେଶ୍ୱର ଜୀବନ୍ତ ବାକ୍ୟ ହୋଇଥିଲା, ଯେପରିକି ସମସ୍ତ ଲୋକମାନଙ୍କ ଦ୍ୱାରା ପଠିତ ଲିଖିତ ପତ୍ର ସ୍ୱରୂପ ହୋଇଥିଲା ଯେତେବେଳେ ସେମାନେ ଭିତରକୁ ଏବଂ ଲୋକମାନଙ୍କ ମଧ୍ୟକୁ ଯାଇଥିଲେ। ପରମେଶ୍ୱର, ଏହାକୁ ଆଉଥରେ ପ୍ରଦାନ କର। ଆମର ଜୀବନଗୁଡ଼ିକ ତୁମ ପ୍ରତି ଏତେ ସମର୍ପିତ ହେଉ ଯେ ପବିତ୍ର ଆତ୍ମା ଆମମାନଙ୍କ ମାଧ୍ୟମରେ ନିଜକୁ ସଜୀବ ରଖିବେ ଏବଂ ହେ ପ୍ରଭୁ ଆମମାନଙ୍କ ମଧ୍ୟ ଦେଇ କଥା କହିବେ। ଏପରି ହେଉ ଯେ ଆମେମାନେ ନିଜ ମନରେ ଏହାକୁ ମନେ ରଖୁ ଯେତେବେଳେ କି ଆମେ ରାସ୍ତାରେ ଚାଲୁ ଏବଂ ଜଗତ ସହିତ ମିଳିତ ହେଉ, ଯେ ଆମମାନଙ୍କୁ ସେମାନଙ୍କ ପରି ହେବାର ନାହିଁ ଏବଂ ହେ ପ୍ରଭୁ ଆମେମାନେ ପୃଥକ ହୋଇ ପୃଥିବୀ ଉପରେ ସେମାନଙ୍କୁ ସେମାନଙ୍କର ଉପଯୁକ୍ତ ସ୍ଥାନ ଦେଉ। ଆମେ ଅନ୍ୟ ଏକ ଜଗତର ପ୍ରତିନିଧି ବୋଲି ଜାଣି ଆମେ ପଛ ସ୍ଥାନ ଗ୍ରହଣ କରୁ। ପ୍ରଭୁ, ଆମର ଏକ ରାଜ୍ୟ ଅଛି ଯାହାକି କ୍ଷମତାକୁ ଆସୁଅଛି ଏବଂ ଆମର ମହାନ ରାଜା ଶୀଘ୍ର ଆଗମନ କରିବେ ଏବଂ ତାଙ୍କ ଅଧୀନରେ ଥିବା ସମସ୍ତ ରାଜ୍ୟଗୁଡ଼ିକୁ ଅଧିକାର କରିନେବେ ଆଉ ସେ ଶାସନ କରିବେ ଓ ରାଜତ୍ୱ କରିବେ ତାହାଙ୍କ ସହିତ ଏଠାରେ ପୃଥିବୀରେ ସହସ୍ର ବର୍ଷ ଏବଂ ତାହାଙ୍କ ସହିତ ଚିରଦିନ ରହିବେ। ଏହାକୁ ଦୃଷ୍ଟିରେ ରଖି ପ୍ରଭୁ ବର୍ତ୍ତମାନ ଆମେ ଆମର ପ୍ରାର୍ଥନାର ଉତ୍ତରକୁ ଅପେକ୍ଷା କରୁଅଛୁ। ଆମେ ଆମର ସ୍ୱୀକୃତି ପ୍ରତି ଅନାଇ ରହୁଅଛୁ। ଯଦି ଆମେ କିଛି କରିଛୁ, କିଛି କହିଛୁ କିମ୍ବା କିଛି ଭାବିଛୁ ଯାହାକି ତୁମର ମହାନ ଇଚ୍ଛାର ବିପରୀତରେ ଅଟେ, ତେବେ ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଆମକୁ ପରିଷ୍କାର କରିଦେଉ, ଆମକୁ କଢେଇ ନିଅ ପ୍ରଭୁ, ଯେପରିକି ସେ ଭଉଣୀ ସେହି ବିଷୟରେ କହିଥିଲେ ଯେ ଆଜି ରାତିରେ ସେ ଏବଂ ତାଙ୍କର ସ୍ୱାମୀ ଚିକାଗୋକୁ ଯିବା ରାସ୍ତାରେ ଅଛନ୍ତି। ପ୍ରଭୁ ପରମେଶ୍ୱର, ସେମାନଙ୍କୁ କଢେଇ ନିଅ, ସେହି ସ୍ଥାନକୁ ନେଇଯାଅ ଯେଉଁଠାରେ ତୁମେ ସେମାନଙ୍କୁ ବ୍ୟବହାର କରିପାରିବ, ଯେପରିକି ସେମାନେ ଅନ୍ଧକାରରେ ଦରାଣ୍ଡି ହେଉଥିବା ଅନ୍ୟମାନଙ୍କ ପାଇଁ ଆଲୋକର ମଶାଲ ହୋଇପାରିବେ, ଯେଉଁମାନେ କି ଆମର ପ୍ରଭୁ ଯୀଶୁଙ୍କୁ ଜାଣନ୍ତି ନାହିଁ। ବର୍ତ୍ତମାନ ଆମେ ଏହି ସେବାକୁ ତୁମ ନିକଟରେ ସମର୍ପଣ କରୁଅଛୁ ଏବଂ ତୁମର ସଂଶୋଧନର ବାକ୍ୟ ଶୁଣିବାର ଅପେକ୍ଷାରେ ରହୁଛୁ, ଯେପରିକି ଆମେ ଏହା ଜାଣିପାରୁ ଯେ ଏହି ମହାନ ଘଟିକା ପାଇଁ କିପରି ପ୍ରସ୍ତୁତ ହେବାକୁ ଅଛି। ଯୀଶୁଙ୍କ ନାମରେ ଆମେ ଏହାକୁ ମାଗୁଅଛୁ, ଆମେନ୍। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଭାଇ, ଧନ୍ୟବାଦ। ମୁଁ ଏହି ବିଷୟରେ ଟିକେ ଅପ୍ରତ୍ୟାଶିତ ଥିଲି। ମୁଁ ଏଠାରେ ଘରେ ଥିବାରୁ ମୁଁ ଭାବିଲି ଯେ ଯଦି ମୋତେ ପ୍ରକୃତରେ ଜରୁରୀକାଳୀନ ପରିସ୍ଥିତିରେ କୌଣସି ସ୍ଥାନକୁ ଯିବାକୁ ନ ପଡ଼େ, ତେବେ ମୋତେ ବହୁତ ଖରାପ ଲାଗିବ ଯେ ମୁଁ ଘରେ ବସି ରହିଛି ଏବଂ ପ୍ରାର୍ଥନା ସଭାକୁ ଯାଉନାହିଁ, ଏବଂ ମୁଁ ଏକ ପ୍ରକାର ଅପ୍ରତ୍ୟାଶିତ ଭାବେ ନିଜକୁ ଏପରିକି ମୋ ପରିବାର ନିକଟରେ ମଧ୍ୟ ନ ଜଣାଇ ପଳାଇ ଆସିଲି। ମୁଁ ବର୍ତ୍ତମାନ ହିଁ ଆସିଅଛି ଏବଂ ସଙ୍ଗେ ସଙ୍ଗେ ଘରୁ ବାହାରି ଗଲି। ଆଉ ତେଣୁକରି ମୁଁ କହିଲି ମୁଁ ପ୍ରାର୍ଥନା ସଭାକୁ ଯାଉଅଛି ଏବଂ ତାଙ୍କ ପାଖରେ ପ୍ରସ୍ତୁତ ହୋଇ ଆସିବାକୁ ସୁଦ୍ଧା ସମୟ ନଥିଲା ତେଣୁ ସେ ଜାଣିଲେ ନାହିଁ ଯେ ମୁଁ ଆସୁଅଛି ଏଣୁ ମୁଁ ଏଠାରେ ସେହି ଭଉଣୀର ସାକ୍ଷ୍ୟ ଶୁଣି ଖୁସି ଅଟେ ସେହି ଭାଇ ଯାହାକି ଦକ୍ଷିଣ କାରୋଲାଇନା କିମ୍ବା ଉତ୍ତର କାରୋଲାଇନାରେ ଅବା କୌଣସି ସ୍ଥାନରେ ସେହି ଆଲୋକ ବିଷୟରେ ଗ୍ରୀନଭିଲେ ଏହା ତାହା ଥିଲା କି ଦକ୍ଷିଣ ପାଇନ୍ସ ହଁ ଭାଇ ଲିଭେଲ ଠିକ ଆଜି ଏଠାରେ ଥିଲେ ଆଜି ଏଠାରେ ବାପ୍ତିସ୍ମ ସେବାରେ ମୁଁ ତାଙ୍କୁ ବାପ୍ତିସ୍ମ ଦେଲି ଭାଇ ଲିଭେଲ ଆପଣ ଜାଣନ୍ତି ସେଠାରେ ଥିବା ସେବକମାନଙ୍କ ମଧ୍ୟରୁ ଜଣେ ଭାଇ ପାର୍କର ଥମସ ସେଠାରେ ଏକ ମୋର ମନେ ଅଛି ସେହି ସମୟର କଥା ଜଣେ ଭଉଣୀ ଛାୟା ଦ୍ୱାରା ଆବୃତ ହୋଇଥିଲେ ଏହା ଏକ ବଡ଼ ନିଶ୍ଚିତକରଣ ଥିଲା ଭଉଣୀ ତାହା ପ୍ରତି ପବିତ୍ର ଆତ୍ମା ବେଳେବେଳେ ଆମକୁ ଆଗକୁ ଯାଇ ଆମର ବିଶ୍ୱାସକୁ ପରୀକ୍ଷା କରିବା ପାଇଁ ଦିଅନ୍ତି ଏହା ଦେଖିବା ପାଇଁ ଯେ କ'ଣ ଏବଂ ଅନ୍ୟମାନଙ୍କର ବିଶ୍ୱାସକୁ ପରୀକ୍ଷା କରିବା ନିମନ୍ତେ ଯେତେବେଳେ ଆପଣ ସିଧାସଳଖ କିଛି ବିଷୟକୁ ଦେଖୁଥାନ୍ତି ଏବଂ କିଛି ଦେଖନ୍ତି ଆଉ ଏହାକୁ କୁହନ୍ତି ଅନ୍ୟମାନେ ଅନାନ୍ତି ଏବଂ ତାହା ଦେଖନ୍ତି ନାହିଁ ସେମାନେ କୁହନ୍ତି ଯେ ଏହା ତ ସେଠାରେ ନାହିଁ ବୁଝିଲେ କିନ୍ତୁ ଏହା ସେଠାରେ ଅଛି ତେବେ ପାଉଲଙ୍କ ଉପରେ ଆଲୋକ ଝୁଲି ରହିଥିବାର କେହି କେବେ ଦେଖିପାରିନଥିଲେ କିନ୍ତୁ ଏହା ସେଠାରେ ଥିଲା କେହି ହେଲେ ସେହି କପୋତକୁ ସ୍ୱର୍ଗରୁ ସେ ଆଲୋକ ରୂପରେ ଓହ୍ଲାଇ ଆସିବା ଏବଂ ଯୀଶୁଙ୍କ ଉପରେ ଅବତରଣ କରୁଥିବାର ଦେଖିନଥିଲେ ମାତ୍ର କେବଳ ଯୋହନ ଦେଖିଥିଲେ କିନ୍ତୁ ଏହା ସେଠାରେ ଥିଲା ବୁଝିଲେ ଆଉ ତେଣୁକରି ତେବେ ପରେ ଯେତେବେଳେ ମୁଁ ଲୋକମାନଙ୍କୁ ଏହି ଆଲୋକ ଏକ ଅଗ୍ନିସ୍ତମ୍ଭ ରୂପରେ ହୋଇଥିବା ବିଷୟରେ କହୁଥିଲି କେହି ହେଲେ ଏହାକୁ ବିଶ୍ୱାସ କରିବାକୁ ଚାହିଁନଥିଲେ କିନ୍ତୁ ବର୍ତ୍ତମାନ କ୍ୟାମେରାର ଯାନ୍ତ୍ରିକ ଆଖି ତାହାକୁ ଚିହ୍ନିତ କରିଅଛି ତେବେ କହିପାରିବା ଯେ ସେହି ମନ୍ଦ ଆତ୍ମାଟି ଅନ୍ଧକାର ଅଟେ ଏହା ଆମମାନଙ୍କର ଜୀବନ ପରି ଅଟେ ଆମେମାନେ ଛାୟା ଅଟୁ ଏବଂ ଆମେ ଯଦି ଆମେ ଏକ ଆଲୋକ ଆମେ ଅଟୁ ଯଦି ଆମର ଜୀବନ ଏହି ଦିନର ଆଲୋକ ସହିତ ମେଳ ଖାଏ ତାହେଲେ ଆମେ ଆଲୋକର ଗମନାଗମନ କରୁଅଛୁ ଏହା ଠିକ୍ ସେହିପରି ଅଟେ ଯେପରିକି ଆପଣ ବାହାରକୁ ଦେଖନ୍ତି ଏବଂ କୁହନ୍ତି ମୁଁ ସୂର୍ଯ୍ୟକୁ ଦେଖୁଅଛି ଦିନ ସମୟରେ ଆପଣ ସୂର୍ଯ୍ୟର ଛାଇକୁ ଦେଖନ୍ତି ଏହା ସୂର୍ଯ୍ୟର ଏକ ପ୍ରତିବିମ୍ବ ଅଟେ ଏହା ନିଜେ ସେ ସୂର୍ଯ୍ୟ ନୁହେଁ କିନ୍ତୁ ଏହା ପ୍ରମାଣ କରେ ଯେ ଏକ ସୂର୍ଯ୍ୟ ଅଛି ବୋଲି ଏହା ପ୍ରମାଣ କରେ ଏବଂ ବର୍ତ୍ତମାନ ଯେତେବେଳେ ମୁଁ ଦେଖେ ଯେପରିକି ଆପଣମାନେ ସେଠାରେ ବସିଛନ୍ତି ପଙ୍ଖାଗୁଡ଼ିକୁ ବ୍ୟବହାର କରୁଛନ୍ତି କଥାବାର୍ତ୍ତା କରୁଛନ୍ତି ଏହାର ଅର୍ଥ ଆପଣ ବଞ୍ଚିଛନ୍ତି କିନ୍ତୁ ଏହା ତ କେବଳ ଜୀବନର ଏକ ଛାୟା ଅଟେ କାରଣ ଛାଇ କରିବା ପାଇଁ ହେଲେ ଯେକୌଣସି ବିଷୟରେ ଅନ୍ଧକାର ରହିବାକୁ ଥାଏ ବୁଝିଲେ କାରଣ ଏକ ଛାଇ କରିବା ପାଇଁ ଏକ ଛାୟାକୁ କେତେକ ମାତ୍ରାରେ ଅନ୍ଧକାର ଏବଂ କେତେକ ମାତ୍ରାରେ ଆଲୋକ ଧାରଣ କରିବାକୁ ପଡ଼େ ଏବଂ ଏହା ସମ୍ପୂର୍ଣ୍ଣ ଅନ୍ଧକାର ହୋଇପାରେ ନାହିଁ ଏବଂ ଏହା ସମ୍ପୂର୍ଣ୍ଣ ଆଲୁଅ ହୋଇପାରେ ନାହିଁ ଯଦି ଏହା ଅନ୍ଧକାର ଅଟେ ତେବେ ଏହା ପ୍ରକୃତରେ ଅନ୍ଧକାର ଅଟେ ଯଦି ଏହା ଆଲୁଅ ଅଟେ ତେବେ କୌଣସି ଛାଇ ନଥାଏ ଛାଇ ତିଆରି କରିବା ପାଇଁ କିଛି ନଥାଏ କିନ୍ତୁ ଯଦି ଏହା ଅନ୍ଧାର ଏବଂ ଆଲୋକ ମିଶ୍ରିତ ହୋଇଅଛି ତେବେ ଏହା ଏକ ଛାୟା ସୃଷ୍ଟି କରେ ତେଣୁ ଆମେ ପ୍ରକୃତରେ ଆଲୋକର ଛାୟା ଅଟୁ ବର୍ତ୍ତମାନ ଆପଣ କୌଣସି ଏକ ସ୍ଥାନରୁ ଗୋଟିଏ ଜୀବନକୁ ପ୍ରତିବିମ୍ବିତ କରୁଅଛନ୍ତି ଯଦି ଆପଣ ଅଟନ୍ତି ଏବଂ ଖ୍ରୀଷ୍ଟିଆନ ଅଟନ୍ତି ଏହା ଏକ ଛାୟା ହୋଇଥିବାରୁ ଏହା କେବଳ ପ୍ରମାଣ କରେ ଯେ ସେଠାରେ ଏକ ଜୀବନ ଅଛି ଯେଉଁଠାରେ ଆପଣ ମରନ୍ତି ନାହିଁ କାରଣ ଏହି ଜୀବନର ମୃତ୍ୟୁ ଅଛି ବୁଝିଲେ କିନ୍ତୁ ଏହା ଏକ ଛାୟା ଅଟେ କାରଣ ଆପଣ ଜୀବିତ ଅଟନ୍ତି ଦେଖିବା ଭାବିବା ଚଲାବୁଲା କରିବା ଏବଂ କଥାବାର୍ତ୍ତା କରିବାର ଏବଂ ଶରୀରର ପାଞ୍ଚ ଇନ୍ଦ୍ରିୟ ଥିବା ଯୋଗ୍ୟତା ବିଶିଷ୍ଟ ଚଳପ୍ରଚଳ କରୁଥିବା ଜୀବ ଅଟନ୍ତି କିନ୍ତୁ ତଥାପି ଆପଣ ଜାଣନ୍ତି ସେମାନେ ମରୁଛନ୍ତି ଏବଂ ବହୁତ ସମସ୍ୟାମାନ ଅଛି ଆପଣ ଜାଣନ୍ତି ଏହା କେବଳ ହୋଇପାରେ ଏହା ଏକ ପ୍ରତିବିମ୍ବନ ଅଟେ ଦେଖନ୍ତୁ ଯେ ସେଠାରେ ଜୀବନ ଏବଂ ମୃତ୍ୟୁ ଏକତ୍ର ମିଶ୍ରିତ ଅଟେ ଶାରୀରିକତାକୁ ମୃତ୍ୟୁବରଣ କରିବାକୁ ଅଛି କିନ୍ତୁ ଯଦି ଆପଣ ନିଜର ମର୍ତ୍ତ୍ୟ ଜୀବନ ଦ୍ୱାରା ସ୍ୱର୍ଗର ଆଲୋକକୁ ପ୍ରତିବିମ୍ବିତ କରୁଛନ୍ତି ତାହେଲେ ଆପଣ ସେ ଅନନ୍ତ ଜୀବନ ଅର୍ଥାତ୍ ପରମେଶ୍ୱରଙ୍କୁ ପ୍ରତିବିମ୍ବିତ କରୁଛନ୍ତି ତାପରେ ଯେତେବେଳେ ଆପଣ ମରନ୍ତି ଆପଣ ସେ ଆଲୋକକୁ ଯିବା ବ୍ୟତୀତ ଆଉ ଅନ୍ୟ କିଛି ହୋଇପାରନ୍ତି ନାହିଁ କାରଣ ତାହା ହିଁ ଅଟେ ଯାହା ଆପଣ ପ୍ରତିବିମ୍ବିତ କରିଅଛନ୍ତି ଯଦି ଆପଣ ଅନ୍ଧକାର ଜଗତର ଅଟନ୍ତି ଆପଣ ତାହା ହିଁ ପ୍ରତିବିମ୍ବିତ କରନ୍ତି ଏବଂ ଆପଣ ଅନ୍ଧକାର ବ୍ୟତୀତ ଅନ୍ୟ ମାର୍ଗକୁ ଯାଇପାରନ୍ତି ନାହିଁ ବୁଝିଲେ ଏଣୁ ଆମେ ଏକ ପ୍ରତିବିମ୍ବରେ ଅଛୁ ତେଣୁ ଆମେ ଦେଖୁ ଯେତେ ନିଶ୍ଚିତ ଭାବରେ ପବିତ୍ର ଆତ୍ମା ଆଲୋକ ଏବଂ ଜୀବନକୁ ପ୍ରତିବିମ୍ବିତ କରନ୍ତି ସେହିପରି ମୃତ୍ୟୁ ଅନ୍ଧକାରକୁ ପ୍ରତିବିମ୍ବିତ କରେ ଏବଂ ଏଠାରେ ସେମାନେ ଉଭୟ ଅଛନ୍ତି ଆସନ୍ତାକାଲି ଏହି ସପ୍ତାହ ଶେଷ ସୁଦ୍ଧା ବୋଧହୁଏ ରବିବାର ସୁଦ୍ଧା ଆମେମାନେ ସେହି ଛୋଟ ଫଟୋଚିତ୍ରଟିକୁ ଏକ ବଡ଼ ଆକାରକୁ କରୁଅଛୁ ଯେପରିକି ଏହାକୁ ସୂଚନା ବୋର୍ଡରେ ରଖାଯାଇପାରେ ଯେଉଁଠାରେ କି ଆପଣଙ୍କର ଫଟୋଚିତ୍ର ସୂଚନା ବୋର୍ଡରେ ଝୁଲି ରହିଥାଏ ମୁଁ ଜାଣେ ନାହିଁ ଯେ ଆପଣ ତାହା ପ୍ରତି ଧ୍ୟାନ ଦେଲେ କି ନାହିଁ ଆଉ ତାପରେ ଏବଂ ପ୍ରାୟ ଏକ ସପ୍ତାହ ପୂର୍ବରେ ଜାମାଇକାରେ ଯେଉଁଠାରେ ମୁଁ ପ୍ରଚାର କାର୍ଯ୍ୟ କରୁଥିଲି ଆମେ ସମଗ୍ର ବିଶ୍ୱକୁ ଟେପ୍ ପଠାଇଥାଉ ଏବଂ ସେହି ସପ୍ତମୁଦ୍ରା ଯାଇଅଛି ଜାମାଇକାର ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକୁ ଯାଇଅଛି ଆଭ୍ୟନ୍ତରୀଣ ସ୍ଥାନଗୁଡ଼ିକୁ ଏବଂ ଏହା ବ୍ଲୁ ମାଉଣ୍ଟେନ୍ ପଛରେ ଅତ୍ୟନ୍ତ ପ୍ରାଚୀନ ଆଦିମ ଭାବରେ ଜୀବନ ରହିଛି ଏବଂ ଏଠିକାର ଅଧିବାସୀ ବେଳେବେଳେ ସେମାନଙ୍କ ପାଖରେ ଏକ ଟେପ୍ ରେକର୍ଡର ଥାଏ ଯାହା ଆମେ ସେମାନଙ୍କ ପାଇଁ ଆଣିଦେଇଥାଉ ଯାହାକି ଆପଣଙ୍କୁ କରିବାକୁ ପଡ଼େ ପୁରୁଣା କାଳର ଭିକ୍ଟୋରୋଲା ପରି ଏହାକୁ ଘୂରାଇବାକୁ ପଡ଼ିଥାଏ ଏବଂ ତାପରେ ଏହାକୁ ସେପରି ବାଜିବା ପାଇଁ ଛାଡ଼ି ଦିଆଯାଏ ତାପରେ ପ୍ରତି କିଛି ମିନିଟ୍ରେ କାହାରିକୁ ଏହାକୁ ଘୂରାଇବାକୁ ପଡ଼ିଥାଏ ଏହି ଗୋଷ୍ଠୀ ପାଖରେ ଗୋଟିଏ ଛୋଟିଆ ଏକ ବ୍ୟାଟେରୀ ଥିଲା, 6 ଭୋଲ୍ଟର ବ୍ୟାଟେରୀ କିମ୍ବା ଅନ୍ୟ କିଛି ଗୋଟାଏ ଟେପ୍ ରେକର୍ଡରକୁ ବଜାଇବା ପାଇଁ, ଏବଂ ସେମାନେ ସମସ୍ତେ ଏକାଠି ମିଶି ବସିଥିଲେ, ଯେପରିକି ତା ଆଜି ରାତି ଏଠାରେ ଅଟେ। ମୁଁ ବିଶ୍ୱାସ କରେ ସେହି ମୁଦ୍ରାଗୁଡ଼ିକ ବିଷୟରେ ଶୁଣୁଥିଲେ, ଏବଂ ଯେତେବେଳେ ମୁଁ କହୁଥିଲି ସେମାନେ ଲକ୍ଷ୍ୟ କଲେ ଯେ ସେହି କୋଠରୀ ଭିତରେ ସେହି ମହାନ ଅଗ୍ନିସ୍ତମ୍ଭ ଆସିଲା ଓ ତାହା ଉପରେ ଘୁରି ବୁଲିଲା, ଯେଉଁଠାରେ ସେହି ଟେପ୍ ରେକର୍ଡର ଥିଲା ଏବଂ ତାହାର ଉପରେ ସ୍ଥିର ହୋଇ ରହିଗଲା। ଏବଂ ସେମାନେ ଯାଇ ଏକ କ୍ୟାମେରା ଆଣିଲେ ଏବଂ ଏହାର ଫଟୋଚିତ୍ର ଉଠାଇଲେ, ଏବଂ ଠିକ୍ ସେହି ସମାନ ଜଣ ସେଠାରେ ତାହା ଅଟେ, ଠିକ୍ ଏହା ଉପରେ ଝୁଲି ରହିଛି। ତେବେ ଆମେ ଏହାର ଫଟୋଚିତ୍ରକୁ ବଡ଼ କରୁଅଛୁ, ଯେପରିକି ଆମେ ଏହାକୁ ସେଠାରେ ଥିବା ସେହି ସୂଚନା ବୋର୍ଡ ଉପରେ ଲଗାଇପାରୁ, ଯାହାକୁ ଆପଣ ଦେଖିପାରିବେ। ପରମେଶ୍ୱରଙ୍କ ଅନୁଗ୍ରହ ପାଇଁ ଆମେ ଅତ୍ୟଧିକ କୃତଜ୍ଞ ଅଟୁ, ଯାହାକି ଆମ ମଧ୍ୟକୁ ଅଣାଯାଇଅଛି। ଏହି ଦିନରେ ଆମକୁ ତାହାଙ୍କ ଉପସ୍ଥିତିରେ ଆଣିଦେଇଅଛି। ତେବେ ଆମେ ଅନେକ ବିଷୟ ପାଇଁ କୃତଜ୍ଞ। ତେବେ ମୁଁ ଭାବିଲି ଯେ ମୁଁ ଏଠାରେ ଅନାଇବି ଏବଂ ଦେଖିବି ଯଦି ମୁଁ କିଛି ଲେଖାଗୁଡ଼ିକ କିମ୍ବା ସେହିପରି କିଛି ପାଇପାରେ, ଏପରି ଅନ୍ୟ କିଛି ଯାହା ବିଷୟରେ ମୁଁ କହିଥିଲି, କିମ୍ବା ଆମକୁ ଏକ ପ୍ରକାର କୌଣସି କିଛି ମିଳିଯିବ। ଯାହା ବି ହେଉ, ମୁଁ ଏଠାରେ ଏକ ପୁସ୍ତକରେ କିଛି ପାଠ ଲେଖି ରଖିଛି। ଯଦି ମୁଁ ଗୋଟିଏ ପାଇପାରେ, ହୋଇପାରେ ଯେ ପ୍ରଭୁ ମୋତେ କିଛି ବିଷୟ ଉପରେ କହିବା ପାଇଁ କିଛି ବିଷୟ ପ୍ରଦାନ କରିବେ ଯେତେବେଳେ କି ଆମେ ପ୍ରାର୍ଥନା କରୁ। ତେବେ ଆମେମାନେ ରବିବାର ପାଇଁ ଆଶା କରୁଅଛୁ। ମୁଁ ବାର୍ତ୍ତାଗୁଡ଼ିକରେ କହି ଆସିଛି ଏବଂ ରବିବାର ଆପଣଙ୍କୁ ଏହି ବାର୍ତ୍ତା ତୁମେ ମୋ ନିକଟରେ କାହିଁକି କ୍ରନ୍ଦନ କରୁଅଛ, ଲୋକମାନଙ୍କୁ କୁହ ଓ ଆଗେଇ ଯାଅ। ଏହି ବାର୍ତ୍ତା ଉପରେ ଏକ ଦୀର୍ଘ ସମୟ ଧରି ଏଠାରେ ରଖିଛି। ତେବେ ରବିବାର ହେଉଛି ଆରୋଗ୍ୟ ସେବାର ଦିନ, ଯେଉଁଠାରେ ରୋଗୀମାନଙ୍କ ପାଇଁ ପ୍ରାର୍ଥନା କରାଯିବ। ବର୍ତ୍ତମାନ ଆପଣମାନେ ରୋଗୀମାନଙ୍କ ପାଖକୁ ଯାଆନ୍ତୁ, ଏବଂ କିଛି ଗୋଟାଏ କାରଣ ରହିଥାଏ ଯେ ସେହି ରୋଗୀମାନେ ଯେତେବେଳେ ଆମେ ସେମାନଙ୍କ ପାଇଁ ପ୍ରାର୍ଥନା କରୁ, ଯଦି ସେମାନେ ସୁସ୍ଥ ନ ହୁଅନ୍ତି। ଏବଂ ମୁଁ ଚାହେଁ ଯଦି ପ୍ରଭୁଙ୍କର ଇଚ୍ଛା ହୁଏ ରବିବାର ସକାଳେ ମଧ୍ୟ ଏକ କ୍ଷୁଦ୍ର ଉପଦେଶ ଦେବା ପାଇଁ। ତେଣୁ ମୁଁ ଏକ ଆରୋଗ୍ୟତା ସେବା କରିବାକୁ ଯାଉଅଛି ଏବଂ ସମସ୍ତ ଲୋକମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ଯାଉଅଛି। ଏବଂ ପ୍ରାୟ 8 ଘଟିକା ବେଳେ ଯେତେବେଳେ ଗୀର୍ଜାଘର ଖୋଲିଥାଏ, ବିଲିପଲ କିମ୍ବା ସେମାନଙ୍କ ମଧ୍ୟରୁ କେତେକ ରବିବାର ସକାଳେ ଏଠାରେ ଥିବେ, ଲୋକମାନଙ୍କୁ କାର୍ଡ ଦେବା ପାଇଁ ଯେତେବେଳେ ସେମାନେ ଦ୍ୱାରରେ ପ୍ରବେଶ କରନ୍ତି କିମ୍ବା ଯେତେବେଳେ ବି ସେମାନେ ଭିତରକୁ ଆସନ୍ତି। ଏବଂ ବର୍ତ୍ତମାନ ମୁଁ ଚେଷ୍ଟା କରିବାକୁ ଚାହେଁ, ମୋର ବିଶ୍ୱାସ ଯେ ପ୍ରଭୁ କୌଣସି ପ୍ରକାରେ ମୋତେ ସେହି କାରଣ ଉପରେ ଟିକେ ବୁଝିବାର ଶକ୍ତି ଦେଇଛନ୍ତି ଯେ କିଛି ଲୋକ କାହିଁକି ସୁସ୍ଥ ହୁଅନ୍ତି ନାହିଁ। ଆଉ ମୁଁ ବିଶ୍ୱାସ କରେ ଯେ ଏହା ବୁଝିବାର ଅଭାବ ଯୋଗୁଁ ଅଟେ, ଏବଂ ମୁଁ ବିଶ୍ୱାସ କରେ ବୋଧହୁଏ ରବିବାର ସକାଳେ ପ୍ରଭୁ ଇଚ୍ଛା କଲେ ଆମେ ତାହା ଉପରେ କହିବା। ତେବେ ବୁଧବାର ରାତିର ପ୍ରାର୍ଥନା ସଭା କେବଳ ଏକ ସଂକ୍ଷିପ୍ତ ସଭା ଅଟେ, ଯେଉଁଠାରେ ଆମେ ଏକାଠି ହୋଇ ପ୍ରାର୍ଥନା କରିଥାଉ, ଯେପରି ଆମର ହୋଇଥାଏ ଏବଂ ଏକତ୍ର ସହଭାଗିତା କରିଥାଉ। ବେଳେବେଳେ ମୁଁ ବିଶ୍ୱାସ କରେ ଯେ ସେହି ମହାନ ବିଷୟମାନ ମଧ୍ୟରୁ ଗୋଟିଏ ଯାହା ମୁଁ ଏହି ଦିନରେ ପାଇଥାଏ, ତାହା ହେଉଛି ଆମେ ଯାହା ବିଶ୍ୱାସ କରୁ ସେଥିରେ ନିଷ୍ଠାପରତାର ଅଭାବ। ବୁଝିଲେ ଯଦି ପରମେଶ୍ୱର ଜନ୍ ୱେସ୍ଲିଙ୍କ ଦିନରେ ତାହା କରିଥାନ୍ତେ ଯାହା ସେ ଆଜି କରିଅଛନ୍ତି, ତାହେଲେ ଏହା କ'ଣ ସାଧନ କରିଥାନ୍ତା? ମାର୍ଟିନ୍ ଲୁଥରଙ୍କ ଦିନ କିମ୍ବା ଆଉ ଅଧିକ କ'ଣ? ଯେପରିକି ଆମେ ତାହାଙ୍କୁ ଯାହା କରୁଥିବାର ଦେଖୁ, ଉଭୟ ମଣ୍ଡଳୀ ଦ୍ୱାରା, ଆତ୍ମାଙ୍କ ଦ୍ୱାରା ଏବଂ ବିଜ୍ଞାନ ଦ୍ୱାରା ଏବଂ ପ୍ରତ୍ୟେକ ପଦକ୍ଷେପ ଦ୍ୱାରା ପ୍ରମାଣିତ ଅଟେ। ଏହାର ବାସ୍ତବିକତା ଚିହ୍ନିବାକୁ ପଡ଼ିବ, ଏବଂ ପରମେଶ୍ୱରଙ୍କ ବାକ୍ୟଠାରେ ଏହା ଘଟିବା ପୂର୍ବରୁ ଏହାକୁ ଘୋଷଣା କରୁଅଛି ଏବଂ ଏହାକୁ ବ୍ୟକ୍ତ କରୁଅଛି, ଏବଂ ତାପରେ ଆଗକୁ ବଢ଼ିବାରେ ଏବଂ ଭବିଷ୍ୟତବାଣୀ କରିବାରେ ଏବଂ ଠିକ୍ ସେହି ବିଷୟ ଦେଖାଇବାରେ ଯାହା ସେ କହିଥିଲେ, ଏହା ଠିକ୍ ଠିକ୍ ସିଦ୍ଧ ରୂପେ ତାହା ଘଟିବ ଯାହା ସେ ଅବିକଳ ଭାବରେ କହିଥିଲେ। ଏବଂ ତଥାପି ଆମେ ବିସ୍ମିତ ହୋଇଥିବା ପରି ଏକ ପ୍ରକାର ଅଳସୁଆ ହୋଇ ବସିଥାଉ। ତେବେ ମୁଁ ଆଶ୍ଚର୍ଯ୍ୟ କରେ ଯଦି ଏହାର ଅଭିପ୍ରାୟ ମୁଁ ହୋଇପାରେ କି। ମୁଁ ଆଶ୍ଚର୍ଯ୍ୟ କରେ ଯଦି ଏହାର ଅଭିପ୍ରାୟ ସମଗ୍ର ଭାବରେ କେବଳ ସେଇ ମଣ୍ଡଳୀ ହୋଇପାରନ୍ତି କି, କିମ୍ବା ମୁଁ ଆଶ୍ଚର୍ଯ୍ୟ କରେ ଯଦି ମୁଁ ପ୍ରକୃତରେ ଏଥିରେ ଅନ୍ତର୍ଭୁକ୍ତ କି। ମୁଁ ଭାବୁଛି ରବିବାର ସକାଳେ ମୁଁ ସେହି ନୀତିଗୁଡ଼ିକ ମଧ୍ୟରୁ କେତେକ ଉପରେ କହିବାକୁ ଚେଷ୍ଟା କରିବି, ଯାହାକି ହୁଏତ ଆମକୁ ଟିକେ ଆଲୋକିତ କରିପାରେ। ତେବେ ଆଜି ରାତି ଏଠାକୁ ଆସିବା ପୂର୍ବରୁ ଠିକ୍ ବାହାରିବା ବେଳେ ମୁଁ କିଛି ପାଇଥିଲି। ମୁଁ ଭାବିଲି କ'ଣ ହେବ ଯଦି ମୁଁ ସେଠାକୁ ଆସେ, ଯଦି ଭାଇ ନେବିଲ କୁହନ୍ତି ଉଠନ୍ତୁ ଏବଂ କୁହନ୍ତୁ, ଆଉ ତାପରେ ମାତ୍ର ବସି ଯାଆନ୍ତି। ବୁଝିଲେ, ମୁଁ ଭାବିଲି ଭଲ ହେବ ଯେ ମୁଁ କେତେ ଗୋଟିଏ ଶାସ୍ତ୍ରାଂଶ ଲେଖି ରଖେ, କାରଣ ମୁଁ ଜାଣେ ସେ ଏତେ ପ୍ରିୟତମ ଭାଇଟିଏ ଏବଂ ଆମେ ତାଙ୍କୁ ପ୍ରଶଂସା କରୁ। ବାକ୍ୟ ନିମନ୍ତେ ଆମେ ପ୍ରାର୍ଥନା କରିବା ପୂର୍ବରୁ ମୁଁ ଜଣେ ଭାଇଙ୍କୁ ଚିହ୍ନାଇବାକୁ ଚାହେଁ। ମୁଁ ଏହି ସମୟରେ ତାଙ୍କ ନାମକୁ ମଧ୍ୟ କହିପାରୁ ନାହିଁ। ସେମାନେ 2 ଜଣ ଅଟନ୍ତି, ସେମାନେ ଏଠାରେ ଅଛନ୍ତି, ମୋ ବନ୍ଧୁମାନେ। ସେମାନେ ସେବକ ଏବଂ ପ୍ରଚାରକ ଅଟନ୍ତି, ବାହାରକୁ ସେବା କ୍ଷେତ୍ରକୁ ଯାଉଛନ୍ତି। ସେମାନେ ଏହି ବାର୍ତ୍ତାଗୁଡ଼ିକୁ ଟେପ୍ ମାଧ୍ୟମରେ ଶୁଣିଥିଲେ, ଏବଂ ସେମାନେ ବିଭିନ୍ନ ସାମ୍ପ୍ରଦାୟିକ ମଣ୍ଡଳୀରୁ ବାହାରିଛନ୍ତି, 2 ଜଣ ସେବକ। ଏବଂ ସେହି ବାଳକଟି ଏତେ ସେମାନଙ୍କ ମଧ୍ୟରୁ ଜଣେ ଏତେ ଆଗ୍ରହୀ ଯେ ସେ ଏକ ସଭାର ଶେଷ ହେଉଥିବା ବେଳେ ଉଡ଼ାଜାହାଜରେ ଟ୍ୟୁସନକୁ ଆସି ପହଞ୍ଚିଥିଲେ। ମୁଁ ବିଶ୍ୱାସ କରେ ଯେ ମୁଁ ବ୍ୟବସାୟୀ ପୁରୁଷମାନଙ୍କ ଜଳଖିଆ ସଭାରେ ଥିଲି, ଏବଂ ସେହି ଯୁବା ଜଣକ ଉତ୍ତମ ଯୁବା ଜଣ ସେଠାକୁ ଆସିଥିଲେ, ଏବଂ ସେମାନେ କାନ୍ସାସରୁ ଅଟନ୍ତି, ଏବଂ ସେମାନେ ଏତେ ଦୂରରୁ ମୋ ପାଖକୁ ଆସିଥିଲେ ଯେ ମୁଁ ସେମାନଙ୍କୁ ବିବାହ ଦିଏ। ମୁଁ ତା ପ୍ରଶଂସା କରେ। ଏହା ଭାବି ଯେ ଲୋକମାନେ ଯେଉଁମାନେ କି ଆପଣଙ୍କ ପ୍ରାର୍ଥନାରେ ବିଶ୍ୱାସ କରନ୍ତି, ଯଥେଷ୍ଟ ମାତ୍ରାରେ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ଶୁଣିବେ ଏବଂ ଉତ୍ତର ଦେବେ। ଯୁବବର୍ଗ ଏହି ପ୍ରକାରେ ଜୀବନକୁ ଆରମ୍ଭ କରୁଅଛନ୍ତି ଏବଂ ଯେତେବେଳେ ସେମାନେ ଗତକାଲି ବିବାହ କରିବା ପାଇଁ ମୋ ପାଖକୁ ଏଠାରେ ଆସି ପହଞ୍ଚିଲେ, ଇଣ୍ଡିଆନ ରାଜ୍ୟର ଆଇନ ବ୍ୟବସ୍ଥାର ପ୍ରୟୋଜନ ବିଷୟରେ ଏହା ଜାଣିବାକୁ ପାଇଲେ ଯେ ଏପରିକି ସେମାନଙ୍କର ରକ୍ତ ପରୀକ୍ଷାଗୁଡ଼ିକ ସହିତ ସେମାନେ ବିବାହ ହେବା ପୂର୍ବରୁ 3 ଦିନ ଏଠାରେ ରାଜ୍ୟରେ ଅପେକ୍ଷା କରିବାକୁ ହେବ। ତେଣୁ ସେମାନେ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ବିବାହ କରିପାରିବେ ନାହିଁ। ଏବଂ ମୁଁ ଆମର ଭାଇଙ୍କୁ ପଚାରିବି, ଯିଏକି ପଛରେ ଅଛନ୍ତି, ସେ କେବଳ ଛିଡ଼ା ହୋଇ ଆମକୁ କହିବେ ଯେ ସେ କିଏ ଅଟନ୍ତି ଏବଂ ସେଠାରେ ତାଙ୍କ ସହିତ ଥିବା ସୁନ୍ଦର ସାନ ମହିଳା ଜଣକ ଏବଂ ପରବର୍ତ୍ତୀ ଭାଇ ଜଣକ କିଏ ଅଟନ୍ତି। ଆପଣଙ୍କୁ ଅନେକ ଧନ୍ୟବାଦ। ଆମେ ନିଶ୍ଚିତ ଭାବରେ ଏହି ଯୁବ ରାଷ୍ଟ୍ରଦୂତମାନଙ୍କୁ ପ୍ରଭୁ ଯୀଶୁଙ୍କ କାର୍ଯ୍ୟ ପାଇଁ ପରମେଶ୍ୱରଙ୍କ ଆଶୀର୍ବାଦର କାମନା କରୁଛୁ, ଯେପରିକି ସେମାନେ ମାର୍ଗରେ ତୀବ୍ର ଅଗ୍ରସର ହୁଅନ୍ତି ଏବଂ ପ୍ରଭୁଙ୍କ ଆଗମନକୁ ଅପେକ୍ଷା କରୁଥାଏ। ମୁଁ ଚିନ୍ତା କରୁଥିବା ବେଳେ ଆଉ ଯୁବକ ଏବଂ ଯୁବତୀମାନଙ୍କୁ ନିଜ ହୃଦୟରେ ଏକ ଉଦ୍ଦେଶ୍ୟ ରଖିଥିବା ଦେଖେ, ଯେଉଁମାନେ କି ଖ୍ରୀଷ୍ଟଙ୍କ ସେବା କରିବା ପାଇଁ ସେମାନଙ୍କୁ ଏହିପରି ଉଠିବା ଦେଖେ, ଦେଖନ୍ତୁ ତା ମୋତେ ରୋମାଞ୍ଚିତ କରି ପକାଏ। ମୋର ଭାଇ ଭଉଣୀ, ପ୍ରଭୁ ତୁମମାନଙ୍କୁ ବହୁଳ ଆଶୀର୍ବାଦ କରନ୍ତୁ। ତେବେ ଆସନ୍ତୁ ଆମେମାନେ ଏକ ଛୋଟ ପୁସ୍ତକ ନିକଟକୁ ଫେରିଯିବା, ଯାହାକି ମୁଁ ମୋ ଜୀବନରେ ପୂର୍ବରୁ କେବେ କହିନାହିଁ ଏବଂ ଏହାକୁ ବହୁତ କେବଳ ଗୋଟିଏ ଅଧ୍ୟାୟ ଅଛି, ଫିଲିମନଙ୍କ ପୁସ୍ତକ। ଆଉ ଏହା ଏକ, ମୁଁ ତ ମାତ୍ର ଟିକେ ଆଇରିସ୍ ବଂଶ ବ୍ୟକ୍ତି ଜଣେ ଏବଂ ମୋର ତଳ ଦାନ୍ତର ଚାରିପାଖରେ ଏକ ତାର ଲଗା ହୋଇଛି ପଛରେ ଥିବା ଏକ ଯୋଡ଼ା ଦାନ୍ତକୁ ଧରି ରଖିବା ପାଇଁ। ମୁଁ ବେଳେବେଳେ ମୁଁ ଏହି ନାମଗୁଡ଼ିକୁ ସଠିକ୍ ଭାବରେ ଉଚ୍ଚାରଣ କରେ ନାହିଁ, ଯେତେବେଳେ କି ମୁଁ ଜାଣେ ଯେ ସେଗୁଡ଼ିକ କ'ଣ ଅଟେ, ଏବଂ ବେଳେବେଳେ ଶିକ୍ଷାର ଅଭାବ ଯୋଗୁଁ ମୁଁ ସେମାନଙ୍କୁ ସଠିକ୍ ଉଚ୍ଚାରଣ କରିପାରେ ନାହିଁ। ତେଣୁ ଫିଲିମନ୍ କେହି ଜଣେ ସେଠାରେ ପଛରୁ କହିଲେ, ଯାହା ମୁଁ ଭାବୁଛି ଯେ ପ୍ରକୃତରେ ଏହାର ସଠିକ୍ ଉଚ୍ଚାରଣ ତାହା ଅଟେ। ତେବେ ପ୍ରଥମ ପଦ, ମୁଁ ଏଥିରୁ କେବଳ ଗୋଟିଏ ବା ଦୁଇଟି ଶବ୍ଦ ନେବାକୁ ଚାହେଁ। ପାଉଲ ଯୀଶୁଖ୍ରୀଷ୍ଟଙ୍କର ଜଣେ ବନ୍ଦୀ, ଏବଂ ତାହା ହିଁ ଅଟେ ଯାହାକି ମୁଁ ଆଜି ରାତିରେ ପ୍ରଭୁଙ୍କ ଇଚ୍ଛା ହେଲେ ଏକ ମୂଳପାଠ ଭାବରେ ନେବାକୁ ଚାହୁଁଛି, ଜଣେ ବନ୍ଦୀ। ତେବେ ଆପଣ ପାଉଲଙ୍କୁ ଜଣେ ବନ୍ଦୀ ଭାବରେ ବଡ଼ କଷ୍ଟରେ କଳ୍ପନା କରିପାରୁଥିବେ, ଜଣେ ମୁକ୍ତ ବ୍ୟକ୍ତି ଭାବରେ ଜନ୍ମ, ପବିତ୍ର ଆତ୍ମାରେ ପରିପୂର୍ଣ୍ଣ, ମାତ୍ର ତଥାପି ସେ ନିଜକୁ ଜଣେ ବନ୍ଦୀ ବୋଲି ଆଖ୍ୟା ଦିଅନ୍ତି। ଏବଂ ବର୍ତ୍ତମାନ ଆମେମାନେ ପାଉ ଯେତେବେଳେ ସେ କରନ୍ଥିୟମାନଙ୍କୁ ସମ୍ବୋଧିତ କରୁଛନ୍ତି, ପାଉଲ ଯୀଶୁଖ୍ରୀଷ୍ଟଙ୍କ ଜଣେ ପ୍ରେରିତ। ଅନ୍ୟ ସମୟରେ ସେ ତିମୋଥିଙ୍କୁ କହୁଛନ୍ତି, ଅନ୍ୟମାନଙ୍କୁ କହୁଛନ୍ତି, ପାଉଲ ପରମେଶ୍ୱରଙ୍କ ଇଚ୍ଛାରେ ଯୀଶୁଖ୍ରୀଷ୍ଟଙ୍କର ଜଣେ ସେବକ। ବର୍ତ୍ତମାନ ଯେତେବେଳେ ସେ ଏଠାରେ ଫିଲିମନଙ୍କୁ ଲେଖୁଛନ୍ତି, ସେ କହୁଛନ୍ତି, ପାଉଲ ଯୀଶୁଖ୍ରୀଷ୍ଟଙ୍କ ଜଣେ ବନ୍ଦୀ, ପାଉଲ ଜଣେ ପ୍ରେରିତ। ମୁଁ ଗୋଟିଏ ରାତି ତାହା ଉପରେ ପ୍ରଚାର କରିବାକୁ ଚାହିଁବି। ପାଉଲ ଜଣେ ସେବକ, ତା ଉପରେ ପ୍ରଚାର କରିବାକୁ ଚାହିଁବି। ଆଉ ତେବେ ପାଉଲ ଜଣେ ବନ୍ଦୀ, କିନ୍ତୁ ଆଜି ରାତି ଏହା ଗୋଟିଏ ବିଷୟକୁ ଯଥାର୍ଥ ଭାବରେ ବିଚାର କରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗିଯିବ। ଆଜି ରାତିରେ ମୁଁ ନେବାକୁ ଚାହେଁ ପାଉଲ ସେହି ବନ୍ଦୀ, ଏବଂ ସେହି ବିଷୟକୁ ନେବାକୁ ଚାହେଁ, ଜଣେ ବନ୍ଦୀ। ତେବେ ଆସନ୍ତୁ ଆମେ ଗୋଟିଏ ମୁହୂର୍ତ୍ତକ ପାଇଁ ନିଜର ମସ୍ତକଗୁଡ଼ିକୁ ନତ କରିବା। ପ୍ରଭୁ ଯୀଶୁ, ଯେକୌଣସି ବ୍ୟକ୍ତି ଯିଏକି ଶାରୀରିକ ଭାବରେ ସକ୍ଷମ ଏହି ବାଇବେଲର ପୃଷ୍ଠାଗୁଡ଼ିକୁ ଓଲଟାଇ ପାରେ, ମାତ୍ର କେବଳ ପବିତ୍ର ଆତ୍ମା ହିଁ ଏହାକୁ ସେହି ପ୍ରକାଶରେ ବ୍ୟାଖ୍ୟା କରିପାରନ୍ତି ଯାହାକି ଏହାର ଉଦ୍ଦେଶ୍ୟ ଅଟେ। ଆମେ ତାହାଙ୍କୁ ଅନୁରୋଧ କରୁଅଛୁ ଯେ ସେ ବର୍ତ୍ତମାନ ଆସନ୍ତୁ ଏବଂ ଏହା କି ପ୍ରକାର ଏପରି ସମ୍ବୋଧିତ କରାଯାଇଅଛି ତାହା ବୁଝାଇବାରେ ସାହାଯ୍ୟ କରନ୍ତୁ ଯେ ଏହି ମହାନ ଶକ୍ତିଶାଳୀ ଭବିଷ୍ୟତ ବକ୍ତା ପାଉଲ ଏବଂ ତଥାପି ନିଜକୁ ଜଣେ ବନ୍ଦୀ ଭାବେ ଆଖ୍ୟା ଦିଅନ୍ତି। ଏପରି ହେଉ ଯେ ଆମେ ତାହାଙ୍କ ଉପରେ ଅପେକ୍ଷା କରିଥିବା ବେଳେ ପବିତ୍ର ଆତ୍ମା ଯୀଶୁଖ୍ରୀଷ୍ଟଙ୍କ ନାମରେ ଏହାକୁ ଆମଠାରେ ପ୍ରକାଶ କରନ୍ତୁ, ଆମେନ୍। ବର୍ତ୍ତମାନ ମୁଁ କଳ୍ପନା କରିପାରେ ଯେ ପାଉଲ ଯେତେବେଳେ ସେ ଫିଲିମନ୍ଙ୍କୁ ଏହି ଚିଠି ଲେଖିଥିଲେ, ସେ କିପରି ବନ୍ଦୀଗୃହରେ ବସିଥିଲେ ଏହି ସହରର ସେହି କାରାକୂପ ଭିତରେ ଜଣେ ଜଣେ ବନ୍ଦୀ ରୂପରେ, ଏବଂ ସେହି ଶବ୍ଦର ଅର୍ଥ କ'ଣ ସେ ତାହାଙ୍କର ସ୍ଥିତି ଦ୍ୱାରା ଭଲ ଭାବରେ ଜାଣିପାରିଥିବେ। ସେ ଲୁହାଦଣ୍ଡମାନ ଦ୍ୱାରା ଘେରା ହୋଇ ରହିଥିଲେ। ସେ କେବଳ ସେତେବେଳେ ହିଁ ମୁକ୍ତ ହୋଇପାରନ୍ତି ଯେତେବେଳେ କେହି ତାଙ୍କୁ ମୁକ୍ତ କରିବ, ଏବଂ ସେ ଜାଣିଥିଲେ ଯେ ବନ୍ଦୀ ହେବା କ'ଣ ଅଟେ। ଏବଂ ତାପରେ ପୁନର୍ବାର ମୁଁ ବିଶ୍ୱାସ କରେ ଯେ ସେହି ପ୍ରେରିତଙ୍କର କହିବାର ଅର୍ଥ କେବଳ ମାତ୍ର ଏକ କ୍ଷୁଦ୍ର ତାହାର ବର୍ତ୍ତମାନ ସ୍ଥିତିକୁ ସମ୍ବୋଧନ କରୁଥିବା ଭଳି ଯଥାଯଥ ଅର୍ଥ ନୁହେଁ। ଯେପରିକି ଏକ ବନ୍ଦୀ ଭାବରେ ତାଙ୍କର ଶରୀରଟି ଏଠାରେ ଏହି କାରାଗାରରେ ବସି ରହିଛି, ମାତ୍ର ମୁଁ ବିଶ୍ୱାସ କରେ ଯେ ସେ କହୁଥିବା ବେଳେ ତାଙ୍କର ସେହି ଅବସ୍ଥାକୁ ତାଙ୍କର ଆତ୍ମା, ତାଙ୍କର ଇଚ୍ଛା ଯୀଶୁଖ୍ରୀଷ୍ଟଙ୍କ ପାଇଁ ଜଣେ ବନ୍ଦୀ ହେବା ସମ୍ବନ୍ଧରେ କହୁଥିଲେ। ତେବେ ଆମେ ସମସ୍ତେ ଜନ୍ମ ହୋଇଅଛୁ ଜଣେ ନୈତିକ ମୂଲ୍ୟବୋଧର କର୍ତ୍ତା ଭାବରେ, ଯେ ଆମେ ଯାହା ଇଚ୍ଛା କରୁ ତାହା ନିଷ୍ପତ୍ତି ନେଉ। ପରମେଶ୍ୱର ସିଦ୍ଧ ରୂପରେ ତାହା କରନ୍ତି, କାରଣ ସେ ନିଶ୍ଚିତ ପ୍ରତ୍ୟେକ ମନୁଷ୍ୟକୁ ସମାନ ଭିତ୍ତିରେ ରଖିଅଛନ୍ତି, ନତୁବା ସେ ଭୁଲ ଲୋକକୁ କୌଣସି ଭିତ୍ତି ଉପରେ ରଖି ସେ ପ୍ରଥମ ମଣିଷକୁ ଭୁଲ ଭିତ୍ତି ଉପରେ ରଖିଥିଲେ, ଯେ ସେ ନୈତିକ ମୂଲ୍ୟବୋଧର କର୍ତ୍ତା ଭାବରେ ରଖିଥିଲେ। ବୁଝିଲେ, ଆମେମାନେ ଆଜି ରାତିରେ ଠିକ ଆଦମ ଓ ହବା ପରି ଅଟୁ, କିଛି ପାର୍ଥକ୍ୟ ନାହିଁ। ଠିକ ଏବଂ ଭୁଲ ଉଭୟ ଆମ ସମ୍ମୁଖରେ ରଖାହୋଇଛି। ଜୀବନ ଏବଂ ମୃତ୍ୟୁ ଆମେମାନେ ଆମର ମନୋନୟନ କରିପାରୁ। ଏହାକୁ କରିବା ଏହା ଆପଣଙ୍କ ଉପରେ ନିର୍ଭର କରେ। ବୁଝିଲେ, ଠିକ ସେହି ପ୍ରକାରେ ଆଦମ ଏବଂ ହବା କରିଥିଲେ ଆଉ ଦେଖନ୍ତୁ, ଏବଂ ସେମାନେ ଭୁଲ ମନୋନୟନ କରିଥିଲେ, ଆଉ ବର୍ତ୍ତମାନ ତାହାଦ୍ୱାରା ମାନବ ଜାତିର ସମଗ୍ର ଜାତିକୁ ମୃତ୍ୟୁର ଦଣ୍ଡ ତଳେ ରଖିଦେଲେ। ଏବଂ ତାପରେ ପରମେଶ୍ୱର ମନୁଷ୍ୟ ରୂପରେ ଓହ୍ଲାଇ ଆସିଲେ, ଆଉ ସେ ମୃତ୍ୟୁକୁ ଗ୍ରହଣ କଲେ ଏବଂ ମୃତ୍ୟୁର ମୂଲ୍ୟକୁ ପ୍ରଦାନ କଲେ, ଯେପରିକି ସେ ତାଙ୍କର ଅଧୀନସ୍ଥମାନେ ଯେଉଁମାନେ କି ମୁକ୍ତ ହେବା ପାଇଁ ଇଚ୍ଛା କରନ୍ତି ମୁକ୍ତ ହୋଇପାରନ୍ତି। ତେବେ ଯଦି ସେ ଆମମାନଙ୍କୁ ଆଦମ ଏବଂ ହବାଙ୍କ ସହିତ କରିଥିବା ଭଳି ସେ ସମାନ ଉପାୟ ବିନା ହିଁ ଗ୍ରହଣ କରି ନିଅନ୍ତି, ଆମମାନଙ୍କୁ କେବଳ କୌଣସି ଏକ ବିଷୟ ଦେଇ ଟାଣି ନିଅନ୍ତି, କୁହନ୍ତି ତୁମେ ରକ୍ଷା ପାଇବାକୁ ଚାହଁ ବା ନ ଚାହଁ ଆମେ ତୁମକୁ ରକ୍ଷା କରିବା, ତାହେଲେ ସେ ଆଦମ ଏବଂ ହବାଙ୍କୁ ଭୁଲ ଭିତ୍ତିରେ ରଖିଥିଲେ। ଆପଣ ଦେଖନ୍ତୁ, କିନ୍ତୁ ଆମ ପ୍ରତ୍ୟେକଙ୍କୁ ଏହି ଦିନରେ ମୃତ୍ୟୁ ଏବଂ ଜୀବନ ମଧ୍ୟରେ ବାଛିବାକୁ ପଡ଼ିଥାଏ। ଆମେ ଏହା କରିପାରିବା। ମୁଁ ଯେପରି ଏବେ ବ୍ୟକ୍ତ କରିଥିଲି, ଯଦି ଆପଣଙ୍କର ଆଲୋକ ପ୍ରମାଣ କରିବ, ତେବେ ଆପଣ କେଉଁ ପାର୍ଶ୍ୱରେ ଅଛନ୍ତି ତାହା ଆପଣଙ୍କର ଜୀବନ ଠିକ୍ ପ୍ରମାଣ କରିବ। ମୋର ଏଥିରେ ଫରକ ପଡ଼େ ନାହିଁ ଯେ ଆପଣ କେଉଁ ପାର୍ଶ୍ୱରେ ଅଛନ୍ତି ବୋଲି ଆପଣ କୁହନ୍ତି। ପ୍ରତିଦିନ ଆପଣ ଯାହା କରନ୍ତି ତାହା ପ୍ରମାଣ କରେ ଯେ ଆପଣ କ'ଣ ଅଟନ୍ତି। ଆପଣ ପୁରାତନ ପ୍ରବାଦ ଶୁଣିଥିବେ, ତୁମର ଜୀବନଟି ଏତେ ଉଚ୍ଚ ଚିତ୍କାର କରେ ଯେ ମୁଁ ତୁମର ସାକ୍ଷ୍ୟ ଶୁଣିପାରେ ନାହିଁ। ବୁଝିଲେ, ଆପଣଙ୍କର କ୍ରିୟାକଳାପ ଏତେ ଉଚ୍ଚ ଚିତ୍କାର କରେ। ମୁଁ ସର୍ବଦା ଚିତ୍କାର କରିବାରେ ଏବଂ ଡେଇଁବାରେ ବିଶ୍ୱାସ କରିଛି, ମାତ୍ର ମୁଁ ସବୁବେଳେ କହିଛି ତୁମେ ଜୀବନଠାରୁ ଅଧିକ ଉଚ୍ଚକୁ ଡିଆଁ ମାର ନାହିଁ, କାରଣ ସଂସାର ତାହା ଦେଖିବାକୁ ଯାଉଅଛି। ଆପଣ ବୁଝିଲେ, ଆପଣଙ୍କୁ ସେତିକି ହିଁ ଉଚ୍ଚକୁ ଡେଇଁବା ଉଚିତ ଯେତିକି ଆପଣ ଜୀବନଯାପନ କରନ୍ତି। ତେଣୁ କାରଣ କେହି ଜଣେ ଆପଣଙ୍କୁ ଦେଖୁଅଛି, ଏବଂ ତେବେ ଯେତେବେଳେ ଲୋକମାନେ ମଣ୍ଡଳୀକୁ ଆସନ୍ତି ନାହିଁ, ସେମାନଙ୍କ ମଧ୍ୟରୁ ଅନେକ ତାହା କରନ୍ତି ନାହିଁ, ଏବଂ ସେମାନଙ୍କ ମଧ୍ୟରୁ କେତେକ ଯେଉଁମାନେ ଆସନ୍ତି ନାହିଁ ମାତ୍ର ନିଷ୍ଠାବାନ ଲୋକମାନେ ଅଟନ୍ତି, ସେମାନେ ମଣ୍ଡଳୀରେ ଏତେ ଦୁର୍ନୀତି ଦେଖିଛନ୍ତି ଯେ ଏପରିକି ସେମାନେ ଆଉ ତାହା ସହିତ କିଛି ସମ୍ପର୍କ ରଖିବାକୁ ଚାହୁଁନାହାନ୍ତି। ଏବଂ ଅନେକ ଥର ଆମେ ସେ ବିଷୟରେ ଏକ ଖାଣ୍ଟି ଖାଣ୍ଟି ଚିନ୍ତାଧାରାରେ କହୁଅଛୁ, ଆପଣ ସେମାନଙ୍କୁ ଆଦୌ ଦୋଷ ଦେଇପାରନ୍ତି ନାହିଁ। ଦେଖନ୍ତୁ, କାରଣ ସେହି ଲୋକମାନଙ୍କ ଯୋଗୁଁ ଯେପରି ସେମାନେ ବ୍ୟବହାର କରିଥାନ୍ତି, ସେମାନେ ନିଜକୁ ଖ୍ରୀଷ୍ଟିଆନ ବୋଲି କୁହନ୍ତି, ସେମାନେ ହେଉଛନ୍ତି ସେ ସବୁଠୁ ବଡ଼ ବିଘ୍ନର ପ୍ରସ୍ତର ଯାହାକି ଜଗତରେ ରହିଛି। ସେହି ପୁରୁଷ ଏବଂ ସ୍ତ୍ରୀ ଯିଏକି ନିଜକୁ ଖ୍ରୀଷ୍ଟିଆନ ବୋଲି କୁହାଉଥାନ୍ତି ଏବଂ ସେମାନଙ୍କର ସ୍ୱୀକୃତିଠାରୁ ଭିନ୍ନ ଜୀବନଯାପନ କରୁଥାନ୍ତି, ଯଥାର୍ଥ ଭାବେ ଠିକ। ତେବେ ଯେହେତୁ ବିଚାର ବେଳେ ନିରାଶା ଆସିବାକୁ ଅଛି, ତେବେ ସେହି ପାପୀ, ସେହି ମଦୁଆ, ସେ ଜୁଆ ଖେଳାଳି, ସେ ବ୍ୟଭିଚାରୀ, ସେ ତା ପାଇଁ ଘୋଷିତ ସେହି ଦଣ୍ଡ ଶୁଣି ନିରାଶ ହେବ ନାହିଁ ଯେ ଚିରସ୍ଥାୟୀ ଅଗ୍ନି ମଧ୍ୟକୁ ଯା, ସେ ନିରାଶ ହେବ ନାହିଁ। କିନ୍ତୁ ସେହି ବ୍ୟକ୍ତି ଯିଏକି ଏକ ପ୍ରକାର ମଣ୍ଡଳୀର ସ୍ୱୀକୃତି ପଛରେ ନିଜକୁ ଲୁଚାଇବାକୁ ଚେଷ୍ଟା କରୁଅଛି, ସେହି ବାଳକ ହିଁ ଅଟେ ଯିଏକି ବିଚାର ଦିନରେ ନିରାଶ ହେବାକୁ ଯାଉଅଛି। ବୁଝିଲେ, ଯିଏକି ଏକ ଖ୍ରୀଷ୍ଟିଆନ ବୋଲି କହିଥାଏ ଏବଂ ଅନ୍ୟ ଧରଣର ଜୀବନଯାପନ କରେ, ତାହା ପାଇଁ ଏବେ ଭଲ ହେବ ଯେ ଏପରିକି ସେ କୌଣସି ପ୍ରକାର ସ୍ୱୀକୃତି ନ କରୁ ଆରମ୍ଭରୁ ହିଁ, ଏହା ଅପେକ୍ଷା ଯେ ଏକ ପ୍ରକାର କିଛି ଆରମ୍ଭ କରି ଏବଂ ଅଲଗା ଧରଣର ଜୀବନଯାପନ କରିବା, କାରଣ ସେ ସବୁଠାରୁ ବଡ଼ ବାଧାଜନକ ପ୍ରସ୍ତରଟି ଯାହାକି ଆମ ପାଖରେ ଅଛି ତାହା ସେ ସ୍ୱୀକୃତି ଦେବା ବ୍ୟକ୍ତି ପାଇଁ ଅଟେ ଯିଏକି କହିଥାଏ ଯେ ସେ ଜଣେ ଖ୍ରୀଷ୍ଟିଆନ ଅଟେ ଏବଂ କିଛି ଅଲଗା ଜୀବନଯାପନ କରିଥାଏ। ସର୍ବଦା ନିଜ ଜୀବନର ମୂଲ୍ୟାଙ୍କନ ଏହାଦ୍ୱାରା କରନ୍ତୁ ନାହିଁ ଯେ ଆପଣଙ୍କର ଚମତ୍କାର କରିବା ପାଇଁ କେତେ ଶକ୍ତି ଅଛି, ଏବଂ ଆମେ ନିଜକୁ ତାହାଦ୍ୱାରା ବିଚାର କରୁନାହୁଁ ଯେ ବାକ୍ୟ ବିଷୟରେ ଆପଣଙ୍କର କେତେ ଜ୍ଞାନ ଅଛି, କିନ୍ତୁ ସର୍ବଦା ନିଜକୁ ଏଥିରେ ବିଚାର କରନ୍ତୁ, ପଛକୁ ଅନାନ୍ତୁ ଏବଂ ଖୋଜନ୍ତୁ ଯେ କେଉଁ ପ୍ରକାର ଏକ ଫଳ ଆପଣ ବର୍ତ୍ତମାନ ଯେଉଁ ଜୀବନଯାପନ କରୁଛନ୍ତି ତା ଫଳୁଅଛି। ବୁଝିଲେ, ଯେପରିକି ମୁଁ କିଛି ସମୟ ପୂର୍ବରୁ ଏରିଜୋନା ସ୍ଥିତ ଫିନିକ୍ସରେ ଏକ ବ୍ୟବସାୟୀମାନଙ୍କ ସଭାରେ ପ୍ରଚାର କରିଥିଲି, ଯୀଶୁଙ୍କ ପ୍ରତିବିମ୍ବ ବିଷୟରେ, ଖ୍ରୀଷ୍ଟିଆନ ଜୀବନକୁ ପ୍ରତିଫଳିତ କରୁଥିବା ବିଷୟରେ ମୁଁ କହିଲି। ମୁଁ ଏଠାରେ କେଣ୍ଟକିରେ ଜନ୍ମଗ୍ରହଣ କରିଥିଲି, ଯେଉଁଠାରେ କି ଅତ୍ୟନ୍ତ ପ୍ରାଚୀନ ରହଣି ଥିଲା, ବିଶେଷତଃ ପୂର୍ବ ସମୟରେ ଯେତେବେଳେ ମୁଁ ଏକ ଛୋଟ ଶିଶୁ ଥିଲି, ଏବଂ ଏହି ନିର୍ଦ୍ଦିଷ୍ଟ ଛୋଟ ପିଲାଟିର କେବେ ବି ଏକ ଘର ନଥିଲା ଯେପରିକି ଆମର ଏଠାରେ ରହିଅଛି, ଯେଉଁଠାରେ କି ଆମର ଏତେ ଅନେକ ସୁନ୍ଦର ସୁନ୍ଦର ମହିଳାମାନେ ରହିଥିଲେ, ଯେଉଁମାନଙ୍କୁ ସମଗ୍ର ଘର ସାରା ଦର୍ପଣ ମଧ୍ୟରେ ଦେଖିବାକୁ ପଡୁଥିଲା, ଯେପରିକି ସେମାନେ ନିଜର କେଶକୁ ଠିକ୍ ଭାବରେ ସଜାଇ ରଖନ୍ତି ଏବଂ ପ୍ରଭୃତି। ମାତ୍ର ତାହା ପାଖରେ ଗୋଟିଏ ଛୋଟ ଦର୍ପଣ ଥିଲା, କେବଳ ଏକ ଛୋଟ ଖଣ୍ଡଟିଏ ଯାହାକି ବାହାରେ ଏକ ଗଛ ଉପରେ ଲଗାଯାଇଥିଲା, ଯେଉଁଠାରେ ଧୁଆଧୋଇ ହେବାର ପିଣ୍ଡିଟିଏ ଥିଲା, ଯେଉଁଠାରେ ତାର ବାପା ଏବଂ ମା ଧୋଇ ହେଉଥିଲେ ଏବଂ ସେମାନେ ସେମାନଙ୍କର କେଶକୁ ପାନିଆ କରୁଥିଲେ, ଏବଂ ଏହିପରି କିଛି ଏକ ଛୋଟ ପୁରୁଣା ଦର୍ପଣର ଏହି ଛୋଟ ଖଣ୍ଡରୁ ଯାହାକି ଗଛ ଉପରେ ଲଗାଯାଇଥିଲା। ସତ କହିବାକୁ ଗଲେ ସେହି ପ୍ରକାରର ଘର ଥିଲା ଯାହା ଆମ ପାଖରେ ରହିଛି। ଯେ କେହି ଏକ ଦର୍ପଣ ଦେଖିବାକୁ ଚାହୁଁଥିଲେ ଆମେ ଛୁଆମାନେ ଆମକୁ ଏକ ବାକ୍ସ ଆଣି ଏବଂ ଧୁଆଧୁଇ ହେବାର ସେହି ବେଞ୍ଚ ଉପରେ ଉଠିବାକୁ ପଡ଼ୁଥିଲା ଏବଂ ଏକ ଦର୍ପଣର ଏହି ଖଣ୍ଡରେ ଦେଖୁଥିଲୁ ଯାହାକୁ ମୁଁ ନିଜେ ଏକ ମଇଳା ଗଦାରୁ ଉଠାଇଥିଲି। ତା ତଳେ କେଣ୍ଟକିରେ ନଥିଲା, ତାହା ଏଠାରେ ଇଣ୍ଡିଆନାରେ ଥିଲା, ଏଠାରେ ଉପରେ ୟୁଟିକା ପାଇକିରେ। ତେବେ ଏହି ଛୋଟ ପିଲାଟି ନିଜକୁ ସେହିପରି କେବେ ଦେଖିନଥିଲା, ତେଣୁ ସେ ତାର ଜେଜେମାଙ୍କୁ ଦେଖା କରିବାକୁ ସହରକୁ ଆସେ ଏବଂ ସେଠାରେ ଏହି ବାଳକ କୋଠରୀ ସବୁ ଘୁରି ବୁଲୁଥିଲା। ଆଉ ତାର ଜେଜେମାଙ୍କର ଏକ ଘର ଥିଲା ଯାହାର କବାଟରେ ସମ୍ପୂର୍ଣ୍ଣ ଦର୍ପଣଟିଏ ଥିଲା। ଆଉ ତେଣୁକରି ଏହି ଛୋଟ ପିଲାଟି ସେହି କୋଠରୀ ଗୁଡ଼ିକରେ ଦୌଡ଼ୁଥିଲା ଏବଂ ନିଜ ସମ୍ମୁଖରେ ଆଉ ଏକ ଛୋଟ ପିଲାକୁ ଦେଖିଲା ଏବଂ ସେହି ଅନ୍ୟ ଛୋଟ ପିଲାଟି ମଧ୍ୟ ଦୌଡ଼ୁଥିଲା। ତେଣୁ ସେ ଭାବିଲା ଯେ ସେ କିଛି ମିନିଟ୍ ରହି ଦେଖିବ ଯେ ସେହି ଅନ୍ୟ ଛୋଟ ପିଲାଟି କ'ଣ କରିବାକୁ ଯାଉଅଛି। ଏବଂ ଯେତେବେଳେ ସେ ଅଟକି ଗଲା, ସେ ଛୋଟ ପିଲାଟି ମଧ୍ୟ ଅଟକି ଗଲା। ଯେତେବେଳେ ସେ ମୁଣ୍ଡ ବୁଲାଇଲା, ସେ ଛୋଟ ପିଲାଟି ମଧ୍ୟ ମୁଣ୍ଡ ବୁଲାଇଲା। ସେ ତାର ମୁଣ୍ଡକୁ ରାମ୍ପି ହେଲା, ସେ ଛୋଟ ପିଲାଟି ମଧ୍ୟ ତାର ମୁଣ୍ଡକୁ ରାମ୍ପିଲା। ଶେଷରେ ଅନୁସନ୍ଧାନ କରିବା ପାଇଁ ନିକଟତର ହେଲା ଏବଂ ସେ ବୁଲି ପଡ଼ିଲା। ତାର ମା ଏବଂ ତାର ଜେଜେମା ଆଶ୍ଚର୍ଯ୍ୟ ସହକାରେ ତାକୁ ଦେଖୁଥିଲେ। ସେ କହିଲା, କାହିଁକି ମା, ସେଇଟା ତ ମୁଁ ଅଟେ। ତେଣୁ ମୁଁ କହିଲି ଯେ ଆମେ ମଧ୍ୟ କିଛି ବିଷୟ ପ୍ରତିବିମ୍ବିତ କରୁଅଛୁ, ବୁଝିଲେ, ଆମ ଜୀବନ ପ୍ରତିବିମ୍ବିତ ହୁଏ। ଏବଂ ବର୍ତ୍ତମାନ ଯଦି ଆମେ ନୋହଙ୍କ ସମୟରେ ବାସ କରୁଥାନ୍ତୁ, ତେବେ ଆମର କାହାର ପକ୍ଷ ନେଇଥାନ୍ତୁ? ନୋହ ବାସ କରୁଥିବା ସେହି ମହାନ ଦିନରେ ଆମେ କେଉଁ ପକ୍ଷ ନେଇଥାନ୍ତୁ? ମୂଷାଙ୍କ ସମୟରେ ଆମେମାନେ କେଉଁ ପକ୍ଷ ଗ୍ରହଣ କରିଥାନ୍ତୁ? ଭବିଷ୍ୟତବକ୍ତା ଏଲିୟଙ୍କ ଦିନରେ କେଉଁ ପକ୍ଷ ନେଇଥାନ୍ତୁ, ଯେତେବେଳେ ସମଗ୍ର ବିଶ୍ୱ ଆଧୁନିକତାର ଏକ ବଡ଼ ଭ୍ରମର ଭିତରେ ପଶିଯାଇଥିଲା, ଆଧୁନିକ ଜିଜେବଲ୍ ପରି, ଏବଂ ପ୍ରଭୁଙ୍କର ସମସ୍ତ ସେବକମାନଙ୍କୁ ସାଂସାରିକ ଉପାୟରେ ବାହାର କରିଦେଇଥିଲା ଏବଂ ମଣ୍ଡଳୀୟ ଯାଜକମାନେ ସମସ୍ତେ ତାହାଙ୍କୁ ପ୍ରଣାମ କରୁଥିଲେ, କ'ଣ ଆପଣ ଲୋକପ୍ରିୟତାର ପକ୍ଷ ନେଇଥାନ୍ତେ ଅବା ଆପଣ ଏଲିୟଙ୍କ ସହିତ ଛିଡ଼ା ହୋଇଥାନ୍ତେ? ତେବେ ପ୍ରଭୁ ଯୀଶୁଙ୍କ ଦିନରେ ଯେତେବେଳେ କି ଆମେ ଏହି ଅପ୍ରସିଦ୍ଧ ଜଗତ ଦ୍ୱାରା ଅଶିକ୍ଷିତ ବ୍ୟକ୍ତିଙ୍କ ବିଷୟରେ ଚିନ୍ତା କରୁ, ସେମାନେ କଦାପି ଏପରି କୌଣସି ବିଦ୍ୟାଳୟ ପାଇପାରିନଥିଲେ ଯେଉଁଠାକୁ ସେ କେବେ ଯାଇଥିଲେ, ଏବଂ କୌଣସି ସେମିନାରୀର ଅଭିଜ୍ଞତା ବି ନଥିଲା, ଏବଂ ତାପରେ ଅବୈଧ ଜନ୍ମର ଏକ ଉପାଧି ସହ ବଡ଼ ହୋଇଥିଲେ ଏବଂ ତାପରେ ବାହାରକୁ ଆସି ଏପରି ଏକ ସୁସମାଚାର ପ୍ରଚାର କରିଥିଲେ ଯାହାକି ସେମାନଙ୍କ ଶିକ୍ଷାର ବିପରୀତ ଥିଲା ଅତ୍ୟନ୍ତ, ଏବଂ ସେବକଗଣଙ୍କୁ ଏବଂ ସେମାନଙ୍କର ସଂଗଠନ ଗୁଡ଼ିକୁ ନିନ୍ଦିତ କରିଥିଲେ ଏବଂ ଇତ୍ୟାଦି। ଏବଂ ସେହି ସଂଗଠନ ଗୁଡ଼ିକ ଏକ ବିବୃତ୍ତି ପ୍ରସ୍ତୁତ କରିଥିଲେ ଯଥା, ଯଦି କେହି ଏ ତଥାକଥିତ ଭବିଷ୍ୟବକ୍ତାର କଥା ଶୁଣିବାକୁ ଯାଏ ତାକୁ ସମାଜଗୃହରୁ ବାହାର କରି ଦିଆଯିବ, ଯାହାକି ଏକ ମରଣତୁଲ୍ୟ ପାପ ଥିଲା। ସେମାନଙ୍କୁ ହିସାବ ଦେବାକୁ ପଡ଼ିଥିଲା। କେବଳ ଗୋଟିଏ ମାତ୍ର ଉପାୟରେ ସେମାନେ ଉପାସନା କରିପାରୁଥିଲେ, ତାହା ଥିଲା ଆମେ ଶବକଙ୍କ ରକ୍ତ ତଳେ। ସେମାନଙ୍କୁ ଏହି ବଳିଦାନ ନିକଟକୁ ଆସିବାକୁ ପଡ଼ିଥିଲା ଏବଂ ତାପରେ ସେମାନେ ପରିତ୍ୟକ୍ତ ଥିଲେ, ଏବଂ ଏହା କେତେ ଏକ ବଡ଼ ବିଷୟ ଥିଲା। ଏବଂ ଏହି ବ୍ୟକ୍ତି ଜଣକ ସେହିପରି ବିଷୟକୁ ଉପେକ୍ଷା କରିଥିଲେ ଏବଂ ତଥାପି ସେ ଶାସ୍ତ୍ର ସହିତ ସମ୍ପୂର୍ଣ୍ଣ ଭାବରେ ଠିକ୍ ଥିଲେ, ମାତ୍ର ସେପରି ଭାବରେ ନୁହେଁ ଯେପରିକି ସେମାନେ ଏହାକୁ ଜାଣିଥିଲେ। ଆପଣ କେଉଁ ପକ୍ଷ ନେଇଥାନ୍ତେ, ବୁଝିଲେ? ତେବେ କରନ୍ତୁ ନାହିଁ, ଆପଣଙ୍କର ଜୀବନ ଯାହା ବର୍ତ୍ତମାନ ଆପଣ ଯାପନ କରୁଛନ୍ତି ତାହା ବର୍ତ୍ତମାନ ଏହାକୁ ପ୍ରତିବିମ୍ବିତ କରେ ଯାହା ଆପଣ ସେତେବେଳେ କରିଥାନ୍ତେ, କାରଣ ଆପଣ ଏବେ ସୁଦ୍ଧା ସେ ସମାନ ଆତ୍ମାରେ ଆବିଷ୍ଟ ଅଟନ୍ତି, ବୁଝିଲେ? ଯଦି ଆପଣ ବର୍ତ୍ତମାନ ସେମାନଙ୍କ ସହିତ ସେହି ପକ୍ଷକୁ ନିଅନ୍ତି, ତେବେ ଆପଣ ସେତେବେଳେ ମଧ୍ୟ ତାହା ହିଁ କରିଥାନ୍ତେ, କାରଣ ସେ ସମାନ ଆତ୍ମା ଯାହା ଆପଣଙ୍କ ଭିତରେ ବର୍ତ୍ତମାନ ଅଛି ସେହି ସମୟରେ ଲୋକମାନଙ୍କ ମଧ୍ୟରେ ଥିଲା, ବୁଝିଲେ? ଶୈତାନ କେବେ ବି ତାର ଆତ୍ମାକୁ ନିଏ ନାହିଁ, ସେ କେବଳ ଜଣେ ବ୍ୟକ୍ତି ଠାରୁ ଅନ୍ୟ ଜଣଙ୍କ ପାଖକୁ ଚାଲିଯାଏ। ପରମେଶ୍ୱର ମଧ୍ୟ କଦାପି ତାହାଙ୍କର ଆତ୍ମାକୁ ନିଅନ୍ତି ନାହିଁ, ଏହା ତ ଜଣକରୁ ଅନ୍ୟ ଜଣଙ୍କ ପାଖକୁ ଯାଏ, ବୁଝିଲେ? ଅତଏବ ସେହି ଆତ୍ମା ଯାହା ଏଲିୟଙ୍କ ଉପରେ ଥିଲା ତାହା ଇଲିସାଇଙ୍କ ଉପରକୁ ଆସିଥିଲା। ସେହି ସମାନ ଆତ୍ମା ବାପ୍ତିଜକ ଜୋହନଙ୍କ ଉପରେ ଥିଲା ଏବଂ ପ୍ରଭୃତି। ସେହି ପବିତ୍ର ଆତ୍ମା ଯାହାକି ଖ୍ରୀଷ୍ଟଙ୍କ ଉପରେ ଥିଲେ ତଳେ ସମସ୍ତ ଶିଷ୍ୟମାନଙ୍କ ଉପରକୁ ଆସିଥିଲେ, ଆଉ ଏବେ ଲୋକମାନଙ୍କ ଉପରେ ଅଛନ୍ତି। ଆପଣ ବୁଝୁଛନ୍ତି, ପରମେଶ୍ୱର କଦାପି ଆପଣ ଆତ୍ମାକୁ ନିଅନ୍ତି ନାହିଁ। ତେଣୁ ଏକ ମନୋନୟନ କରିବା ପାଇଁ ଆମେ ଛଡ଼ାଯାଇଅଛୁ, ଏବଂ ମୁଁ ଏଠାରେ ଦେଖିପାରେ ନାହିଁ ଯେଉଁଠାରେ କି ପାଉଲ କୌଣସି ବିଷୟରେ ଅନୁତାପ କରିଥିଲେ ଏବଂ କହିଥିଲେ ଯେ ସେ ଜଣେ ବନ୍ଦୀ ବୋଲି ଦୁଃଖିତ ଅଟନ୍ତି, କିନ୍ତୁ ସେ ନିଜକୁ ସମ୍ବୋଧିତ କରିଥିଲେ। ମୁଁ ବିଶ୍ୱାସ କରେ ଯେ ପାଉଲ ଯେତେବେଳେ କି ସେ ସେହି କଲମ ଦ୍ୱାରା ଏହି ଚିଠିକୁ ଲେଖିଥିଲେ, ଯେ ଏହା ତ ସେହି ପବିତ୍ର ଆତ୍ମା ଥିଲେ ଯିଏକି ତାଙ୍କୁ ତାହା ଲେଖାଇବା ପାଇଁ ବାଧ୍ୟ କରିଥିଲେ। ଏପରିକି ଏହି ରାତି ପର୍ଯ୍ୟନ୍ତ ହୋଇପାରେ ଆମେ ତାହା ଦେଖାଇବା ପାଇଁ ଆମର ପାଠ୍ୟର ପ୍ରସଙ୍ଗକୁ ବାହାର କରିପାରୁ ଯେ ପାଉଲ ଏପରି କାହିଁକି କଲେ, କାରଣ ଏହା ଶାସ୍ତ୍ରସଙ୍ଗତ ଅଟେ, ଏବଂ ଯାହା ଶାସ୍ତ୍ରସଙ୍ଗତ ଅଟେ ତାହା ଅନନ୍ତ ଅଟେ। ମୁଁ ବିଶ୍ୱାସ କରେ ଯେ ଏହି ଅପରିଷ୍କାର ପୁରୁଣା କାରାଗୃହରେ ବସି ପାଉଲ ତାଙ୍କର ସହକର୍ମୀଙ୍କୁ ଏଠାରେ ଲେଖିଥିଲେ, ଯିଏକି ତାଙ୍କର ଭାଇ ଅଟନ୍ତି, ଯେ ସେ ଯୀଶୁଖ୍ରୀଷ୍ଟଙ୍କର ଜଣେ ବନ୍ଦୀ ଥିଲେ, ଯେପରିକି ସେ ତାହା ସବୁ ଦେଖି ଯାହା ତାଙ୍କ ଚାରିପାଖରେ ଥିଲା ଏହାକୁ ପ୍ରକାଶ କରିପାରିଥିଲେ। ତେବେ ସେ କାରାଗୃହରେ ଥିଲେ, ମାତ୍ର ତାହା ସେହି ବିଷୟ ନଥିଲା ଯାହାକି ସେ ତାହାଙ୍କୁ କହୁଥିଲେ। ଖ୍ରୀଷ୍ଟଙ୍କ ଏହି ସେବକ ତାଙ୍କ ସହିତରେ ଥିବା ଜଣେ ସେବକ, ସେ କହୁଥିଲେ ଯେ ଯୀଶୁଖ୍ରୀଷ୍ଟଙ୍କ ବାକ୍ୟର ବନ୍ଦୀ ଥିଲେ কারণ খ্রিস্ট হয়েছি সেই বাক্য। এবং পাউল তাঁক সময় জন মহান পণ্ডিত লে তাঁর বহু বড় উচ্চাভিলাষ লা সে জনে জনে এপরি ব্যক্তি লে যে কি এপরি জনে লোকঙ্ দ্বারা গমলিয়েল নামক ব্যক্তিঙ্ দ্বারা তালিম প্রাপ্ত হয়েছিল, যে কি তাঁক সময় জনে মহান শিক্ষক লে পাউল সে সময় সর্বশ্রেষ্ঠ বিদ্যালয় মান মধ্যে গোটিয়ে বিদ্যালয়ের যেঠাকু সে যাইপারি তালিম পাই। উদাহরণস্বরূপ যেপর আমি কইথাও বিটন কিংবা বব জোন্স কিংবা কোণী মহান মৌলিক বিদ্যালয়, সে বাক্যর এক সেবক ভাবে শিক্ষা প্রাপ্ত হয়েছিল এবং সে অতি উত্তম ভাবে শিক্ষিত এবং কুশল ব্যক্তি লে এবং হুয়ে তো দিনে তাঁক লোক এক যাজক কিংবা এক মহাযাজক হবার সম্ভাবনা রকি এক উচ্চ আকাঙ্ক্ষা বিশিষ্ট জন বুদ্ধিমান বাড়ক লে তাঁকর এক উচ্চ অভিলাষ লা এবং তাপরে এ পাইবা যে এই যে মহান আকাঙ্ক্ষা গুড়ি সে তালিম প্রাপ্ত হয়েছিলেন এবং তাঁর সমস্ত জীবনকে অতিবাহিত করে বোধহয় প্রায় আট কিংবা দশ বর্ষ বয়সর প্রায় তিরিশ কিংবা পঁয়ত্রিশ বর্ষ পর্যন্ত যেত সে মহাবিদ্যালয় পাঠ শেষ করে স্নাতক কলে এবং তাঁর সমস্ত ডিপ্লোমা এবং সবকিছু শিক্ষাগত যোগ্যতা লা এবং সমস্ত সেই ধর্মযাজক মানক সহ অতি সম্মানর তুল্য লে এপরিকি জেরুসালামর মহাযাজক সহিতরে মধ্যে তাঁর মহাযাজক প্রাপ্ত আদেশ নামা ব্যক্তিগত আদেশ নামা লিখিত রূপে লা এবং এই মহান সাউলঙ্ক উপরে ভরসা ন্যস্ত করা যাই যে তলে দম্মেশকু যাই সেখানে তলে থাকা সমস্ত খুঁজি বাহার করা যে কি তাঁক কহা বিপরীতরে পরমেশ্বর উপাসনা করুলে ও সে বাঁধি কারাগারে নিক্ষেপ করা যদি আবশ্যক হুয়ে তাহলে সে হত্যা সুদ্ধা করা নির্দেশ প্রাপ্ত হয়েছিল যদি সে চাহিদা সে লে তাঁর বড় উচ্চ অভিলাষ লা। আর বর্তমান যে সমস্ত বিষয় পাই সে তালিম প্রাপ্ত হয়েছিল পরমেশ্বর সে সমস্ত বিষয় তাঁকু নিয়ে গলে বুঝলে এবং তাঁর যা উদ্দেশ্য লা এবং তাঁর পিতা তাঁক নিমন্তে যে টঙ্কা খরচ করে এবং তাঁর পিতা এবং মাতাঙ্কর যে অভিলাষ মান লা তা সমস্ত কিছু তাঁকু ছড়াই নিয়ে যাই লা কারণ যে পরমেশ্বর তাঁক আউ কিছু বিষয় রকি তেমন সে নিজের উদ্দেশ্য প্রতি জন বন্দী লে যা তাঁক জীবনের লা সে যীশুখ্রিস্টঙ্ক পাই জন বন্দী হয়ে যাই যে কি বাক্য লে দমেশকর সেই মার্গ পাউলঙ্কু বদলাই দিয়েছিল তলকু যা বেড়ে প্রায় একাদশ ঘণ্টার বোধহয় গোটে দিন সে আঘাত পাইলে এবং সে এক স্বরক এ কুবার শুণলে সাউল তুমে মতো কাহি তাড়না করুছ এবং সে উপরক অনাইলে উপরক অনাইলে জন জিহুদি হয়ে এবং এ জাঁ যে অগ্নিস্তম্ভ হয়েছেন সেই প্রভু যে কি ইস্রায়েল সন্তান মানুষ কড়াই নিয়ে কারণ সে জাঁলে যে ইহাই তাহা অটে। মনে রাখন্তু এই এব্রি জনক কদাপি কাহারিকু প্রভু অর্থাৎ সদাপ্রভু এলোহিম কই ডাকি নথান্তে যেপর্যন্ত কি সন্তুষ্ট হই নথিলে যে এহাই তা থিলা কারণ সে তালিম প্রাপ্ত পণ্ডিত থিলে এবং যেতেবেলে সে উপরকু চাহি দেখিলে ও সে আকু দেখিলে এক আলোককু এক অগ্নিস্তম্ভকু যাহা কি তাহাঙ্কর লোকমানকু প্রান্তর দেই কড়াই নেই থিলা আর সে কহিলে প্রভু এলোহিম বড় অক্ষররে প্রভু সদাপ্রভু তুমি কিয়ে এবং এই ধর্মশাস্ত্রজ্ঞ পাই ইয়া নিশ্চিত ভাবে কেতে বিস্ময়কর বিষয় হইথিব ইয়া কৌথবার শুনিবা যে আম্বে যীশু সেই জনক যাহার সে এতে বিরুদ্ধ রে থিলে কি প্রকার এক বুলি পড়িবা অটে। ও ও এই ব্যক্তিঙ্ক পাই ইয়া নিশ্চিত ভাবে কিছু গোটা ভয়ঙ্কর বিষয় হইথিব যে তাঁকর সমস্ত আকাঙ্ক্ষা মান যাহা কি তাঁকর রহিতিলা হঠাৎ ইয়া জানিবাকু পাইবা যে সে তাহাঙ্কু নির্যাতিত করুথিলে তাঁকর আকাঙ্ক্ষা মান তাঁকু সেই মুখ্য বিষয় ঠারু অতি দূরক ঠেলি দেইথিলা যাহা সে করিবাকু চাহুথিলে এবং এই প্রেরিতঙ্ক পাই ইয়া কেড়ে বড় এক ধক্কার বিষয় হইথিব যেতবে সে কহিথিলে আম্বে যীশু সেই জনক যাহাকু সে তাড়না করুথিলে তুমে মতে কাহিকি তাড়না করুছ। অন্য এক ছোট উদ্ধৃত আমি এখানে রাখিপারিবা আপনারা দেখন্তু যেতবে সেমানে মণ্ডলীকু পরিহাস করন্তি সেমানে প্রকৃতরে মণ্ডলীকু পরিহাস করুনাহান্তি সেমানে তো যীশুঙ্কু পরিহাস করুছন তুমে মতে কাহিকি তাড়না করুছ। সেতবে পাউল কিপরি নিজের সমস্ত বুদ্ধি জ্ঞান সহিত বিশ্বাস করি পারিলে যে এহা যে এই গোষ্ঠী যাহাকু সে নির্যাতনা দৌথিলে এহাই সেই পরমেশ্বর অটন্তি যাহাঙ্কর সেবা সে করুছন্তি বলি দাবি করুথিলে। মু ভাবুছি তাহা সবিশেষ তথ্যকু ন যাই মু ভাবুছি যে মু এঠারে কোন কহিবাকু চাহে তা জানিবা পাই আমি সমস্তে ভালো ভাবে তালিম প্রাপ্ত অটু। আজি সেই সমান ঘটনা ঘটুছি অজ্ঞানতা হেতু পাউল তথাপি বুদ্ধিমান এবং চতুর থিলে ସେହି ଅଶିକ୍ଷିତ ଗାଲିଲିଓମାନଙ୍କ ଅପେକ୍ଷା ସେ ଅଧିକ ଚତୁର ଥିଲେ, ଯେଉଁମାନଙ୍କୁ ସେ ତାଳନ କରୁଥିଲେ, ଯେଉଁମାନେ କି ସେମାନଙ୍କ ନମ୍ରତାରେ ଏହି ବ୍ୟକ୍ତି ଯୀଶୁଙ୍କୁ ପ୍ରଭୁ ଭାବରେ ଗ୍ରହଣ କରିସାରିଥିଲେ। କିନ୍ତୁ ପାଉଲ ତାଙ୍କର ମହାନ ଶିକ୍ଷା ଏବଂ ତାଙ୍କ ବୁଦ୍ଧିଶକ୍ତିରେ ତାହା ଗ୍ରହଣ କରିପାରିନଥିଲେ ଏବଂ ଏହି ମାର୍ଗରେ ଏହା ତାଙ୍କ ପାଇଁ କି ପ୍ରକାର ଏକ ପରିବର୍ତ୍ତନ ହୋଇଥିବ ଏବଂ ସେ ଅନ୍ଧ କରାଯାଇଥିଲେ ଯେପରିକି ସେ ତାଙ୍କ ପ୍ରତି ନ୍ୟସ୍ତ ପ୍ରତ୍ୟାଦେଶକୁ କାର୍ଯ୍ୟକାରୀ ନ କରନ୍ତି। କିନ୍ତୁ ସଳଖ ନାମକ ଏକ ମାର୍ଗରେ ଏକ ସ୍ଥାନକୁ ଜଣଙ୍କର ଗୃହକୁ ନିଆଗଲେ ଏବଂ ତାପରେ ହନନୀୟ ନାମରେ ଭବିଷ୍ୟତ ବକ୍ତା ସେଠାରେ ତଳକୁ ଆସିଲେ, ଯିଏକି ଏକ ଦର୍ଶନରେ ଦେଖିଲେ ଯେ ସେ ତଳକୁ ଆସୁଅଛନ୍ତି, ଦେଖିଲେ ଯେ ପାଉଲ କେଉଁଠାରେ ଅଛନ୍ତି। ସେ ଯେଉଁଠାରେ ଅଛନ୍ତି ସେଠାକୁ ତଳକୁ ଗଲେ ଏବଂ ଭିତରକୁ ପ୍ରବେଶ କଲେ ଏବଂ କହିଲେ, ଭାଇ ସାଉଲ, ସଦାପ୍ରଭୁ ଯିଏକି ତଳେ ମାର୍ଗରେ ତୁମ ନିକଟରେ ଉଭା ହୋଇଥିଲେ ମୋତେ ପଠାଇଛନ୍ତି, ଯେପରିକି ମୁଁ ତୁମ ଉପରେ ମୋର ହାତକୁ ରଖେ ଏବଂ ତୁମେ ତୁମର ଦୃଷ୍ଟିପ୍ରାପ୍ତ ହୁଅ ଏବଂ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୁଅ। ଦେଖନ୍ତୁ ସେ କେଉଁଠାରେ ଥିଲେ, ପାଉଲଙ୍କ ପାଇଁ ଏହା ନିଶ୍ଚିତରେ କି ପ୍ରକାର ଏକ ବିଷୟ ହୋଇଥିବ, ବୁଝିଲେ ଯେ ସମସ୍ତ ବିଷୟ ସେ କରିବା ପାଇଁ ତାଲିମ ପ୍ରାପ୍ତ ହୋଇଥିଲେ ଏହା ତାର ଓଲଟା ଥିଲା। ତେଣୁକରି ବର୍ତ୍ତମାନ ତାଙ୍କର ସେ ସମସ୍ତ ଶିକ୍ଷା ସହିତ ଯାହା ତାଙ୍କ ପାଖରେ ଥିଲା ଏହା ତାଙ୍କ ପାଇଁ ଶୂନ୍ୟ ହୋଇଗଲା। ବର୍ତ୍ତମାନ ସେ ଜାଣିଲେ ଯେ ତାଙ୍କର ଏକ ଅଭିଜ୍ଞତା ରହିଛି, ତେଣୁ ଏଠାରେ ଆମ ପାଇଁ ଆଉ ଏକ ଭଲ ଶିକ୍ଷା ଅଛି ଯେ କେବଳ ଅଭିଜ୍ଞତା ହିଁ ଯଥେଷ୍ଟ ନୁହେଁ, ସେ ଅନୁଭୂତିଟି ପ୍ରଭୁଙ୍କର ବାକ୍ୟ ଅନୁଯାୟୀ ହେବା ଆବଶ୍ୟକ। ତେଣୁ ସେ ଏହା ଦେଖି ଏବଂ ଜାଣି ଯେ ଏହା କିଛି ଏକ ମହାନ ବିଷୟ ଥିଲା, ତାପରେ ଯେ ଅନ୍ୟ କେହି ଜଣେ ଏହାକୁ ତାଙ୍କ ଆଗରୁ ଗ୍ରହଣ କରିଥିଲେ। ସେ ଆରବର ସେହି ମରୁଭୂମିରେ 3.5 ବର୍ଷ କାଳ ବିତାଇଲେ, ସେହି ବାଇବେଲକୁ, ସେ ପୁରାତନ ନିୟମକୁ, ତାହା ସେତେବେଳେ ଯେପରି ବି ଥିଲା ନେଇକି ଗଲେ ଏବଂ ତାଙ୍କ ପାଖରେ ଥିବା ଏହି ଅଭିଜ୍ଞତାକୁ ତୁଳନା କରିବା ପାଇଁ ଏବଂ ଏହା ଶାସ୍ତ୍ରସଙ୍ଗତ କି ନାହିଁ ଦେଖିବା ପାଇଁ ସେ ସେଠାରେ ତଳକୁ ଯାଇଥିଲେ। ତେବେ କଣ ହୋଇଥାନ୍ତା ଯଦି ସେ କହିଥାନ୍ତେ, ଆଚ୍ଛା ମୁଁ ଅନୁମାନ କରୁଛି ଯେ ତାହା ଏକ ଛୋଟ ଝଟକା ଥିଲା ଏବଂ ଚାଲି ଯାଇଥାନ୍ତେ, ମୁଁ ମୋର ବୁଦ୍ଧିମତାକୁ ଅନୁସରଣ କରିବାକୁ ଯାଉଅଛି, ତେବେ ତାଙ୍କୁ ତ କୌଣସି ବିଷୟରେ ଜଣେ ବନ୍ଦୀ ହେବାକୁ ପଡ଼ିଥିଲା। ତେଣୁ ଏହାକୁ ତୁଳନା କରିବା ପରେ ଏବଂ ବୁଝିବା ପରେ ଏଥିରେ କୌଣସି ଆଶ୍ଚର୍ଯ୍ୟ ନୁହେଁ ଯେ ସେ ଏକ ପ୍ରତିରୂପରେ ଏଭ୍ରି ପୁସ୍ତକକୁ ଲେଖିପାରିଥିଲେ। ବୁଝିଲେ, ତଳେ ସେଠାରେ 3.5 ବର୍ଷ ବାକ୍ୟରେ ଲାଗି ରହିଲେ ଏବଂ ଜାଣିବାକୁ ପାଇଲେ ଯେ ତାଙ୍କୁ ଡାକିଥିବା ଠିକ୍ ସେହି ପରମେଶ୍ୱର ତାଙ୍କୁ ଫେରାଇ ନେଉଅଛନ୍ତି ଏବଂ ତାଙ୍କର ସମସ୍ତ ବୁଦ୍ଧିମତାକୁ ପରିବର୍ତ୍ତନ କରୁଅଛନ୍ତି। ସେ ଯାହା କିଛି ଚିନ୍ତା କରିଥିଲେ, ସମସ୍ତ କିଛି ଯାହା ହେବା ପାଇଁ ସେ ତାଲିମ ପାଇଥିଲେ, ସେ ସମସ୍ତ କିଛିକୁ ପରିବର୍ତ୍ତନ କରୁଅଛନ୍ତି। ତାଙ୍କର ସମସ୍ତ କିଛି ଅଭିଳାଷକୁ ଏହା ତାଙ୍କଠାରୁ କେବଳ ପୋଛି ନେଇଗଲା ଏବଂ ସେ ଜଣେ ବନ୍ଦୀ ହୋଇଗଲେ। ପରମେଶ୍ୱରଙ୍କ ପ୍ରେମ ଏତେ ଜବରଦସ୍ତ ଥିଲା ଏବଂ ଏପରି ଏକ ପ୍ରକାଶନ ଥିଲା ଯେ ସେ ଏଥିରୁ ଦୂରେଇ ଯାଇପାରିଲେ ନାହିଁ। ପରମେଶ୍ୱରଙ୍କୁ ଭେଟିଥିବା ପ୍ରତ୍ୟେକ ବାସ୍ତବିକ ବିଶ୍ୱାସୀଙ୍କ ପାଇଁ ତାହା ହିଁ ପ୍ରକୃତ ଅନୁଭୂତି ଅଟେ। ଆପଣ ଏପରି କିଛି ବିଷୟ ସହିତ ସମ୍ପର୍କରେ ଆସନ୍ତି ଯାହାକି ଏତେ ମହାନ ଅଟେ ଯେ ଆପଣ ଅନ୍ୟ ସମସ୍ତ ବିଷୟ ପାଇଁ ଜଣେ ବନ୍ଦୀ ହୋଇଯାଆନ୍ତି। ବୁଝିଲେ, ଆପଣ ଏହା ସହିତ ନିଜକୁ ବନ୍ଦୀ କରିବା ପାଇଁ ସବୁକିଛି ବିଷୟଠାରୁ ଦୂରେଇ ଯାଆନ୍ତି। ଏଥର ବ୍ୟକ୍ତ କରାଯାଇଥିଲା ଯେଉଁଠାରେ କି ଯୀଶୁ କହିଥିଲେ, ସ୍ୱର୍ଗରାଜ୍ୟ ମୁକ୍ତା କିଣୁଥିବା ଜଣେ ବ୍ୟକ୍ତିଙ୍କ ପରି କିଛି ଅଟେ। ତାପରେ ଯେତେବେଳେ ସେ ସେହି ମହାନ ମୁକ୍ତାଟିକୁ ପାଆନ୍ତି, ସେତେବେଳେ ତାକୁ ପ୍ରାପ୍ତ କରିବା ପାଇଁ ତାଙ୍କ ପାଖରେ ଥିବା ସମସ୍ତ କିଛିକୁ ବିକ୍ରୟ କରିଦିଅନ୍ତି ଏବଂ ଠିକ୍ ସେହି ପ୍ରକାର ଏଠାରେ ତାହା ଅଟେ। ଆପଣଙ୍କ ପାଖରେ ଏକ ବୌଦ୍ଧିକ ଧାରଣା ରହିଛି, ଆପଣଙ୍କ ପାଖରେ ଏକ ଧର୍ମଶାସ୍ତ୍ର ସମ୍ବନ୍ଧୀୟ ଅଭିଜ୍ଞତା ରହିଛି, ମାତ୍ର ଯେତେବେଳେ ଏହା ଏପରି ଏକ ସମୟ ଆସେ ଯେ ଆପଣ ପ୍ରକୃତରେ ସେ ବାସ୍ତବ ବିଷୟ ଖୋଜି ପାଇଥାନ୍ତି, ସେତେବେଳେ ଆପଣ ମାତ୍ର ଅନ୍ୟ ସବୁ ବିଷୟକୁ ବିକ୍ରୟ କରିଦିଅନ୍ତି ଏବଂ ଆପଣ ନିଜକୁ ଏହା ସହିତ ଯୋଡ଼ି ନିଅନ୍ତି। ପାଉଲ ଜାଣିଥିଲେ ଯେ ଏହା କଣ ଥିଲା, ସେ ଜାଣିବାକୁ ପାଇଲେ ଯେ ତାଙ୍କୁ କିଛି ବିଷୟ ସହିତ ଯୋଚା ଯାଇଥିଲା, ଯେପରିକି ଆମେ ଏକ ଘୋଡ଼ାକୁ ଏକ ବନ୍ଧନରେ ଯୋଚି ଦେଇଥାଉ, ଏହା କୌଣସି ବିଷୟକୁ ଟାଣିବା ପାଇଁ ଥାଏ। ଏବଂ ପାଉଲ ଜାଣିଥିଲେ ଏହି ଅଭିଜ୍ଞତା ପରେ ଏବଂ ବାଇବେଲ ସହିତ ତାଙ୍କ ପାଖରେ ଥିବା 3.5 ବର୍ଷର ସେହି ଅନୁଭୂତିକୁ ଲିପିବଦ୍ଧ କରିବା ପରେ ସେ ହୃଦୟଙ୍ଗମ କଲେ ଯେ ପରମେଶ୍ୱର ତାଙ୍କୁ ମନୋନୀତ କରିଅଛନ୍ତି ଏବଂ ତାଙ୍କୁ ପବିତ୍ର ଆତ୍ମାଙ୍କ ଦ୍ୱାରା ଯୋଚା ଯାଇଅଛନ୍ତି, ଏପରିକି ତାଙ୍କ ପାଖରେ ଥିବା ଅଭିଜ୍ଞତା ଦ୍ୱାରା ସେ ବିଜାତୀୟମାନଙ୍କ ନିକଟରେ ସୁସମାଚାରକୁ ପହଞ୍ଚାନ୍ତି। ସେହି ଆତ୍ମା ନିଜେ ତାଙ୍କୁ ଯୋଚିଥିଲେ ଏବଂ ଆଜି ଖ୍ରୀଷ୍ଟଙ୍କ ସେବକ ଭାବରେ ଆମେ ଯୋଚା ଯାଇଅଛୁ, ଖୁଣ୍ଟିରେ ବନ୍ଧା ଯାଇଅଛୁ, ଆମେ ଯାଇପାରିବା ନାହିଁ, ଆମେ ଏହା ସହିତ ଭିତରେ ଲାଗି ରହିଛୁ, ବାକ୍ୟ ପ୍ରତି ଯୋଚା ଯାଇଅଛୁ। ଏଥିରେ କିଛି ଯାଏ ଆସେ ନାହିଁ ଯେ ଅନ୍ୟ କେହି କଣ କୁହନ୍ତି, ଆପଣ ତ ଏହା ସହିତ ଯୋଚା ଯାଇଅଛନ୍ତି। ଏହା ବିଷୟରେ କିଛି ଗୋଟାଏ ଅଛି ଯେ ଆପଣ ଏଥିରୁ ଦୂରେଇ ଯାଇପାରନ୍ତି ନାହିଁ, ପବିତ୍ର ଆତ୍ମାଙ୍କ ଦ୍ୱାରା ଆପଣ ଏହା ସହିତ ଜୁଆଳିରେ ଯୋଚା ଯାଇଅଛନ୍ତି, ଆପଣଙ୍କୁ ବାକ୍ୟର ଜୁଆଳିରେ ଯୋଚି ଦେଇଅଛନ୍ତି, ଆଉ ଅନ୍ୟ କେହି କଣ କୁହନ୍ତି ଏଥିରେ କିଛି ଜାୟସେ ନାହିଁ। ଏହା ତ ସେହି ବାକ୍ୟ ଅଟେ, ତାହା ସର୍ବଦା ହିଁ ଅଟେ। ଆତ୍ମାଙ୍କ ଦ୍ୱାରା ବାକ୍ୟ ପ୍ରତି ଏହା ସହିତ ଯୋଚି ଦିଆଯାଇଥିଲେ, ଏହା ସହିତ ଜୁଆଳିରେ ରଖାଯାଇଥିଲେ, ସେ ଯୋଚି ଦିଆଯାଇଥିଲେ। ସେ ସେଠାରେ ଆରବୀୟ ମରୁଭୂମିର ସେହି ପଛପଟରେ ଶିକ୍ଷା ଲାଭ କରିଥିଲେ, ଯେତେବେଳେ ତାଙ୍କର ସମସ୍ତ ପୂର୍ବ ବିଷୟଗୁଡ଼ିକ ଏବଂ ଅଭିଜ୍ଞତାମାନ ଏବଂ ଉଚ୍ଚାଭିଳାଷ ଯେ ତାଙ୍କୁ ସେହି ବିଷୟବସ୍ତୁ ଠାରୁ ଶୂନ୍ୟ କରିଦିଆଯାଇଥିଲା। ତେବେ ସେହିଠାରେ ଆମେ ଆଜି ପାଇଥାଉ ଯେ ପ୍ରଥମେ ଆମକୁ ବିଷୟ ଶୂନ୍ୟ ହେବା ଆବଶ୍ୟକ ଅଟେ ଏବଂ ଲୋକମାନେ ବିଷୟ ଶୂନ୍ୟ ହେବାକୁ ଚାହାନ୍ତି ନାହିଁ। ମେଥଡିଷ୍ଟ ଭାଇ ତାଙ୍କର ମେଥଡିଷ୍ଟ ଶିକ୍ଷାଦାନର ଟିକେ କିଛିକୁ ଧରି ରଖିବାକୁ ଚାହାନ୍ତି। ବାପ୍ଟିଷ୍ଟ ଭାଇ ତାଙ୍କର ବାପ୍ଟିଷ୍ଟ ଶିକ୍ଷାର ଟିକେ କିଛିକୁ ଧରି ରଖିବାକୁ ଚାହାନ୍ତି, ବୁଝିଲେ। ମାତ୍ର ଆପଣଙ୍କୁ ତ ସବୁକିଛିର ସମ୍ପୂର୍ଣ୍ଣ ରୂପେ ବିଷୟ ଶୂନ୍ୟ ହେବାକୁ ଅଛି ଏବଂ ନୂତନ ଭାବରେ କେବଳ ପୁନର୍ବାର ଜନ୍ମ ହେବାକୁ ଅଛି ଏବଂ ସେଠାରୁ ଆଗେଇ ନେଇଯିବା ପାଇଁ ପବିତ୍ର ଆତ୍ମା ଆଗେଇ ନିଅନ୍ତୁ। ଆପଣ କହିପାରନ୍ତି ନାହିଁ, ଆଚ୍ଛା ତେବେ ମୋର ବାପା କହିଥିଲେ, ଯେତେବେଳେ ସେ ଭିତରୁ ଗଲେ ମଣ୍ଡଳୀକୁ ଯାଇଥିଲେ, ସେ ପାଳକଙ୍କ ସହିତ ହାତ ମିଳାଇଥିଲେ, ସେ ଜଣେ ଭଲ ବିଶ୍ୱସ୍ତ ସଦସ୍ୟ ଅଟନ୍ତି, ତାହା ତାଙ୍କ ଜାତି ପାଇଁ ଠିକ୍ ହୋଇଥାଇ ପାରେ, ମାତ୍ର ଆମେ ତ ଏକ ଅନ୍ୟ ଜାତିର ଅଟୁ, ବୁଝିଲେ। ତେବେ ଆମକୁ ଏହି ଦିନ ପାଇଁ ବାଇବେଲ ସମୟକୁ ଫେରି ଆସିବା ଆବଶ୍ୟକ ଅଟେ। ଯାଜକମାନେ ମଧ୍ୟ ଯୋଚା ଯାଇଥିଲେ, କିନ୍ତୁ ଆପଣ ଦେଖନ୍ତୁ ସେମାନେ ଅନ୍ୟ ଏକ ଧର୍ମ ବ୍ୟବସ୍ଥାକୁ ଆସିଥିଲେ ଏବଂ ସେମାନେ ସେମାନଙ୍କର ପୁରୁଣା ଯୋଚା ଯାଇଥିବା ସାଜସଜ୍ଜା ରୂପ ବନ୍ଧନ ଠାରୁ ଛଡ଼ା ହୋଇ ଏକ ନୂତନ ସାଜସଜ୍ଜା ରୂପ ବନ୍ଧନ ପିନ୍ଧିବାରେ ବିଫଳ ହୋଇଥିଲେ। ଏବଂ ଆଜି ମଧ୍ୟ ଆମେ ସେ ସମାନ ବିଷୟକୁ ପାଇଥାଉ। ଆମେ ଏକ ଧାର୍ମିକ ସମ୍ପ୍ରଦାୟ ଯୁଗ ଦେଇ ଆସିଅଛୁ, ଯେପରିକି ଆମେ ତାହାକୁ ମଣ୍ଡଳୀ ଯୁଗମାନ ବାଇବଲ ଇତ୍ୟାଦି ମାଧ୍ୟମରେ ପ୍ରମାଣ କରିଥିଲୁ, କିନ୍ତୁ ଆମେମାନେ ବର୍ତ୍ତମାନ ଏକ ସ୍ୱାଧୀନ ଯୁଗକୁ ଆସିଅଛୁ, ଯେଉଁ ଯୁଗରେ କି ପବିତ୍ର ଆତ୍ମା ନିଜେ ଓହ୍ଲାଇ ଆସି ଆପଣଙ୍କୁ ପ୍ରମାଣ କରନ୍ତି ଏବଂ ନିଜକୁ ପରିଚିତ କରାନ୍ତି, ପ୍ରତିଜ୍ଞା କରିଥିବା ପ୍ରତ୍ୟେକ ପ୍ରତିଜ୍ଞାକୁ ପୂରଣ କରନ୍ତି। ଓ ମୋର ପ୍ରଭୁ, କେଡ଼େ ମହାନ ସମୟଟିଏ! ଏବଂ ସେ ଜାଣିଥିଲେ ଯେ ଅନ୍ୟ ଏକ ବିଷୟ, ସେ ଜାଣିଥିଲେ ଯେ ସେ ବିଭିନ୍ନ ସ୍ଥାନମାନଙ୍କୁ ଯାଇପାରିବେ ନାହିଁ, ଯେ ସେ ଏଥିସହିତ ଯୋଚା ଯାଇଥିବାରୁ ଏହା କରିପାରିବେ ନାହିଁ, ଯାହା ସେ କରିଥିଲେ, କିନ୍ତୁ ତଥାପି ସେ ଯିବାକୁ ଚାହୁଁଥିଲେ। ସେ ଜାଣିଥିଲେ ଯେ ତାଙ୍କର ଲକ୍ଷ୍ୟ ତାଙ୍କ ଭାଇମାନଙ୍କ ମଧ୍ୟରେ ଆକର୍ଷିତ କରିଥିଲା, ଯେଉଁଠାରେ ସେ ଆସିବାକୁ ନିମନ୍ତ୍ରଣ ପାଇଥିଲେ, ଏବଂ ତଥାପି ସେ ଅନ୍ୟ କିଛି କରିବା ପାଇଁ ଆତ୍ମାରେ ଚାପ ପାଇଥିଲେ, ସେ ତାଙ୍କର ନିଜର ନଥିଲେ। ବୋଧହୁଏ କେହି କହିପାରନ୍ତି, ଭାଇ ସାଉଲ, ଭାଇ ପାଉଲ, ଆମେ ଚାହୁଁ ଯେ ଆପଣ ଏଠାକୁ ଆସନ୍ତୁ, କାରଣ ଆମ ପାଖରେ ସବୁଠୁ ବଡ଼ ଗୀର୍ଜାଘର ଅଛି, ଆମ ପାଖରେ ସବୁଠାରୁ ବଡ଼ ମଣ୍ଡଳୀ ଅଛି, ଆପଣଙ୍କ ନିମିତ୍ତରେ ଦାନ ବହୁତ ବଡ଼ ଆକାରରେ ହେବ ଏବଂ ଇତ୍ୟାଦି ସବୁ। କିନ୍ତୁ ଆତ୍ମାରେ ଚାପି ହୋଇ ସେ ଭାବିଲେ, ମୋର ସେଠାରେ ଜଣେ ଭାଇ ଅଛି, ମୁଁ ଯାଇ ଏହି ଭାଇକୁ ବଞ୍ଚାଇବାକୁ ଚାହିଁବି, ତାକୁ ପ୍ରଭୁଙ୍କ ନିକଟକୁ ଆଣିବାକୁ ଚାହିଁବି। କିନ୍ତୁ ତଥାପି ଆତ୍ମା ତାଙ୍କୁ ଅନ୍ୟତ୍ର ଯିବା ପାଇଁ ଚାପ ପକାଇଲେ। ସେ ଜଣେ ବନ୍ଦୀ ଥିଲେ, ସଠିକ୍ ଭାବେ। ହେ ପରମେଶ୍ୱର, ଆମର ସ୍ୱାର୍ଥପର ଅଭିଳାଷରୁ ଆମକୁ ସେହିଭଳି ବନ୍ଦୀ କର, ଏବଂ ଆମର ନିଜ ବିଚାରରୁ ଏବଂ ଆମର ଉତ୍ତମ ଚିନ୍ତାଧାରାରୁ ଯେପରିକି ଯୀଶୁଖ୍ରୀଷ୍ଟଙ୍କର ଏକ ବନ୍ଦୀ ହେଉ। ମୁଁ ଭାବୁଛି ଯେ ତାହା ଏକ ମହାନ ବକ୍ତବ୍ୟ ଥିଲା ଯେ ମୁଁ ଯୀଶୁଖ୍ରୀଷ୍ଟଙ୍କ ପାଇଁ ଜଣେ ବନ୍ଦୀ ଅଟେ। ଏବଂ ମନେ ରଖନ୍ତୁ, ସେ ହେଉଛନ୍ତି ସେହି ବାକ୍ୟ, ବୁଝିଲେ। ଅନ୍ୟ କେହି ଯାହା କିଛି ଭାବନ୍ତୁ ନା କାହିଁକି, ଏହା ସେହି ବାକ୍ୟ ହିଁ ଅଟେ, ବୁଝିଲେ। ଯଦି ଆପଣ ବାକ୍ୟର ଜଣେ କଏଦୀ ଅଟନ୍ତି, ତେବେ କୌଣସି ସମ୍ପ୍ରଦାୟ ଆପଣଙ୍କୁ ଏଥିରୁ ଦୂରେଇ କରିପାରିବ ନାହିଁ। ଏହା ହେଉଛି ସେ ବାକ୍ୟ, ଆପଣ କେବଳ ଆପଣ ଏହା ପାଇଁ ଜଣେ ବନ୍ଦୀ ଅଟନ୍ତି, ତାହା ହିଁ ସବୁକିଛି ଅଟେ। ଆପଣଙ୍କୁ ନିଶ୍ଚିତରେ ସେହିପରି ଭାବରେ କାର୍ଯ୍ୟ କରିବାକୁ ଅଛି ଯେପରିକି ଏହା କରିଥାଏ। ତେବେ ସେ ଇଚ୍ଛା କରୁଥିବା କେତେକ ନିଶ୍ଚିତ ସ୍ଥାନକୁ ଯାଇପାରିନଥିଲେ, କାରଣ କାହିଁକି, ଆତ୍ମା ତାଙ୍କୁ ବାରଣ କରିଥିଲେ। ଆପଣଙ୍କର ମନେ ଅଛି ଅନେକ ଥର ଯେ ପାଉଲ କିଛି ସ୍ଥାନକୁ ଯିବାକୁ ଚେଷ୍ଟା କରୁଥିଲେ, ଏହା ଚିନ୍ତା କରି ସେଠାରେ ମୋର ଏକ ମହାନ ସଭା ହୋଇପାରେ, ମାତ୍ର ଆତ୍ମା ତାଙ୍କୁ ବାରଣ କରିଥାନ୍ତି। ତେବେ କଣ ଏହା ସ୍ପଷ୍ଟ ଭାବରେ ଦର୍ଶାଏ ଏବଂ ପ୍ରମାଣ କରେ ଯେ ପାଉଲ ଜଣେ ବନ୍ଦୀ ଥିଲେ, ଆତ୍ମାଙ୍କ ଦ୍ୱାରା ତାହାଙ୍କ ବାକ୍ୟ ପ୍ରତି ବନ୍ଦିତ ଯୀଶୁଖ୍ରୀଷ୍ଟଙ୍କ ପାଇଁ ଜଣେ ବନ୍ଦୀ? ଓହ, ମୁଁ ତା ଭଲ ପାଏ। ସେ ବନ୍ଧିତ ଥିଲେ, ସେ ଏକ ଶିକୁଳିରେ ବନ୍ଧା ଯାଇଥିଲେ ଏବଂ ପ୍ରେମର ବେଡ଼ିରେ ବନ୍ଧା ହୋଇଥିଲେ, ଯେପରିକି ସେ ପରମେଶ୍ୱରଙ୍କ ଇଚ୍ଛାକୁ କାର୍ଯ୍ୟକାରୀ କରନ୍ତି ଏବଂ କେବଳ ତାହା ହିଁ କରନ୍ତି। ସେ ଜଣେ ବନ୍ଦୀ ଥିଲେ, ସେ ପ୍ରେମର ବେଡ଼ିରେ ବାନ୍ଧି ହୋଇଥିଲେ, ସେ ଖ୍ରୀଷ୍ଟଙ୍କ ସହିତ ଜୁଆଳିରେ ଥିଲେ, ସେ ଅନ୍ୟ କୌଣସି ବିଷୟ ସହିତ ଯୋଡ଼ି ହୋଇନପାରନ୍ତି। ସେ ତାହାଙ୍କ ସହିତ ଜୁଆଳିରେ ବନ୍ଧା ହୋଇଥିଲେ ଏବଂ ଯେଉଁ ଆଡ଼କୁ ମୁଖ୍ୟ ଯାଆନ୍ତି ସେଇଠି ତାଙ୍କୁ ଯିବାକୁ ପଡ଼ିଥାଏ। ଚାରଣ ଭୂମି ଯେତେ ସବୁଜ ହେଉ ନା କାହିଁକି, ଏଇ ପାର୍ଶ୍ୱରେ କିମ୍ବା ସେଇ ପାର୍ଶ୍ୱରେ, ତାଙ୍କୁ ତ ସେଇ ନେତା ଏବଂ ସେଇ ଜୁଆଳି ଯେଉଁ ଆଡ଼କୁ ଯାଆନ୍ତି ସେଇ ବାଟରେ ଯିବାକୁ ପଡ଼ିଥାଏ। ଓ ଆଜି ରାତିରେ ଯଦି ଆମେ ବ୍ରାହ୍ମ ଟେବରନେକଲ ଭାବରେ କେବଳ ବନ୍ଦୀ ହୋଇପାରନ୍ତୁ ଆମର ନିଜର ସ୍ୱାର୍ଥପର ବିଷୟ ପ୍ରତି, ଆମର ନିଜର ଅଭିଳାଷ ପ୍ରତି, ଯେପରିକି ଆମେ ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରିପାରନ୍ତୁ ଏବଂ ତାଙ୍କ ସହିତ ଯୋଡ଼ି ହୋଇପାରନ୍ତୁ, ଅବଶିଷ୍ଟ ଜଗତ କ'ଣ ଚିନ୍ତା କରେ, ବାକି ଦୁନିଆ କ'ଣ କରେ, ସେଥିରେ କିଛି ଯାଏ ଆସେ ନାହିଁ। ଆମେ ତ ପ୍ରେମର ବେଡ଼ିରେ ବାନ୍ଧି ହୋଇଅଛୁ, ଆମେମାନେ ତ ବନ୍ଦୀ ଅଟୁ। ଖ୍ରୀଷ୍ଟଙ୍କ ସହିତ ମୋର ପାଦ ଏତେ ଯୋଡ଼ି ହୋଇଅଛି ଯେ ଏହା ନୃତ୍ୟ କରିବ ନାହିଁ। ଖ୍ରୀଷ୍ଟଙ୍କ ପ୍ରତି ମୋର ଆଖି ଏମିତି ଅଧିକ ଜୁଆଳିରେ ଯୋଡ଼ି ହୋଇଅଛି, ଏପରିକି ମୁଁ ଯେତେବେଳେ ମୁଁ ରାସ୍ତାରେ ଏହି ଆଧୁନିକ ବସ୍ତ୍ରହୀନମାନଙ୍କୁ ଦେଖେ, ଏହା ମୋ ମୁଣ୍ଡକୁ ବୁଲାଇ ଦିଏ। ମୋର ହୃଦୟ ତାଙ୍କ ପ୍ରତି ପ୍ରେମରେ ଏମନ୍ତ ଯୋଡ଼ି ହୋଇଅଛି ଯେ ମୁଁ ଆଉ ଅଧିକ ଏ ଜଗତକୁ ଆଦୌ ଭଲ ପାଇପାରେ ନାହିଁ। ମୋର ଇଚ୍ଛା ତାଙ୍କ ପ୍ରତି ଏମିତି ଜଡ଼ିତ ଯେପରିକି ମୁଁ ଜାଣେ ନାହିଁ କି ମୋର ଅଭିଳାଷ ଗୁଡ଼ିକ କ'ଣ। କେବଳ ପ୍ରଭୁ ତୁମେ ଯେଉଁଠାକୁ ନେଇଯିବ ମୁଁ ଅନୁସରଣ କରିବି, ମୁଁ ଜଣେ ବନ୍ଦୀ ହେବି। ବୁଝିଲେ, ପାଉଲ ସଠିକ ଭାବରେ ଜଣେ ବନ୍ଦୀ ଥିଲେ, ସେ କୌଣସି ଭୁଲ ବିବୃତ୍ତି କରୁନଥିଲେ। ବାକ୍ୟ ଉପରେ ପୁନର୍ବାର ଅପେକ୍ଷା କରିବାକୁ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ତାଲିମ ପ୍ରାପ୍ତ ହୋଇଥିଲେ। ତେବେ ସେ ଗୋଟିଏ ଉପାୟରେ ତାଲିମ ପ୍ରାପ୍ତ ହୋଇଥିଲେ, ମାତ୍ର ପରମେଶ୍ୱର ବର୍ତ୍ତମାନ ତାକୁ ଅନ୍ୟ ଏକ ଉପାୟରେ ତାଲିମ ଦେଉଥିଲେ। ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ପ୍ରଭୁଙ୍କ ଠାରେ ଅପେକ୍ଷା କରିବା ପାଇଁ ତାଲିମ ପ୍ରାପ୍ତ ହୋଇଥିଲେ। ଏଥିରେ କିଛି ଯାଏ ଆସେ ନାହିଁ ଯେ ତାଙ୍କର ଅଭିଳାଷ କ'ଣ ଥିଲା। ତେବେ ମୁଁ ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ଆପଣଙ୍କୁ କିଛି ଦେଖାଇବା ପାଇଁ ଯାଉଅଛି। ବୁଝିଲେ, ତେବେ ଆସନ୍ତୁ ଏକ ଉଦାହରଣକୁ ନେବା। ଦିନେ ପାଉଲ ଏବଂ ସିଲା ଏକ ନିର୍ଦ୍ଦିଷ୍ଟ ସହରର ରାସ୍ତାରେ ଚାଲିକରି ଆସୁଥିଲେ, ଯେଉଁଠାରେ କି ସେମାନେ ଏକ ଉଦ୍ଦୀପନା ସଭା କରୁଥିଲେ। ଆଉ ଜଣେ ଛୋଟ ଭୂତଗ୍ରସ୍ତ ଝିଅ ଚିତ୍କାର କରି ତାଙ୍କ ପଛରେ ନିରନ୍ତର ଆସୁଥିଲା, ଏବଂ ଏଥିରେ କୌଣସି ସନ୍ଦେହ ନାହିଁ। ମାତ୍ର ପାଉଲ ଏହା ଜାଣିଥିଲେ ଯେ ସେହି ସ୍ତ୍ରୀ ଲୋକଠାରୁ ସେହି ମନ୍ଦ ଆତ୍ମାକୁ ଭର୍ସନା କରିବା ପାଇଁ ଜଣେ ପ୍ରେରିତ ଭାବରେ ତାଙ୍କର ଅଧିକାର ଅଛି। କିନ୍ତୁ କ'ଣ ଆପଣ ଧ୍ୟାନ ଦେଲେ କି, ସେ ଦିନ ପରେ ଦିନ ଅପେକ୍ଷା କରି ରହିଲେ, ଯେପର୍ଯ୍ୟନ୍ତ କି ହଠାତ୍ ପବିତ୍ର ଆତ୍ମା ତାଙ୍କ ସହ କଥା ହୋଇ ଏହା ନ କହିଲେ, ତେବେ ଏହା ହେଉଛି ସେହି ସମୟ। ତାପରେ ସେ କହିଲେ, ହେ ଆତ୍ମା, ତା ଭିତରୁ ବାହାରି ଆସ। ବୁଝିଲେ, ସେ ପ୍ରଭୁଙ୍କ ଠାରେ ଅପେକ୍ଷା କରିବାକୁ ଜାଣିଥିଲେ। ଏବଂ ସେଇଠାରେ ଅଟେ ଯେଉଁଠାରେ କି ଆଜି ଅନେକ ଲୋକ ବାକ୍ୟ ଉପରେ ଏକ ନିନ୍ଦାର ଭାବ ଆଣନ୍ତି, ସେମାନେ ଏକ ଉଚ୍ଚ ଅଭିଳାଷ ସହିତ ବାହାରି ଯାଆନ୍ତି। ସେହିପରି ଏକ ବିଷୟ ହେତୁ କେତେ ଗୁଡ଼ିଏ ଉଦ୍ଦୀପନା ନିସ୍ତେଜ ହୋଇଯାଇଅଛି, କାରଣ ପ୍ରଭୁ କ'ଣ କହିବାକୁ ଯାଉଅଛନ୍ତି ସେ ବିଷୟରେ ଜାଣିବାକୁ ସେ ସୁସମାଚାର ପ୍ରଚାରକ ଅପେକ୍ଷା କରନ୍ତି ନାହିଁ। ସେମାନଙ୍କ ମଧ୍ୟରୁ କେତେକ କୁହନ୍ତି, ଏଠାକୁ ଆସ, ଏବଂ ସେମାନେ ଠିକ୍ ବର୍ତ୍ତମାନ ହିଁ ଚାଲି ଯାଆନ୍ତି, କାରଣ ସେ ସଂଗଠନ କହିଲା ଯାଅ। ଏବଂ ପବିତ୍ର ଆତ୍ମା ତ କିଛି ଅଲଗା କୁହନ୍ତି, ତଥାପି ରାଜ୍ୟର ପ୍ରେସବାଇଟର କିମ୍ବା ଅନ୍ୟ କେହି ଜଣେ ହେବା ପାଇଁ ସେ ବ୍ୟକ୍ତିର ଅଭିଳାଷ କିମ୍ବା କୌଣସି ପ୍ରାଚୀନ କିମ୍ବା କୌଣସି ବିଶପ୍ କିମ୍ବା ଅନ୍ୟ କିଛି ତାଙ୍କୁ ଟାଣିଥାଏ। ତୁମକୁ ନିଶ୍ଚିତ ଯିବା ଉଚିତ, ଏବଂ ତଥାପି ସେ ଉତ୍ତମ ଭାବରେ ଜାଣନ୍ତି, ପବିତ୍ର ଆତ୍ମା କହୁଛନ୍ତି ଏଠାକୁ ଯାଅ। ବୁଝିଲେ, ସେ ତାଙ୍କ ସଂଗଠନ ସହିତ ଜଡ଼ିତ ଥାନ୍ତି, ସେ ସେହି ସଂଗଠନର ଜଣେ ବନ୍ଦୀ ଅଟେ। କିନ୍ତୁ ଯଦି ସେ ଖ୍ରୀଷ୍ଟଙ୍କ ସହ ଯୋଡ଼ି ହୋଇଥାନ୍ତି, ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୁଅନ୍ତି। ସେ ବୁଝିଲେ, ସେ ଜଣେ ବନ୍ଦୀ ରୂପରେ ଜଡ଼ିତ ହୋଇଥାନ୍ତି। ଅନ୍ୟ କିଛି କ'ଣ କୁହନ୍ତି ସେଥିରେ କୌଣସି ଫରକ ପଡ଼େ ନାହିଁ। ଏହା ତ ଏହା ଗୋଟିଏ ଏହା ଏକ ଶବ୍ଦକାରକ ପିତ୍ତଳର ଘଣ୍ଟା ଏବଂ ଝମଝମ କରୁଥିବା ଏକ କରତାଳ ସ୍ୱରୂପ ଅଟେ। ସେ କେବଳ ପରମେଶ୍ୱରଙ୍କ ସ୍ୱର ଶୁଣନ୍ତି, ଏବଂ ସେ କେବଳ ସେତେବେଳେ କଥା କୁହନ୍ତି ଯେତେବେଳେ ତାହା ବାହାରି ଆସିଥାଏ। ସେ ଅନ୍ୟ କିଛି କୁହନ୍ତି ନାହିଁ। କେହି କେହି କୁହନ୍ତି, ଓ ଭାଇ ଜୋନ୍ସ, କିମ୍ବା ସେଠାରେ ଭାଇ ରବର୍ଟ, କିମ୍ବା କେହି ଆଜି ଆମ ଦେଶରେ ରହିଥିବା ଏହି ମହାନ ବ୍ୟକ୍ତିମାନେ ଯେପରିକି ଟମି ହିକ୍ସ, କିମ୍ବା ଓରାଲ ରବର୍ଟ, କିମ୍ବା ଭାଇ ଟମି ଅସବର୍ନ, ସେ ମହାନ ପ୍ରଚାରକମାନଙ୍କ ମଧ୍ୟରୁ କେତେକ ଯଦି କେହି କହିବେ, ଟମି ଏଠାକୁ ଆସନ୍ତୁ, କୁହନ୍ତୁ ଆପଣ ପରମେଶ୍ୱରଙ୍କ ଜଣେ ମହାନ ବ୍ୟକ୍ତି, କିଏ ବା ଓରାଲ, ଆଉ ମୋର ଜଣେ ମାମୁଁ ଯିଏକି ଏଠାରେ ପଡ଼ି ରହିଛନ୍ତି, ଯିଏକି ସମ୍ପୂର୍ଣ୍ଣ ଆବଦ୍ଧ ଅଟନ୍ତି ଏବଂ ସେ ଅସୁସ୍ଥ ଅଛନ୍ତି, ମୁଁ ଚାହେଁ ଯେ ଆପଣ ଆସନ୍ତୁ। ମୁଁ ବିଶ୍ୱାସ କରେ ଯେ ଆପଣଙ୍କ ପାଖରେ ତାହାଙ୍କୁ ସୁସ୍ଥ କରିବା ପାଇଁ ଶକ୍ତି ଅଛି। ବୁଝିଲେ, ହୋଇପାରେ ଯେ ପବିତ୍ର ଆତ୍ମା ତାଙ୍କୁ କହିବେ ଏବେ ନୁହେଁ, ତଥାପି ସେହି ବ୍ୟକ୍ତିଙ୍କ ବନ୍ଧୁତା ସକାଶୁ ସେ ତାଙ୍କ ସହିତ ଯିବାକୁ ବାଧ୍ୟ। ଯଦି ସେ ତାହା କରନ୍ତି ନାହିଁ, ତେବେ ସେ ସେହି ଲୋକର ଶତ୍ରୁ ହୋଇଯାଆନ୍ତି। ସେହି ବ୍ୟକ୍ତି କୁହନ୍ତି, ତେବେ ସେ ଅମୁକ ଅମୁକଙ୍କ ପାଖକୁ ଯାଇଥିଲେ, ସେ ସେହି ପିଲାକୁ କିମ୍ବା ସେହି ବାଳକକୁ ସୁସ୍ଥ କଲେ, ମୁଁ ଜାଣିଛି ସେ ତାହା କଲେ, ଏବଂ ମୁଁ ବର୍ଷ ବର୍ଷ ଧରି ତାଙ୍କର ବନ୍ଧୁ ହୋଇଅଛି। ଦେଖନ୍ତୁ, ଆଉ ସେ ମୋ ସ୍ଥାନକୁ ଆସନ୍ତି ନାହିଁ। କିନ୍ତୁ ଯଦି ସେ ପବିତ୍ର ଆତ୍ମା ଦ୍ୱାରା ନ ଯିବାକୁ ବାଧ୍ୟ କରାଯାଆନ୍ତି, ତେବେ ଉତ୍ତମ ହେବ ଯେ ସେ ନ ଯାଆନ୍ତୁ। ଯଦି ସେ ପରମେଶ୍ୱରଙ୍କ ସହ ଯୋଡ଼ି ହୋଇଥାନ୍ତି, ତାଙ୍କର ବନ୍ଧୁ ସେ ଭଲ ପାଆନ୍ତି, କିନ୍ତୁ ଉତ୍ତମ ଏହା ଯେ ସେଠାକୁ ଯିବା ପାଇଁ ସେ ପବିତ୍ର ଆତ୍ମାଙ୍କ ନେତୃତ୍ୱ ପାଆନ୍ତୁ, କାରଣ ଏହା କୌଣସି ପ୍ରକାରେ ଉପକାର କରିବ ହିଁ ନାହିଁ। ମୁଁ ତା ଅନେକ ସମୟ ଅନୁଭବ କରିଛି। କିନ୍ତୁ ପାଉଲ କେବଳ ଆତ୍ମାଙ୍କ ଠାରେ ଅପେକ୍ଷା କଲେ ଯେ ତାଙ୍କୁ କୁହାଯିବ ଯେ କ'ଣ କରାଯିବାକୁ ଅଛି। ଆତ୍ମାଙ୍କ ଉପରେ ଅପେକ୍ଷା କର କହିଲେ। ସେ ଦିନ ରାତିରେ ଛିଡ଼ା ହୋଇ ପ୍ରଚାର କରୁଥିଲେ ଏବଂ ସେଠାରୁ ଚାଲିକରି ଗଲେ, ସେଠାରେ ଅପଙ୍ଗ ବ୍ୟକ୍ତିଙ୍କୁ ଦେଖିଲେ, ଏବଂ ସଙ୍ଗେ ସଙ୍ଗେ ଆତ୍ମା ତାଙ୍କ ସହିତ କଥା ହେଲେ, ଏବଂ ସେ କହିଲେ, ମୁଁ ଉପଲବ୍ଧି କରେ। କିପରି? ଠିକ୍ ସେ ସମାନ ଭାବରେ ଯେତେବେଳେ ସେ ଉପଲବ୍ଧି କରିଥିଲେ ଯେ ସେମାନେ ଏକ ଦ୍ୱୀପରେ ଭଙ୍ଗାରୁଜା ଅବସ୍ଥାରେ ରହିବାକୁ ଯାଉଛନ୍ତି। ବୁଝିଲେ, ମୁଁ ଅନୁଭବ କରେ ଯେ ତୁମଠାରେ ସୁସ୍ଥ ହେବା ପାଇଁ ବିଶ୍ୱାସ ଅଛି। ନିଜ ପାଦରେ ଛିଡ଼ା ହୁଅ। ଯୀଶୁଖ୍ରୀଷ୍ଟ ତୁମକୁ ସୁସ୍ଥ କଲେ, ବୁଝିଲେ? ଆପଣ ସେଠାରେ ଅଛନ୍ତି। ସେ ଥିଲେ, ସେ ଯୋଡ଼ି ହୋଇଥିଲେ। ସେ ହୁଏତ ସେଠାରେ ଏକ ସପ୍ତାହର ଉଦ୍ଦୀପନା ସଭା କରିଥିଲେ ଏବଂ କିଛି ଘଟିତ ହୋଇନଥିଲା, ମାତ୍ର ତଥାପି ସେ ପବିତ୍ର ଆତ୍ମାଙ୍କ କଥା କହିବାର ଅପେକ୍ଷା କରିଥିଲେ, ବୁଝିଲେ? ସେ ସେହି ଆବେଦନ ପ୍ରତି ଯୋଡ଼ି ହୋଇଥିଲେ। ବର୍ତ୍ତମାନ ଆପଣ କୁହନ୍ତି, ଭାଇ ବ୍ରାନହାମ୍, ଆପଣ ରବିବାର ଦିନ ଯାହା କହିଥିଲେ ସେହି ବିଷୟ ପ୍ରତି ଆପଣ ନିନ୍ଦା କରୁଛନ୍ତି ଯେ ଆପଣ ଏହି ସମସ୍ତ ସମୟ ଅପେକ୍ଷା କରି ରହିଥିଲେ। ଏବଂ କିନ୍ତୁ ଆପଣ ମନେ ରଖନ୍ତୁ, ଏହା ପବିତ୍ର ଆତ୍ମା ଥିଲେ ଯିଏକି ମୋତେ ସେଠାରେ ରାସ୍ତା ଉପରେ କଥା କହିଥିଲେ ଏବଂ କହିଲେ, ମୁଁ ତୁମକୁ ଅସୁସ୍ଥ ଏବଂ ଦୁଃଖୀ ଲୋକମାନଙ୍କ ମଧ୍ୟକୁ ପଠାଉଅଛି, ବୁଝିଲେ? ଏହା ପବିତ୍ର ଆତ୍ମାଙ୍କ ଆଜ୍ଞାଧୀନ ହେବା ଅଟେ। ନିଶ୍ଚିତରେ ସେ ମୋତେ ଏହା କରିବାକୁ ନ କହିବା ପର୍ଯ୍ୟନ୍ତ ମୁଁ ଯାଇନଥିଲି। ମୁଁ ସଦାପ୍ରଭୁ ଏହି କଥା କୁହନ୍ତି ବାକ୍ୟକୁ ନ ପାଇବା ପର୍ଯ୍ୟନ୍ତ ମୁଁ ସଦାପ୍ରଭୁ ଏହି କଥା କୁହନ୍ତି ବାକ୍ୟକୁ ଅପେକ୍ଷା କରିଥିଲି। ତେବେ ତା ଭିନ୍ନ ଅଟେ, ବୁଝିଲେ? ତେବେ ଏହା ତାହା ଏକ ପାର୍ଥକ୍ୟ ଆଣେ। ହଁ, ସେ ପ୍ରଭୁଙ୍କ ବାକ୍ୟ ପାଇଁ ଅପେକ୍ଷା କଲେ। ସେ କେବଳ ପରମେଶ୍ୱରଙ୍କ ଆଦେଶକୁ ପାଳନ କରିବା ପାଇଁ ଆତ୍ମାରେ ଚାପ ପାଇଲେ। ତାପରେ ସେ ଯୀଶୁଖ୍ରୀଷ୍ଟଙ୍କର ଏକ ବନ୍ଦୀ ହେଲେ। ବନ୍ଧୁଗଣ, ଯଦି ଆମେ କେବଳ ବନ୍ଦୀ ହୋଇପାରିବା, ମୁଁ ଜାଣେ ଏହା ଗରମ ଅଟେ, କିନ୍ତୁ ମୁଁ ଆଉ ଅଧିକ ଦୁଇଟି ଚରିତ୍ରର ନାମ ନେବାକୁ ଚାହେଁ ଯଦି ଆପଣମାନେ ଚାହିଁବେ। ମୋ ପାଖରେ ଏଠାରେ ପ୍ରାୟ 6 କିମ୍ବା 8 ଲିଖି ରଖିଛି, ମାତ୍ର ମୁଁ କେବଳ ଅନ୍ୟ ଗୋଟିଏ ଚରିତ୍ର କିମ୍ବା 2 ନେବାକୁ ଚାହେଁ। ଆସନ୍ତୁ ମୋଷାଙ୍କ ଚରିତ୍ରକୁ ନେବା। ସେ ଏକ ଉଦ୍ଧାରକାରୀ ଭାବରେ ଜନ୍ମ ହୋଇଥିଲେ ଏବଂ ସେ ଜାଣିଥିଲେ ଯେ ସେ ଏକ ଉଦ୍ଧାରକାରୀ ଭାବରେ ଜନ୍ମ ହୋଇଛନ୍ତି। କିନ୍ତୁ ମୁଁ ମୋଷାଙ୍କ ବିଷୟରେ କହିବା ପୂର୍ବରୁ ମୁଁ ଏ ବିବୃତ୍ତି ଦେବାକୁ ଚାହେଁ ଯେ ପରମେଶ୍ୱରଙ୍କୁ ସର୍ବଦା ଏହିପରି କୌଣସି ମନୁଷ୍ୟକୁ ନେବାକୁ ପଡ଼ିଥାଏ ଯିଏକି ପ୍ରକୃତରେ ତାହାଙ୍କର ସେବା କରିବ, ତାହାଙ୍କର ବନ୍ଦୀ ହେବ। ଜଣେ ବ୍ୟକ୍ତିଙ୍କୁ ତା ପାଖରେ ଥିବା ପ୍ରତ୍ୟେକ ଅଭିଳାଷକୁ ସମର୍ପଣ କରିବାକୁ ପଡ଼ିବ। ପ୍ରତ୍ୟେକ କିଛି ଯାହା ତା ପାଖରେ ଅଛି, ପ୍ରତ୍ୟେକ କିଛି ବିଷୟ, ତାର ଜୀବନ, ପ୍ରାଣ, ଶରୀର, ଇଚ୍ଛା, ଅଭିଳାଷମାନ ଏବଂ ଅନ୍ୟ ସମସ୍ତ କିଛି, ଏବଂ ପରମେଶ୍ୱରଙ୍କ ସେବା କରିବା ପାଇଁ ଖ୍ରୀଷ୍ଟଙ୍କ ନିମନ୍ତେ ଯିଏକି ବାକ୍ୟ ଅଟନ୍ତି ଏକ ସମ୍ପୂର୍ଣ୍ଣ ବନ୍ଦୀ ହେବାକୁ ପଡ଼ିବ। ହୋଇପାରେ ଆପଣଙ୍କୁ ଆପଣଙ୍କର ଉତ୍ତମ ବିଚାରର ବିପରୀତ ପଥରେ ଚାଲିବାକୁ ପଡ଼ିବ। ହୋଇପାରେ ଏକ ନିର୍ଦ୍ଦିଷ୍ଟ ସଂସ୍ଥାରେ ଆପଣ ହୁଏତ ଭାବିପାରନ୍ତି ଯେ ସେମାନେ ଆପଣଙ୍କୁ ଉଠାଇ ନେବେ ଏବଂ ଆପଣଙ୍କୁ କିଛି ମହାନ ବିଷୟ ଦେଇପାରିବେ ଯାହାକି ଆପଣ ସର୍ବସାଧାରଣରେ ଦେଖାଇପାରନ୍ତି। ମାତ୍ର ଆପଣ ନିଜେ କ'ଣ ପାଇଲେ? ଆପଣ ନିଜକୁ ପରାସ୍ତ ହୋଇଥିବାର ପାଇଲେ କିଛି ସମୟ ପରେ, ଯେପର୍ଯ୍ୟନ୍ତ କି ପରମେଶ୍ୱର ଉପରେ ଜଣେ ବ୍ୟକ୍ତିଙ୍କୁ ନ ପାଇଲେ ଯିଏକି ତାହାଙ୍କ ପାଇଁ ବନ୍ଦୀ ହେବାକୁ ଇଚ୍ଛୁକ ଅଟେ। ପରମେଶ୍ୱର ବନ୍ଦୀମାନଙ୍କୁ ଖୋଜୁଅଛନ୍ତି। ସେ ସର୍ବଦା ଏହିପରି କରିଛନ୍ତି। ଆପଣ ଏହାକୁ ଶାସ୍ତ୍ର ମଧ୍ୟରେ ଖୋଜିପାରନ୍ତି। ଜଣେ ବ୍ୟକ୍ତିଙ୍କୁ ଖ୍ରୀଷ୍ଟଙ୍କ ପାଇଁ କୌଣସି ହେଲେ ବିଷୟ ବିରୁଦ୍ଧରେ ବନ୍ଦୀ ହେବାକୁ ହିଁ ଅଛି। ଅତଏବ ଆପଣ ଖ୍ରୀଷ୍ଟଙ୍କ ବ୍ୟତୀତ ଅନ୍ୟ କୌଣସି ବିଷୟ ସହିତ ସଂଯୁକ୍ତ ହୋଇପାରନ୍ତି ନାହିଁ, ଏପରିକି ଆପଣଙ୍କର ବାପା, ଆପଣଙ୍କର ମା, ଆପଣଙ୍କର ଭାଇ, ଆପଣଙ୍କର ଭଉଣୀ, ଆପଣଙ୍କର ସ୍ୱାମୀ, ଆପଣଙ୍କ ସ୍ତ୍ରୀ, ଯେକୌଣସି ବ୍ୟକ୍ତି। ଆପଣ କେବଳ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ଏବଂ କେବଳ ତାଙ୍କ ସହିତ ହିଁ ସଂଯୁକ୍ତ ଅଟନ୍ତି। ତେବେ ଯାଇ ପରମେଶ୍ୱର ଆପଣଙ୍କୁ ବ୍ୟବହାର କରିପାରିବେ। ତେବେ ସେ ପର୍ଯ୍ୟନ୍ତ ଆପଣ କରିପାରନ୍ତି ନାହିଁ। ବାହାରକୁ ଗଲେ ବେଳେବେଳେ ଲୋକମାନଙ୍କୁ କଠୋର କଥା କହିଥାଏ, ବୁଝିଲେ? ମୁଁ ଚେଷ୍ଟା କରୁଛି ଯେ ଆପଣ ହୁଗୁଳା ହୋଇଯାଆନ୍ତୁ। ଆପଣଙ୍କୁ ଏକ ଆରମ୍ଭ ସ୍ଥାନ ପାଇବାକୁ ଅଛି, ଯେପରିକି ବେଳେବେଳେ ମହିଳାମାନଙ୍କର କେଶ କାଟିବା ବିଷୟରେ ଏବଂ ଏହି ପୋଷାକମାନ ପିନ୍ଧିବା ବାବଦରେ କହିଥାଏ, ଏବଂ ସେମାନଙ୍କର ଖ୍ରୀଷ୍ଟିଆନ ସ୍ୱୀକୃତିକୁ ଧରି ରଖିବା ଏବଂ ବଜାୟ ରଖିବା ବିଷୟରେ କହିବେ, ତାହା ଏକ ଛୋଟ ବିଷୟ। ତେବେ ଆପଣଙ୍କୁ କୌଣସି ସ୍ଥାନରୁ ତ ଆରମ୍ଭ କରିବାକୁ ହିଁ ପଡ଼ିବ। ତେଣୁ ଠିକ ଏଠାରେ ନିଜର କ ଖ ଗ ସହିତ ଆରମ୍ଭ କରନ୍ତୁ, ବୁଝିଲେ? ଏବଂ ସାଂସାରିକ ଲୋକ ପରି ଦେଖାଯିବାକୁ ଯେକୌଣସି ପ୍ରକାରେ ଦୂରେଇ ଯାଆନ୍ତୁ ଏବଂ ଖ୍ରୀଷ୍ଟଙ୍କ ପାଇଁ ଏକ ବନ୍ଦୀ ହୁଅନ୍ତୁ ଏବଂ ତାପରେ କେବଳ ଜାରି ରଖନ୍ତୁ, ସବୁକିଛିକୁ ଦୂରେଇ ଦିଅନ୍ତୁ ଯେପର୍ଯ୍ୟନ୍ତ କି ଅନ୍ତିମରେ ସେହି ଶେଷ ଧାଡ଼ିଟି ବାହାରି ନ ଯାଇଛି। ତାପରେ ଆପଣ ସେତେବେଳେ ଜଣେ ବନ୍ଦୀ ଅଟନ୍ତି। ଆପଣ ତାଙ୍କର ହାତମୁଠାରେ ରହିଥାନ୍ତି, ସେ ଆପଣଙ୍କୁ ତାଙ୍କ ହାତମୁଠାରେ ଧରି ରଖିଥାନ୍ତି। ବର୍ତ୍ତମାନ ମୂଷା ଜାଣିଥିଲେ ଯେ ସେ ଉଦ୍ଧାରକାରୀ ଭାବରେ ଜନ୍ମ ହୋଇଥିଲେ, ସେ ଏହା ଜାଣିଥିଲେ। ଆଉ କ'ଣ ଆପଣ ଲକ୍ଷ୍ୟ କଲେ କି ଯେ ମୂଷାଙ୍କ ପାଖରେ ରହିଥିବା ସେ ଉଚ୍ଚ ଅଭିଳାଷ ସହିତରେ ଏହା ଜାଣି ଯେ ତାଙ୍କ ମା ତାଙ୍କୁ ସେଠାରେ କହିଥିଲେ, ଯେହେତୁ ସେ ତାଙ୍କର ସ୍ତନ୍ୟଦାତ୍ରୀ ଥିଲେ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଯେତେବେଳେ ମୂଷା ଛୋଟ ଛୁଆ ଜନ୍ମ ହୋଇଥିଲେ, ତାଙ୍କ ମା କହିଥିଲେ, ତୁ ଜାଣିଥା ମୂଷା, ଯେବେ ତୋର ବାପା ଅମ୍ରାମ ଏବଂ ମୁଁ ନିରନ୍ତର ପ୍ରାର୍ଥନା କରିଥିଲୁ, ଆମେ ଜାଣିଥିଲୁ ଏବଂ ବାକ୍ୟରେ ଦେଖିଥିଲୁ, ତାହା ଏକ ଉଦ୍ଧାରକାରୀଙ୍କ ଆଗମନର ସମୟ ଥିଲା ଏବଂ ଆମେ ପ୍ରାର୍ଥନା କଲୁ, ପ୍ରଭୁ ପରମେଶ୍ୱର, ଆମେ ସେହି ଉଦ୍ଧାରକାରୀଙ୍କୁ ଦେଖିବାକୁ ଚାହୁଁ। ଗୋଟିଏ ରାତି ପ୍ରଭୁ ଆମକୁ ଏକ ଦର୍ଶନରେ କହିଲେ ଯେ ତୁ ଜନ୍ମ ହେବୁ ଏବଂ ତୁ ସେହି ଉଦ୍ଧାରକାରୀ ହେବୁ। ଆମେ ରାଜାଙ୍କ ଆଦେଶକୁ ଭୟ କଲୁ ନାହୁଁ, ରାଜା ଯାହା କହିଛନ୍ତି ଆମେ ସେଥିପ୍ରତି ଧ୍ୟାନ ଦେଲୁ ନାହୁଁ। ତେବେ ଆମେ ଜାଣିଲୁ ଯେ ତୁ ଏକ ଉଦ୍ଧାରକାରୀ ଭାବରେ ଜନ୍ମ ହୋଇଅଛୁ। ତେବେ ମୂଷା, ଆମେ ଜାଣିଲୁ ଯେ ଆମେ ତତେ ଠିକ ଭାବେ ପାଳନ କରିପାରିବୁ ନାହିଁ। ତେବେ ମନେ ରଖନ୍ତୁ, ସେମାନେ ସେଠାରେ ତଳେ ମିଶ୍ରରେ 400 ବର୍ଷ ହେଲା ରହିଥିଲେ, ବୁଝିଲେ? ଏବଂ ଆମେ ଚାହିଁଲୁ ଯେ ତୁ ସେହି ସଠିକ ଶିକ୍ଷା, ସଠିକ ବିଷୟ, ସଠିକ ତାଲିମ ପା। ତେଣୁ ମୁଁ ତତେ ନେଲି ଏବଂ ଏକ ଛୋଟ ଟୋକେଇ ରଖିଦେଲି ଆଉ ତତେ ନୀଳ ନଦୀରେ ଛାଡ଼ିଦେଲି। ଏବଂ କେତେ ଅଦ୍ଭୁତ ଯେ ସ୍ରୋତ ସବୁ ସେହି ଛୋଟ ଟୋକେଇକୁ ନଳବର୍ଣ୍ଣ ମଧ୍ୟ ଦେଇ ନେଇଗଲା ଏବଂ ଏହାକୁ ଠିକ୍ ମାଇଲ୍ ମାଇଲ୍ ଦୂରକୁ ଆଣି ଫାରଙ୍କ ପ୍ରସାଦକୁ ଠିକ୍ ପହଞ୍ଚାଇ ଦେଲା, ଯେଉଁଠାରେ ତାଙ୍କର ଫାରଙ୍କର ଝିଅ ଥିଲା, ଯେଉଁଠାରେ ତାଙ୍କର ସ୍ନାନକୁଣ୍ଡ ଥିଲା। ଏବଂ ତାହା କିପରି ମୁଁ ଜାଣିଲି ଯେ ତୋତେ ପ୍ରତିପାଳନ କରିବା ପାଇଁ ତାଙ୍କୁ ଜଣେ ସ୍ତ୍ରୀ ଲୋକର ପ୍ରୟୋଜନ ଅଛି। ଏବଂ ସେହିଦିନ ମାନଙ୍କରେ ଅବଶ୍ୟ ଶିଶୁମାନଙ୍କୁ ପ୍ରତିପାଳନ କରିବା ପାଇଁ ସେମାନଙ୍କ ପାଖରେ ଏହି ବୋତଲରେ ଦୁଗ୍ଧପାନ ପ୍ରଥା ନଥିଲା, ତେଣୁ ତାଙ୍କୁ ଏକ ସ୍ତନ୍ୟଦାତ୍ରୀ ଧାଇର ଆବଶ୍ୟକ ପଡ଼ିଲା। ତେଣୁ ଏବଂ ମରିୟମ ମୁଁ ତାକୁ ତଳକୁ ପଠାଇଲି ଏବଂ ସେ ସେଠାରେ ଉପସ୍ଥିତ ହେଲା ଏବଂ ସେ କହିଲା, ମୁଁ ଜାଣେ ମୁଁ କେଉଁଠାରେ ସ୍ତନ୍ୟଦାତ୍ରୀ ଧାତ୍ରି ପାଇପାରିବି। ଏବଂ ସେ ଆସି ମୋତେ ନେଇଗଲା ଏବଂ ମୂଷା, କବାଟ ସବୁ ବନ୍ଦ ଅଛି, ପ୍ରିୟ ତୁ ବର୍ତ୍ତମାନ 16 ବର୍ଷ ବୟସର, ପୁଣି ତୁ ଫାରଙ୍କର ପୁତ୍ର ହେବାକୁ ଯାଉଅଛୁ ଏବଂ କୌଣସି ଦିନେ ତୁ ଉଦ୍ଧାରକାରୀ ହେବାକୁ ଯାଉଅଛୁ, ଯିଏକି ଲୋକମାନଙ୍କୁ ଏଠାରୁ ବାହାର କରି ନେବାକୁ ଯାଉଅଛି। ମୂଷାଙ୍କର ଆକାଂକ୍ଷା ମାନ ବଢ଼ିବାକୁ ଲାଗିଲା। ମା, ମୁଁ ଅଧ୍ୟୟନ କରିବି, ମୁଁ ପ୍ରତ୍ୟେକ ବିଷୟ ଯାହା କରିପାରିବି ତାହା ଅଧ୍ୟୟନ କରିବି। ତୁମେ ଜାଣ ମୁଁ କ'ଣ କରିବି, ମୁଁ କିପରି ଏକ ସୈନିକ ହୋଇପାରିବି ତାହା ଅଧ୍ୟୟନ କରିବି ଓ ମୁଁ ଜାଣିବି ଯେ ଏହି ଲୋକମାନଙ୍କୁ କିପରି ଏଠାରୁ ବାହାର କରି ନେଇଯିବାକୁ ଅଛି। ମୁଁ ଜଣେ ମହାନ ସୈନ୍ୟାଧ୍ୟକ୍ଷ ହେବି, ବିଶପ୍ ହେବି, ଯେପରିକି ମୁଁ ଜାଣିବି ଯେ ଏହା କିପରି କରାହୁଏ ଏବଂ ମୁଁ ଏହାକୁ ବାହାର କରିନେବି। ମୁଁ ମୋର PhD କିମ୍ବା LL ଉପାଧି ପାଇବି, ମୁଁ ତାହା କରିବି। ଯେପରିକି ଫାଦର ଚିନିକି, ଯଦି ଆପଣ କେବେ ତାଙ୍କର ପୁସ୍ତକ ମାନ ପଢ଼ନ୍ତି, ଠିକ୍ ଅଛି, ସେ ସମସ୍ତ ପ୍ରୋଟେଷ୍ଟାଣ୍ଟମାନଙ୍କୁ ଉଦ୍ଧାର କରିବାକୁ ଯାଉଛନ୍ତି ଆପଣ ଜାଣନ୍ତି, ଏବଂ ସେ ନିଜେ ଜଣେ ହୋଇଗଲେ। ତେଣୁକରି ଏହି ମହାନ ପୁରୋହିତ ଜଣକ ବର୍ଷ ବର୍ଷ ପୂର୍ବେ ଫାଦର ଚିନିକି ଆପଣଙ୍କୁ ତାଙ୍କର ପୁସ୍ତକ ନେଇ ତାହା ପଢ଼ିବା ଉଚିତ। ସେମାନେ ତାଙ୍କୁ ଡାକନ୍ତି ଫାଦର, ସେ ତ କେବଳ ଭାଇ ଚିନିକି ଅଟନ୍ତି, ଯାହାକି ଏହା ଥିଲା। ଆମେ କୌଣସି ମନୁଷ୍ୟକୁ ସେହିଭଳି ଫାଦର ବୋଲି ଡାକି ନଥାଉ, ତେଣୁ ଆମେ ପାଉ ଯେ ଆମେ ସେ ବାଇବେଲ ପଢ଼ିବାକୁ ଯାଉଥିଲେ, ଯେପରିକି ସେ ସେଟାକୁ ବାହାରି ଯାଇ ପ୍ରୋଟେଷ୍ଟାଣ୍ଟ ଧର୍ମକୁ ଅସତ୍ୟ ପ୍ରମାଣ କରନ୍ତି ଓ ସମସ୍ତଙ୍କୁ କ୍ୟାଥୋଲିକ କରିପାରନ୍ତି। ଏବଂ ଯେତେବେଳେ ସେ ବାଇବେଲ ପଢ଼ିବାକୁ ଗଲେ, ପବିତ୍ର ଆତ୍ମା ତାଙ୍କ ଉପରକୁ ଓହ୍ଲାଇ ଆସିଲେ ଏବଂ ସେ ପବିତ୍ର ଆତ୍ମା ପାଇଲେ, ଆଉ ତାପରେ ସେ ସେମାନଙ୍କ ମଧ୍ୟରୁ ଜଣେ ହୋଇଗଲେ। ତେଣୁ ତାପରେ ଏହାକୁ ଧ୍ୟାନ ଦିଅନ୍ତୁ ଯେ ମୂଷା ସମସ୍ତ ତାଲିମ ପାଇଲେ, କାରଣ ସେ ଜାଣିଥିଲେ, ସେ ଏତେ ପ୍ରବୀଣ, ଏତେ ଶିକ୍ଷିତ, ଏତେ ବୁଦ୍ଧିଜୀବୀ ଥିଲେ ଯେପର୍ଯ୍ୟନ୍ତ କି କେହି ନୁହେଁ, ଏପରିକି ସେ ମିଶ୍ରମାନଙ୍କୁ ମଧ୍ୟ ଶିକ୍ଷା ଦେଇପାରିଥିଲେ, ଏପର୍ଯ୍ୟନ୍ତ କି ସେ ସେମାନଙ୍କର ମନୋବିଜ୍ଞାନୀମାନଙ୍କୁ ଶିକ୍ଷା ଦେଇପାରିଥିଲେ, ସେ ସେମାନଙ୍କର ସେନାଧ୍ୟକ୍ଷମାନଙ୍କୁ ଶିକ୍ଷା ଦେଇପାରିଥିଲେ ଯେ ସାମରିକ ଶକ୍ତି କ'ଣ ଥିଲା। ସେ ଜଣେ ମହାନ ବ୍ୟକ୍ତି ଥିଲେ, ତାଙ୍କର ମହାନତା ଯୋଗୁଁ ଲୋକେ ମୂଷାଙ୍କୁ ଭୟ କରୁଥିଲେ। ଓହ, ଏପରି ଏକ ପାଣ୍ଡିତ୍ୟ ବୃତ୍ତି, ହେ ପ୍ରଭୁ। ସେ ଜଣେ ଆର୍କ ବିଶପ୍ ଥିଲେ କିମ୍ବା ବୋଧହୁଏ ଜଣେ ପୋପ୍ ପରି ଥିଲେ, ସେ ଜଣେ ମହାନ ବ୍ୟକ୍ତି ଥିଲେ ଏବଂ ସେ ଜଣେ ଥିଲେ ଜଣେ ଶକ୍ତିଶାଳୀ ଲୋକ ଥିଲେ ଏବଂ ସେ ଜାଣିଥିଲେ ଯେ ସେ ଏହା କରିବା ପାଇଁ ଜନ୍ମ ହୋଇଛନ୍ତି ଏବଂ ଏହାକୁ କରିବା ପାଇଁ ବହୁତ ଉଚ୍ଚ ବିଳାସ ସହିତ ତାଲିମ ପ୍ରାପ୍ତ ହୋଇଥିଲେ। ଠିକ୍ ଆଜିର ପରି ମୁଁ କହୁନାହିଁ ଯେ ଲୋକମାନେ ଯେଉଁମାନେ କି ଏହି ବିଦ୍ୟାଳୟଗୁଡ଼ିକରେ ତାଲିମ ନେଉଛନ୍ତି, ମୁଁ କହୁନାହିଁ ଯେପରିକି ସେମାନେ ଏଠାରେ ପାଶ୍ଚାତ୍ୟରେ ବର୍ତ୍ତମାନ ସେମାନେ ଏକ $150 million ଟଙ୍କାର ଧର୍ମଶାସ୍ତ୍ର ବିଦ୍ୟାଳୟ ନିର୍ମାଣ କରିବାକୁ ଯାଉଛନ୍ତି। ଦେଖନ୍ତୁ, ପେଣ୍ଟିକଷ୍ଟାଲ $150 million ଟଙ୍କାର ବିଦ୍ୟାଳୟ, ମୋ ପାଇଁ ତ ତାହା ସେବା କ୍ଷେତ୍ରରେ ମିଶନାରୀ ହେବା ଉଚିତ, ବୁଝିଲେ ବୁଝିଲେ। କିନ୍ତୁ ଯାହା ବି ହଉ, ଯେତେବେଳେ ସେମାନେ ସେଠାରେ ବାହାରକୁ ଆସନ୍ତି, ସେମାନେ କ'ଣ କରନ୍ତି, ସେମାନେ କିଏ ଅଟନ୍ତି? ରିକିମାନଙ୍କର ଦଳ ଲୋକ, ଯଥାର୍ଥ ଭାବେ ଠିକ୍। ଏବଂ ତାପରେ ତା ସେ ପ୍ରକାର ହିଁ ଅଟେ ଯେ ସେମାନେ ବାହାରକୁ ଆସିଥାନ୍ତି, ଏହା ସର୍ବଦା ସେହିପରି ରହିଛି, ବାକି ସେମାନେ ସମସ୍ତେ ଏବଂ ତାହା ସେ ସମାନ ରେଖା ହିଁ ଅଟେ, ବୁଝିଲେ। ତେବେ ଆମେମାନେ ପାଉ ଯେ ଯେତେବେଳେ ମୂଷା ତାଙ୍କର ସମସ୍ତ ପ୍ରଶିକ୍ଷଣରେ ଏବଂ ଆଜି ସମସ୍ତ ତାଲିମ ସହିତରେ ବଡ଼ ବିଶପ୍ମାନ ଏବଂ ଏହିପରି ପ୍ରଭୃତି ତିଆରି ହେଉଛନ୍ତି, ସେ ମହାନ ଉଚ୍ଚ ବିଳାସ ଆମେ କ'ଣ କରିବା? ଆମର ଅଭିଳାଷ ଗୁଡ଼ିକ ଠିକ୍ ସେହିପରି ହୋଇଯାଏ ଯେପରିକି ମୂଷାଙ୍କ ହୋଇଥିଲା, ବୁଝିଲେ। ପରମେଶ୍ୱର ଏହା ପୂର୍ବେ କି ସେ ସେହି ବ୍ୟକ୍ତିଙ୍କୁ ନିଜ ହାତରେ ନେଇପାରନ୍ତି, ତାହାଙ୍କୁ ତ ତାକୁ ତାର ଅଭିଳାଷରୁ ଶୂନ୍ୟ କରିବାକୁ ଥିଲା, ତାହାଙ୍କୁ ତାଙ୍କୁ ତାଙ୍କର ସମସ୍ତ ତାଲିମରୁ ଶୂନ୍ୟ କରିବାକୁ ଥିଲା। ସେ ବାହାରକୁ ଗଲେ ଏବଂ ସେ ଉଦ୍ଧାର କଲେ, ସେ ଗୋଟିଏ ମିଶରୀୟକୁ ଘାତ କଲେ ଏବଂ ସେ ଏବଂ ଯେତେବେଳେ ସେ କଲେ, ସେ ଜାଣିବାକୁ ପାଇଲେ ଯେ ସେ ଭୁଲ ଅଛନ୍ତି, ସେ ତା କରିପାରନ୍ତି ନାହିଁ, ତାହା ସେହିପରି ଉପାୟରେ ନଥିଲା। ଏବଂ ପରମେଶ୍ୱରଙ୍କୁ ତାଙ୍କୁ ପ୍ରାନ୍ତରକୁ, ମରୁଭୂମି ମଧ୍ୟକୁ, ଏକ ଜନଶୂନ୍ୟ ସ୍ଥାନକୁ ନେଇଯିବାକୁ ପଡ଼ିଲା। ଆପଣ ଲକ୍ଷ୍ୟ କରନ୍ତୁ ଏକ ପ୍ରକାର ବିଚିତ୍ର, ଯେ କିପରି ଏହି ବ୍ୟକ୍ତିମାନେ ଯେତେବେଳେ ପରମେଶ୍ୱରଙ୍କ ପାଖରେ ସେମାନଙ୍କ ପାଇଁ ଏକ ବାର୍ତ୍ତା ରହିଥିଲା, ସେମାନଙ୍କୁ ଏକ ପ୍ରାନ୍ତରକୁ ନେଇଯାଆନ୍ତି। ସେ ପାଉଲଙ୍କୁ ତାଲିମ ଦେବା ପାଇଁ ମରୁଭୂମିକୁ ନେଇଗଲେ, ଏ ସମସ୍ତ ମହାନ ଦର୍ଶନ କ'ଣ ଅଟେ ତାହା ଜଣାଇବା ପାଇଁ ସେ ତାଙ୍କୁ ପ୍ରାନ୍ତରକୁ ନେଇଗଲେ, ଏକ ନିର୍ଦ୍ଦିଷ୍ଟ ପ୍ରାନ୍ତରକୁ ବାହାରି ଯାଅ ଏବଂ ସେ ସେଠାରେ ସେ ପର୍ଯ୍ୟନ୍ତ ରହିଲେ ଯେ ପର୍ଯ୍ୟନ୍ତ କି କ'ଣ କରିବାକୁ ଅଛି ପରମେଶ୍ୱର ତାହା ସମ୍ପୂର୍ଣ୍ଣ ରୂପେ ଜଣାଇ ନଦେଲେ। ଏବଂ ମୂଷାଙ୍କ ସମୟ ସେ ତାଙ୍କୁ ବାହାରକୁ ପ୍ରାନ୍ତର ମଧ୍ୟକୁ ନେଇଗଲେ, ତାଙ୍କୁ 40 ବର୍ଷ ପର୍ଯ୍ୟନ୍ତ ସେଠାରେ ରଖିଲେ ଏବଂ ତାଙ୍କର ସମସ୍ତ ଧର୍ମଶାସ୍ତ୍ର ବିଦ୍ୟା ଏବଂ ତାଙ୍କର ସମସ୍ତ ବିଳାସରୁ ଶୂନ୍ୟ କରିଦେଲେ। ଓ କି ପ୍ରକାର ଏକ ସମୟ ଯେ ସେ ପଛକୁ ଚାହିଁ ନିଜର ବିଫଳତା ଗୁଡ଼ିକୁ ଦେଖିପାରିଥିଲେ ଏବଂ ଆମେମାନେ କିପରି ଆଜି ରାତି ସେ ସମାନ ବିଷୟ କରିବା ଉଚିତ ଯେତେବେଳେ ଆମେ ଆମର ଆକାଂକ୍ଷା ଗୁଡ଼ିକୁ ଦେଖିଥାଉ। ଆରୋଗ୍ୟ ଅଭିଯାନକୁ ଦେଖନ୍ତୁ ଏବଂ ଦେଖନ୍ତୁ ଯେ ପ୍ରଭୁ ଯଦି କେତେକ ବର୍ଷ ପୂର୍ବେ କିଛି କରିଥିଲେ କି ରୋଗୀମାନଙ୍କୁ ସୁସ୍ଥତା ନିକଟକୁ ଫେରାଇ ଆଣିବା ବିଷୟକୁ ଆରମ୍ଭ କରିବା ଓ ଏହିପରି ପ୍ରଭୃତି ବିଷୟ ସମସ୍ତେ ପ୍ରତ୍ୟେକ ସଂଗଠନ ଅଟେ କାରଣ ଏହା ସେମାନଙ୍କ ସଂଗଠନରେ ଆସିନଥିଲା ସେମାନଙ୍କୁ ସେମାନଙ୍କ ନିଜ ପାଇଁ ଏକ ଆରୋଗ୍ୟକାରୀ ପାଇବାକୁ ଥିଲା ଏବଂ ଆମେ କ'ଣ କରିଅଛୁ ଆସନ୍ତୁ ଏହାକୁ ଏକ ମୁହୂର୍ତ୍ତ ପାଇଁ ଦେଖିବା। ଆମେମାନେ ମଧ୍ୟ ଠିକ୍ ସେହି ସମାନ ବିଷୟକୁ କରିଅଛୁ ଯାହାକି ମୂଷା କରିଥିଲେ। ଆମେମାନେ ବାହାରକୁ ଯାଇଅଛୁ ଏବଂ କୌଣସି ଏକ ପ୍ରକାରର ଚମତ୍କାରକୁ ନିର୍ମାଣ କରିବା ପାଇଁ ଅତ୍ୟଧିକ କଠିନ ଚେଷ୍ଟା କରିଅଛୁ। ମୁଁ ଏକ ରୋଗର ଅନୁଭବ କଲି, ମୁଁ ମୋ ହାତରେ ରକ୍ତ ପାଇଲି ଏବଂ ଏକ ଚମତ୍କାରକୁ ନିର୍ମାଣ କରୁ ବୁଝିଲେ। ଆଉ ଆମେ କ'ଣ ପାଇଲୁ? ଏହିପରି କଠିନ ମାନସିକ ପରିସ୍ଥିତିରେ ଗତି କରୁଥିବା କେତେକ ପୁରୁଷ ଯେଉଁମାନେ କି ଭାଙ୍ଗି ପଡ଼ିଲେ ଓ ନିୟମିତ ମଦ୍ୟପ ହୋଇଗଲେ, ନିଶାଦ୍ରବ୍ୟ ପାନକାରୀ ହୋଇଗଲେ ଏବଂ ସେମାନଙ୍କର ମସ୍ତିଷ୍କ ଖରାପ ହୋଇଗଲା ଏବଂ ସେମାନେ ପେଣ୍ଟିକଷ୍ଟାଲ ଉଦ୍ଦେଶ୍ୟର ସେହି କ୍ରମରୁ ସିଧାସଳଖ ଅନେକ ପଛକୁ ଫେରିଗଲେ। ପୁନର୍ବାର ସଂଗଠନ ନିର୍ମାଣ କରିବା ଏବଂ ବିଷୟ ପ୍ରଭୃତି ତିଆରି କରିବା ନିକଟକୁ ଫେରିଗଲେ ବୁଝିଲେ। ଆମେ କ'ଣ କରିଅଛୁ? ପ୍ରାୟ ଗୋଟିଏ ମିଶ୍ରକୁ ଘାତ କରିଅଛୁ ତା ଠିକ, ଏବଂ ଆମେ ଚେଷ୍ଟା କରିଅଛୁ, ଆମେ ପ୍ରବଳ ପ୍ରୟାସ କରୁଅଛୁ, ଆମେ ଦେୟ ଦେଇଅଛୁ, ଆମେ ପରିଶ୍ରମ କରିଅଛୁ, ରାତି ସାରା ପ୍ରାର୍ଥନା ସଭା ଗୁଡ଼ିକରେ ଯାଇଅଛୁ, ଏପରିକି ଆମେ ନିଜର ସ୍ୱର ହରାଇ ଦେଇଅଛୁ ଏବଂ କିଛି ନିର୍ମାଣ କରିବା ପାଇଁ ଚେଷ୍ଟା କରିଅଛୁ ଏବଂ କିଛି ଗୋଟାଏ ମିଶ୍ରିତ କରିବା ପାଇଁ ଏବଂ ଏହି ସମସ୍ତ ବିଷୟ କରିବା ପାଇଁ ଚେଷ୍ଟା କରିଅଛୁ ଏବଂ ଏହାକୁ ସମ୍ପୂର୍ଣ୍ଣ ବିଫଳତା ବୋଲି ପାଇଅଛୁ। ଆମକୁ ସେହି ପ୍ରାନ୍ତରକୁ ଫେରିଯିବା ଆବଶ୍ୟକ। ଠିକ୍ ଅଛି, ହଁ ଆଜ୍ଞା, କର୍କଶ ଶବ୍ଦ ଏବଂ ସଂଘର୍ଷ ମାତ୍ର କାହିଁକି ପରିତ୍ୟାଗ କରିଦେଉନାହିଁ, ତାହା ହିଁ ଅଟେ ଯାହାକି ଆପଣଙ୍କୁ କରିବା ଉଚିତ। ଦେଖନ୍ତୁ, ଫେରି ଯାଆନ୍ତୁ ଏବଂ ପରିତ୍ୟାଗ କରନ୍ତୁ। କାହିଁକି? ଆମେ ତ ଠିକ୍ ସେ ସମାନ କାର୍ଯ୍ୟ କରିଅଛୁ ଯାହା ସେମାନେ କରିଥିଲେ, ସେ ସମାନ କାର୍ଯ୍ୟ ଯାହା ମୂଷା କରିଥିଲେ। ଏହା କୌଣସି ଉପକାର କରେ ନାହିଁ। 40 ବର୍ଷ ଉତ୍ତାରେ ସେ ନିଜକୁ ପରମେଶ୍ୱରଙ୍କ ବାକ୍ୟ ଜଣେ ବନ୍ଦୀ ଭାବରେ ପାଇଲେ। ଆମେ କ'ଣ କରିବାକୁ ଚେଷ୍ଟା କରୁ? ଯେତେବେଳେ ସେହି ମହାନ ଆଶୀର୍ବାଦ ବାହାରକୁ ଆସେ ଏବଂ ଏହି ସମସ୍ତ ମହାନ ବିଷୟ ଗୁଡ଼ିକର ପ୍ରକଟୀକରଣ ଆସେ ଯାହା ବିଷୟରେ କି ପରମେଶ୍ୱର ଆମକୁ କହିଛନ୍ତି, କିପରି ଯେ ଆମକୁ ପୁନର୍ବାର ଜନ୍ମ ହେବା ଆବଶ୍ୟକ ଅଟେ ଏବଂ କିପରି ଆମେ ପବିତ୍ର ଆତ୍ମାଙ୍କୁ ନିଶ୍ଚିତରେ ଗ୍ରହଣ କରିବା ଆବଶ୍ୟକ, ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମା ନେବା ଆବଶ୍ୟକ ଏବଂ ଏହିସବୁ ବିଷୟ ଏଠାରେ କରିବା ଆବଶ୍ୟକ। ଆପଣ ଦେଖନ୍ତୁ, ଲୋକମାନେ ସେ ବାକ୍ୟ ସହିତ ରହିବା, ଏଥିସହିତ ଯୋଚି ହୋଇ ରହିବା ପରିବର୍ତ୍ତେ ସେମାନେ କ'ଣ କଲେ? ସେମାନେ ସେମାନଙ୍କ ନିଜସ୍ୱ ସାମ୍ପ୍ରଦାୟିକ ସିଦ୍ଧାନ୍ତ ସହିତ ଆରମ୍ଭ କଲେ ଯାହାକି ପୂର୍ବରୁ ବିଫଳ ହୋଇସାରିଥିଲା ଏବଂ ସତ୍ୟ ପରି ଦେଖାଯାଉଥିବା କିଛି ବିଷୟକୁ ପ୍ରସ୍ତୁତ କରିବା ପାଇଁ ଚେଷ୍ଟା କଲେ। ଭଲ ହେବ ଯେ ମୁଁ ଏହାକୁ ଠିକ୍ ସେଇଠାରେ ହିଁ କାଟିଦିଏ ବୁଝିଲେ। ମୁଁ ସୁନିଶ୍ଚିତ ଅଟେ ଯେ ମୋର କହିବାର ଅର୍ଥ କ'ଣ ତାହା ଜାଣିବା ପାଇଁ ଆପଣ ଯଥେଷ୍ଟ ଜ୍ଞାନୀ ଅଟନ୍ତି ବୁଝିଲେ। କିନ୍ତୁ କାହିଁକି? ଦେଖନ୍ତୁ ଯେ ଏହା କ'ଣ କରିଅଛି, ଏହା ବିଷୟରେ ଚିନ୍ତା କରନ୍ତୁ। ଆଜି ରାତି ଆମ ପାଖରେ କ'ଣ ଅଛି? ମାତ୍ର ସଂଗଠିତ ଲୋକମାନଙ୍କରେ ପରିପୂର୍ଣ୍ଣ ଏକ ରାଷ୍ଟ୍ର, ଯେଉଁମାନେ କି ପରମେଶ୍ୱରଙ୍କ ଶାସ୍ତ୍ରକୁ ଅସ୍ୱୀକାର କରନ୍ତି, ଯେଉଁମାନେ କି ପବିତ୍ର ଆତ୍ମାଙ୍କର ସେହି ଜୀବନକୁ କୁହନ୍ତି ଯେ ଏହା ଏକ ମାନସିକ ଟେଲିପେଥି ଅଟେ, ଯେଉଁମାନେ କି ସେମାନଙ୍କର ନିଜର ମଣ୍ଡଳୀକୁ ଆସିବା ପାଇଁ ମନା କରିଦିଅନ୍ତି ଏବଂ ସେମାନେ ଆପଣଙ୍କୁ ସର୍ପବଂଶ ବାବଦରେ, ଅନନ୍ତ ସୁରକ୍ଷା ବିଷୟରେ ଏବଂ ପବିତ୍ର ଆତ୍ମା ଯାହା ସବୁ ପ୍ରକାଶ କରିଛନ୍ତି ଏବଂ ତା ବାକ୍ୟ ବୋଲି ଠିକ୍ ପ୍ରମାଣିତ କରିଛନ୍ତି, ତା ବିଷୟରେ ଗୋଟିଏ ହେଲେ ଶବ୍ଦ ସୁଦ୍ଧା ଉଲ୍ଲେଖ କରିବାକୁ ଅନୁମତି ଦିଅନ୍ତି ନାହିଁ। ମୁଁ ଆହ୍ୱାନ ପରେ ଆହ୍ୱାନ ଦେଲି ଯେ ଆସି ମୋତେ ଭୁଲ ପ୍ରମାଣ କରନ୍ତୁ। ସେମାନେ କ'ଣ ପାଇଛନ୍ତି? ସେ ସମାନ ବିଷୟ ଯାହା ଲୁଥରଙ୍କ ପାଖରେ ଥିଲା, ଅବଶିଷ୍ଟ ସେମାନଙ୍କ ପାଖରେ ଥିଲା। ଦେଖନ୍ତୁ, ଗୋଟିଏ ମିଶ୍ରିୟଙ୍କୁ ଘାତ କରିବା କ'ଣ ଉଚିତ? ଏହା କ'ଣ ଥିଲା? ହୋଇପାରେ ଯେ ସେ କୌଣସି ମଣିଷକୁ ଆରମ୍ଭ କରାଇଲା, ଚୋରି କରିବା ବନ୍ଦ କରାଇଲା, କିମ୍ବା ହୋଇପାରେ ନିଜର ପତ୍ନୀ ପ୍ରତି ସଚ୍ଚୋଟ ରହିବା ଆରମ୍ଭ କରାଇଲା। କିନ୍ତୁ ଆପଣ ଏଥିରୁ କ'ଣ ପ୍ରାପ୍ତ କଲେ? ଏକ ମଣ୍ଡଳୀ ସଦସ୍ୟ, ଆସ ଏବଂ ଆମ ଦଳରେ ଯୋଗ ଦିଅ ବୁଝିଲେ। ସେ ଦୁର୍ଗନ୍ଧମୟ ମୃତ ବ୍ୟକ୍ତି ହିଁ କେବଳ ଏକ ବିଷୟ ଥିଲା ଯାହାକୁ ସେ ତାଙ୍କର ସଫଳତା ବୋଲି 40 ବର୍ଷର ପ୍ରଶିକ୍ଷଣକୁ ଆଙ୍ଗୁଳି ନିର୍ଦ୍ଦେଶରେ ଦେଖାଇ ପାରିଥିଲେ, ଏକ ସଢ଼ିଥିବା ଏବଂ ମୃତ ଦୁର୍ଗନ୍ଧମୟ ମିଶ୍ରିୟ ସେଠାରେ ପଡ଼ି ରହିଥିବାକୁ। ତାହା ତ ଆଜି ରାତ୍ରି ଏହିପରି ଅଟେ। ଏକମାତ୍ର ବିଷୟ ଯାହାକୁ ଆମେ ସୂଚାଇ ପାରିବା, ଏହି ଉଦ୍ଦୀପନାକୁ ଯାହା ଅତିକ୍ରମ ହୋଇଅଛି ତଥାକଥିତ ଏକ ଦୁର୍ଗନ୍ଧକାରୀ ମଣ୍ଡଳୀର ସଦସ୍ୟମାନଙ୍କର ପଲ, ଯେଉଁମାନେ କି ପରମେଶ୍ୱରଙ୍କ ବିଷୟରେ ତାଠାରୁ ଅଧିକ ଜାଣନ୍ତି ନାହିଁ ଯେତିକି ଜଣେ ହଟେନଟୋଟ ଆଦିବାସୀ ମିଶ୍ରିୟ ରାତି ବିଷୟରେ ଜାଣିଥାଏ। ଠିକ୍ ଏହା ଯେ ସେମାନଙ୍କୁ ପରମେଶ୍ୱରଙ୍କ ବାକ୍ୟ ବିଷୟରେ କୁହନ୍ତୁ, ସେମାନେ କୁହନ୍ତି ମୁଁ ତାହା ବିଶ୍ୱାସ କରେ ନାହିଁ, କୁହନ୍ତି ତୁମେ ଯାହା କହୁଛ ମୁଁ ସେଥିପ୍ରତି ଧ୍ୟାନ ଦିଏ ନାହିଁ, ମୁଁ ଏହାକୁ ବିଶ୍ୱାସ କରେ ନାହିଁ ବୁଝିଲେ। ବୁଝିଲେ, ସମସ୍ତ ପ୍ରୟାସ ଏବଂ ସଂଘର୍ଷ ଏବଂ ଆମେ ପାଇଥିବା ସମସ୍ତ କିଛି ବିଷୟ ପାଇଁ ତାହାକୁ ପୁନର୍ବାର ସୂଚାଇବା ଏକ ଭୟାବହ ବିଷୟ ଅଟେ। ହୋଇପାରେ ଯେ ଆମେ ଏକ ବଡ଼ ବିଦ୍ୟାଳୟକୁ ସୂଚାଇ ପାରିବା କିନ୍ତୁ ଏହା ମୃତ ଅଟେ। ଆମେ ଏକ ସଂସ୍ଥାକୁ ସୂଚାଇ ପାରିବା କିନ୍ତୁ ଏହା ମୃତ ଅଟେ। ଏହା ଦୁର୍ଗନ୍ଧ ହେଉଅଛି। ଏହା ତ ସେହି ପ୍ରଥମ ବିଷୟ ପରି ଅଟେ ଯାହାଠାରୁ ଆମେ ଟାଣି ହୋଇ ବାହାର ହୋଇଥିଲୁ, ଯେପରି ଏକ ଘୁଷୁରୀ କାଦୁଅରେ ଲୁଟିବା ପାଇଁ ଏବଂ ଏକ କୁକୁର ତାର ବାନ୍ତି ନିକଟକୁ ଫେରି ଯାଇଥାଏ, ସେହିପରି ଭାବରେ ଅଟେ ଯେତେବେଳେ ଆମେ ଫେରି ଯାଇଥାଉ ଗୋଟିଏ ମୃତ ମିଶ୍ରିୟ। ଏଥିରେ କୌଣସି ସନ୍ଦେହ ନାହିଁ, କିନ୍ତୁ କେହି ଜଣେ କହିଲେ ମୂଷା ବେଶ କଣ ତୁମ ପାଖରେ ଆଉ ଲୋକମାନଙ୍କ ପାଇଁ ଭାବନା ନାହିଁ କି? ତୁମେ ତ ଏହା କରିବା ପାଇଁ ଆହ୍ୱାନ ପ୍ରାପ୍ତ ଥିଲ। କେହି ଜଣେ ଯିଏକି ମୂଷାଙ୍କୁ ଜାଣିଥିଲେ ଏବଂ ଜାଣିଥିଲେ ଯେ ସେଥିପାଇଁ ଡକାଯାଇଥିଲେ, ଆଉ କଣ ନୁହେଁ, ତୁମେ ଲୋକମାନଙ୍କ ପାଇଁ ଭାବନା ହରାଇ ଦେଇଛ କି?
ନା ମହାଶୟ। ତେବେ ତୁମେ ଏହା କରିବା ପାଇଁ କାହିଁକି ବାହାରୁ ନା, ଏବଂ ଏହାକୁ ଚେଷ୍ଟା କରିବା ପାଇଁ ତୁମେ କାହିଁକି ଏଠାରେ ନାହଁ, ଏବଂ ତୁମେ କାହିଁକି ବାକି ଅନ୍ୟମାନଙ୍କ ସହିତ ଯାଉନାହଁ?
ମୂଷା ସେଠାରେ ବାହାରେ ଶୂନ୍ୟ କରାଯାଉଥିଲେ ଯେପର୍ଯ୍ୟନ୍ତ କି ତାଙ୍କର ଜଳୁଥିବା ବୁଦାଠାରେ ଏକ ଅଭିଜ୍ଞତା ପ୍ରାପ୍ତ ହେଲା ନାହିଁ, ଯାହାକି ବାକ୍ୟ ଘୋଷଣା କରିଥିଲେ, ଆମ୍ଭେ ଅବ୍ରାହମ, ଇସାକ ଏବଂ ଜାକୁବଙ୍କର ପରମେଶ୍ୱର, ଏବଂ ଆମ୍ଭର ପ୍ରତିଜ୍ଞା ଆମର ମନେ ଅଛି, ଏବଂ ଆମ୍ଭେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଓହ୍ଲାଇ ଆସିଅଛୁ, ଆମ୍ଭେ ଏହାକୁ କରିବା ପାଇଁ ତୁମକୁ ପଠାଉଅଛୁ, ତାହିଁ ତ ଏହା ଥିଲା। ସେ ସେହି ବାକ୍ୟକୁ ଦେଖିଥିଲେ, ଲୋକମାନଙ୍କର ଅଭିଳାଷ କିମ୍ବା ଲୋକମାନଙ୍କର ଇଚ୍ଛାକୁ ନୁହେଁ। ତାପରେ ସେ କଣ ହେଲେ, ସେ ଆଉ ମିଶ୍ରମାନଙ୍କ ସହିତ ମୁହାଁମୁହିଁ ହେବାକୁ ଚାହିଁଲେ ନାହିଁ, ସେ ଆଉ ଏହି ବିଷୟରେ ସମ୍ମୁଖୀନ ହେବାକୁ ଚାହିଁଲେ ନାହିଁ, କିନ୍ତୁ ସେ ଜଣେ ବନ୍ଦୀ ହୋଇଗଲେ। ଆମେନ। 40 ବର୍ଷ ଦୌଡ଼ିବା, ଆପଣାକୁ ଶୂନ୍ୟ କରିଦେବା, କିନ୍ତୁ ତାପରେ ସେ ଜଳୁଥିବା ବୁଦାଠାରେ ଏକ ବନ୍ଦୀ ହୋଇଗଲେ। ସେହି ଶକ୍ତିଶାଳୀ ମୂଷା ତାଙ୍କର ସମସ୍ତ ବୁଦ୍ଧିମତା ସହିତ, ବାଇବେଲ କୁହେ ଯେ ମୂଷା ମିଶରରେ କଥାରେ ବା କାର୍ଯ୍ୟରେ ଜଣେ ଶକ୍ତିଶାଳୀ ବ୍ୟକ୍ତି ଥିଲେ, ମାତ୍ର ଦେଖନ୍ତୁ ଯେ ସେହି ଜ୍ୱଳନ୍ତ ବୁଦାର ଉପସ୍ଥିତିରେ ସେ ଶକ୍ତିଶାଳୀ ଧର୍ମଶାସ୍ତ୍ରୀ କଣ କଲେ। ସେ କେବଳ ନିଜର ଅକ୍ଷମତାକୁ ସ୍ୱୀକାର କଲେ। ଯେତେବେଳେ ସେ ପରମେଶ୍ୱରଙ୍କ ପ୍ରକୃତ ଉଦ୍ଦେଶ୍ୟକୁ ଦେଖିଲେ, ସେ ସ୍ୱୀକାର କଲେ ଯେ ସେ ତାହା କରିବା ପାଇଁ ଅସମର୍ଥ ଅଟନ୍ତି। ତଥାପି ସମସ୍ତ ଧର୍ମଶାସ୍ତ୍ରରେ ତାଲିମ ପ୍ରାପ୍ତ ହୋଇଥିଲେ ଯାହା ସେମାନେ ଦେଇପାରିଥିଲେ, ସେମାନଙ୍କର ଶ୍ରେଷ୍ଠ ବିଦ୍ୟାଳୟରେ ତାଲିମ ପ୍ରାପ୍ତ ହୋଇଥିଲେ, କିନ୍ତୁ ତଥାପି ସେ କଣ ବା କରିପାରିଥାନ୍ତେ ଯେତେବେଳେ ସେ ସେହି ବୁଦା ଭିତରେ ସେହି ଅଗ୍ନିସ୍ତମ୍ଭ ଝୁଲି ରହିଥିଲା। କହିଲେ, ମୁଁ ତ କଥା ସୁଦ୍ଧା କହିପାରେ ନାହିଁ, ପ୍ରଭୁ ମୁଁ କିଏ ଯେ ମୁଁ ଯିବି। ବୁଝିଲେ, ମୂଷା ତୁମର ପାଦୁକା ବାହାର କର, ମୁଁ ତୁମ ସହିତ କଥା ହେବାକୁ ଚାହେଁ। ତୁମେ ନିଜକୁ ଖାଲି କର, ଏପରିକି ଜୋତାକୁ ମଧ୍ୟ ବାହାର କରିଦିଅ, ତୁମେ ପୁଣି ଥରେ ଭୂମିରେ ପଡ଼ି ରହିଛ, ମୁଁ ତୁମ ସହିତ କଥା ହେବାକୁ ଚାହେଁ। କଥା ସୁଦ୍ଧା କହିପାରିନଥିଲେ। ଶେଷରେ ଜଣେ ନିର୍ବାଚିତ ବନ୍ଦୀ, ଜଣେ ନିର୍ବାଚିତ ଭବିଷ୍ୟତ ବକ୍ତା, ଯେପରିକି ସେ ପାଉଲ ନିର୍ବାଚିତ ହୋଇଥିଲେ, ମୂଷା ନିର୍ବାଚିତ ଉଦ୍ଧାରକ ଥିଲେ, ଏବଂ ତାପରେ ଶେଷରେ ପରମେଶ୍ୱର ତାଙ୍କର ମନୋନୀତ ବିଷୟକୁ ତାଙ୍କ ପାଇଁ ବନ୍ଦୀ ସ୍ୱରୂପେ ପାଇଲେ। ଓହ ହାଲେଲୁୟା! ସେ କେବଳ ସେହିପରି ହିଁ ଘୁରି ପାରିଥିଲେ ଯେପରିକି ପରମେଶ୍ୱରଙ୍କ ବାକ୍ୟ ତାଙ୍କୁ ଘୁରାଇଥିଲା। ମୋତେ କିଏ ପଠାଇ ଅଛନ୍ତି ବୋଲି କହିବି? ମୁଁ ସେ ଅଟେ, ମୁଁ କିପରି କରିବି? ତୁମ ସହିତରେ ରହିବି? ହଁ ପ୍ରଭୁ, ଠିକ ଯେପରି ତୁମେ କହୁଅଛ, ମୁଁ ଏଠାରେ ଅଛି। ଓ ମୋ ପ୍ରଭୁ, ତାହା ସେ ଜଣେ ବନ୍ଦୀ ଅଟେ। ସେ ନିଜର ଉତ୍ତମ ଚିନ୍ତାଧାରା ବିରୁଦ୍ଧରେ ଯାଆନ୍ତି। ତେବେ ସେ ଏକ ସୈନ୍ୟବାହିନୀକୁ ନିର୍ଦ୍ଦେଶ ଦେବା ପାଇଁ ତାଲିମ ପ୍ରାପ୍ତ ହୋଇଥିଲେ। ଖଡ୍ଗମାନ ଉପର କର, ମୁଖ ଆଡ଼େ କର, ଯିବାକୁ ତାଲିମ ପ୍ରାପ୍ତ ଥିଲେ। ରଥ ସବୁ ସମସ୍ତେ କ୍ରମରେ ରୁହ, ବର୍ଷା ସବୁ ଆଗକୁ ରଖ, ଆକ୍ରମଣ କର। ସେହିପରି ଭାବରେ ହିଁ ତ ସେ ଏହାକୁ ଅଧିକାର କରିବାକୁ ଯାଉଛନ୍ତି, ତାହା ତାଙ୍କର ପ୍ରଶିକ୍ଷଣ ଥିଲା। କିନ୍ତୁ ସେ କହିଲେ, ମୁଁ କଣ ବ୍ୟବହାର କରିବାକୁ ଯାଉଅଛି? ପ୍ରଭୁ କହିଲେ, ତୁମ ହାତରେ କଣ ଅଛି? ଗୋଟିଏ ବାଡ଼ି। ପରମେଶ୍ୱର ବେଳେବେଳେ ମନୁଷ୍ୟର ମନ ପ୍ରତି ଏତେ ହାସ୍ୟାସ୍ପଦ କାର୍ଯ୍ୟ କରନ୍ତି। ବୁଝିଲେ, ତାଙ୍କ ହାତରେ ଏକ ବାଡ଼ି ଧରିଲେ, ଦାଢ଼ି ସବୁ ଝୁଲି ରହିଥିଲା, 80 ବର୍ଷ ବୟସ୍କ, ତାଙ୍କ ପତ୍ନୀଙ୍କ ଖଚର ଉପରେ ଥିଲେ, ପିଲାଟି ତାଙ୍କ ଜଙ୍ଘରେ ବସିଥିଲା, ଛୋଟ ବୃଦ୍ଧ ପୁଥଳ ବାହୁଗୁଡ଼ିକ ଝୁଲୁଥିଲା, ଗୋଟିଏ ବାଡ଼ି କେବଳ ତାଙ୍କ ମୁଣ୍ଡ ଉପରକୁ ରହିଥିଲା, କାରଣ ତାଙ୍କ ପାଖରେ ସଦାପ୍ରଭୁ ଏହି କଥା କୁହନ୍ତି ବାକ୍ୟ ଥିଲା। କାହିଁକି ଅବଶେଷରେ ସେ ଲଙ୍ଗର ପାଇଥିଲେ। ସେ ଜଣେ ବନ୍ଦୀ ଥିଲେ। ମୁଁ କେବଳ ସେତେବେଳେ ଗତି କରିବି ଯେତେବେଳେ ବାକ୍ୟ ମୋତେ ଗତି କରାଇବ, ମୁଁ କେବଳ ସେଇଠାରେ କହିବି ଯେଉଁଠାରେ ବାକ୍ୟ କହିବ। ତୁମେ କେଉଁଠାକୁ ଯାଉଅଛ? ମୁଁ ଗୋଟିଏ ପ୍ରତ୍ୟାଦେଶ ପାଇଅଛି, ପାରଙ୍କ ସମ୍ମୁଖରେ ଛିଡ଼ା ହେବି ଏବଂ ତାଙ୍କୁ ଏହି ବାଡ଼ି ଦ୍ୱାରା ଦେଖାଇବି ଯେ ପରମେଶ୍ୱର ମୋତେ ପଠାଇ ଅଛନ୍ତି। ଆମେନ। ଏହାପରେ ତୁମେ କଣ କରିବାକୁ ଯାଉଅଛ? ମୁଁ ଏହା କରିସାରିବା ପରେ ସେ ପରବର୍ତ୍ତୀ ବିଷୟ ପ୍ରଦାନ କରିବେ। ସେଠାରେ ଆପଣ ଅଟନ୍ତି, ଆପଣଙ୍କୁ କେବଳ ଗୋଟିଏ ବିଷୟ କରିବାକୁ ହେବ। ପ୍ରଥମ ପଦକ୍ଷେପଟି ଆଜି ରାତି ଆତ୍ମସମର୍ପଣ କରନ୍ତୁ। ଜଣେ ବନ୍ଦୀ ହୋଇଯାଆନ୍ତୁ, ନିଜ ବିଷୟରେ କିମ୍ବା ଅନ୍ୟ କିଛି ଭାବନ୍ତୁ ନାହିଁ, ଏକ ବନ୍ଦୀ ହୋଇଯାଆନ୍ତୁ। ମୂଷା ଏକ ବନ୍ଦୀ ହୋଇଗଲେ, ସ୍ୱୀକାର କଲେ ଯେ ସେ କଥା ସୁଦ୍ଧା କହିପାରନ୍ତି ନାହିଁ। ଶେଷରେ ଯେତେବେଳେ ପରମେଶ୍ୱର ତାଙ୍କୁ ଆପଣା ହସ୍ତାଧୀନ କଲେ, ସେତେବେଳେ ସେ କେବଳ ସେଆଡ଼େ ହିଁ ଗତି କରିପାରୁଥିଲେ ଯେଉଁଆଡ଼େ ପରମେଶ୍ୱର ତାଙ୍କୁ ଚଳାଉଥିଲେ, ଯେଉଁଠାରେ ପରମେଶ୍ୱର ତାଙ୍କୁ ବାକ୍ୟ କହିଥିଲେ। ସେ ଜାଣିଥିଲେ ଯେ ଏହା ହେଉଛି ସେହି ବାକ୍ୟ। ତାପରେ ସେ ନିଜକୁ ବାକ୍ୟ ନିକଟରେ ସମର୍ପଣ କଲେ, ଏବଂ ସେଠାରେ ପବିତ୍ର ଆତ୍ମା ପରମେଶ୍ୱର ମୂଷାଙ୍କୁ ପରମେଶ୍ୱରଙ୍କ ଇଚ୍ଛାରେ ଯୋଚି ଦେଲେ। ଠିକ ସେହି ସମାନ କାର୍ଯ୍ୟ ସେ ପାଉଲଙ୍କ ପ୍ରତି ମଧ୍ୟ କରିଅଛନ୍ତି। ତା ଠିକ ଅଟେ, ସେ ପାଉଲଙ୍କୁ ଯୋଚି ଦେଲେ। ଛୋଟ ବଙ୍କାନାକ, ବ୍ୟଙ୍ଗାତ୍ମକ ଜିହୁଦୀ ଓ PhD ଏବଂ LLD ଉପାଧି ତାଙ୍କ ଉପରେ ସବୁଆଡ଼େ ଲେଖା ହୋଇଥିବା ସହ ସେ ଥିଲେ। କିନ୍ତୁ ପରମେଶ୍ୱର କହିଲେ, ଆମ୍ଭେ ତାଙ୍କୁ ଦେଖାଇବାକୁ ଯାଉଅଛୁ ଯେ ସେ ବାକ୍ୟ ପାଇଁ କଣ କଣ କଷ୍ଟ ଭୋଗିବାକୁ ଯାଉଅଛନ୍ତି। ବୁଝିଲେ, ଏବଂ ତାପରେ ପାଉଲ ସେଠାରେ ବସି ରହି ସେ ବାକ୍ୟକୁ ଦେଖୁଥିଲେ
ଏବଂ ଦେଖିଲେ ଯେ ତାହା ଯୀଶୁ ଥିଲେ। ତାପରେ ସେ ନିଜର ହାତ ଉଠାଇଲେ ଏବଂ ତାଙ୍କ ନିକଟରେ ଜୋଚି ହୋଇଗଲେ। ପରମେଶ୍ୱରଙ୍କ ପ୍ରେମ ତାଙ୍କୁ ବାକ୍ୟରେ ଜୋଚି ଦେଲା। ସେ ବିଜାତୀୟମାନଙ୍କ ଆଗରେ ଆମ୍ଭର ନାମକୁ ବହନ କରିବାକୁ ଯାଉଅଛି। ତାପରେ ସେ ସେଠାକୁ ଗଲେ, ମୋସା, ଆମ୍ଭେ ତୁମ୍ଭର ପିତୃପୁରୁଷମାନଙ୍କର ପରମେଶ୍ୱର, ଆମ୍ଭେ ଅବ୍ରାହମ, ଇସାକ ଏବଂ ଯାକୁବର ପରମେଶ୍ୱର। ଆମ୍ଭର ମନେ ଅଛି ଯେ ଆମ୍ଭେ ସେମାନଙ୍କୁ କି ପ୍ରତିଜ୍ଞା କରିଥିଲେ, ଏବଂ ପ୍ରତିଜ୍ଞାର ସମୟ ପାଖେଇ ଆସିଛି, ଏବଂ ଆମ୍ଭେ ଆମର ଲୋକମାନଙ୍କର ଦୁଃଖ ଦେଖିଅଛୁ। ଆମ୍ଭର ପ୍ରତିଜ୍ଞା ଆମ୍ଭର ମନେ ଅଛି, ଏବଂ ଆମ୍ଭେ ତୁମ୍ଭକୁ ଜୋଚିବା ପାଇଁ ଓହ୍ଲାଇ ଆସିଅଛୁ। ବାକ୍ୟ କ'ଣ କୁହେ ତୁମେ ତାହା ଜାଣିଛ। ଆମ୍ଭେ ତୁମକୁ ସେଠାକୁ ଯିବା ପାଇଁ ଜୋଚି ଦେଇଅଛୁ, ତୁମକୁ ଶକ୍ତିଯୁକ୍ତ କରିଅଛୁ, ଯେପରିକି ସେଠାରେ ତଳକୁ ଯାଇ ଆମ୍ଭର ଲୋକମାନଙ୍କୁ ଉଦ୍ଧାର କର, ଏବଂ ସେହି ବାଡ଼ିଟିକୁ ସାକ୍ଷୀ ଭାବରେ ନିଅ, କାରଣ ତୁମେ ଏହାଦ୍ୱାରା ଏକ ଚମତ୍କାର ହୋଇଥିବାର ଦେଖିଅଛ। ଠିକ୍ ଦାଉଦଙ୍କ ପରି, ଯିଏକି ଛାଟିଣୀ ଧରିଥିଲେ, ବୁଝିଲେ, ନିଜେ ଜୋଚି ହେଲେ ଏବଂ ସେ ତଳକୁ ଗଲେ। ଶେଷରେ ପରମେଶ୍ୱରଙ୍କ ନିକଟରେ ଏପରି ଜଣେ ବ୍ୟକ୍ତି ଥିଲେ ଯିଏକି ତାଙ୍କ ଅଧୀନରେ ଥିଲେ, ତାଙ୍କ ନିକଟରେ ଜୋଚି ହୋଇଥିଲେ, ଏବଂ ପରମେଶ୍ୱରଙ୍କ ବାକ୍ୟ ତାଙ୍କୁ ନ ଘୁଞ୍ଚାଇବା ପର୍ଯ୍ୟନ୍ତ ଗମନାଗମନ କରିପାରୁନଥିଲେ। ଆଜି ଯଦି ଲୋକମାନେ କେବଳ ତାହା କରନ୍ତେ, ତାପରେ ସେ ତାଙ୍କର ବନ୍ଦୀ, ପ୍ରେମର ଜଣେ ବନ୍ଦୀ, ପ୍ରେମର ବନ୍ଧନରେ ପରମେଶ୍ୱରଙ୍କ ସହିତ ବାନ୍ଧି ହୋଇଥିଲେ, ଯେପରିକି ପାଉଲ ପରମେଶ୍ୱରଙ୍କ ପ୍ରେମ ବନ୍ଧନରେ ବନ୍ଧା ହୋଇଥିଲେ। ଠିକ୍ ପାଉଲଙ୍କ ପରି ଉଭୟ ସମାନ ଭାବରେ ତାଲିମ ପ୍ରାପ୍ତ ହୋଇଥିଲେ। ଆପଣ ଜାଣନ୍ତି, ମୋସା ଇସ୍ରାଏଲର ସନ୍ତାନମାନଙ୍କୁ ସାମରିକ ଶକ୍ତି ଦ୍ୱାରା ଉଦ୍ଧାର କରିବା ପାଇଁ ତାଲିମ ପ୍ରାପ୍ତ ହୋଇଥିଲେ। ପାଉଲ ସେ ଦିନର ଜଗତରେ ଥିବା ତାଙ୍କର ମହାନ ଧର୍ମ ସଂକ୍ରାନ୍ତୀୟ ଶକ୍ତି ଦ୍ୱାରା ସେମାନଙ୍କୁ ରୋମୀମାନଙ୍କ ହାତରୁ ବାହାର କରି ସେମାନଙ୍କୁ ମୁକ୍ତ କରିବା ପାଇଁ ତାଲିମ ପ୍ରାପ୍ତ ହୋଇଥିଲେ। ପ୍ରଶିକ୍ଷଣର ମହାନ ବିଦ୍ୟାଳୟମାନ ଗମଲିଏଲଙ୍କ ଅଧୀନରେ ବୃଦ୍ଧି ସାଧନ କରିଥିଲେ, ଏବଂ ଦୁହେଁ ମରୁଭୂମିକୁ ଯାଇଥିଲେ, ଓ ହଁ, ଭିନ୍ନ ମନୁଷ୍ୟ ଭାବରେ ଫେରି ଆସିଥିଲେ। ଦୁହେଁ ଅଗ୍ନିସ୍ତମ୍ଭକୁ ଦେଖିଥିଲେ, ଏବଂ ଦୁହେଁ ଭବିଷ୍ୟତବକ୍ତା ଥିଲେ। କ'ଣ ତା ଠିକ ଅଟେ? ସେମାନେ ଉଭୟ ଭବିଷ୍ୟତବକ୍ତା ଥିଲେ, ଏବଂ ଦୁହିଁଙ୍କୁ ଅଗ୍ନିସ୍ତମ୍ଭ କଥା କହିଥିଲେ। ତ ଅବିକଳ ଠିକ ଅଟେ, ଏକ ଉଦ୍ଧାରକାରୀ ହେବା ପାଇଁ ଆସୁଥିଲେ। ସେମାନେ ସେଠାରେ ଥିଲେ, ଏକ ମରୁଭୂମିକୁ ଗଲେ, ସେମାନଙ୍କ ଘର ଛାଡ଼ି କିଛି ବିଷୟ ପ୍ରାପ୍ତ କରିବା ପାଇଁ ମରୁଭୂମିକୁ ଗଲେ। ପରମେଶ୍ୱରଙ୍କ ଇଚ୍ଛା ପ୍ରାପ୍ତ କରିବା ପାଇଁ ସେମାନଙ୍କର ଲୋକମାନଙ୍କୁ ଏବଂ ସବୁକିଛିକୁ ଛାଡ଼ି ଦେଇଥିଲେ, ବୁଝିଲେ। ସେମାନଙ୍କୁ ଗୋଟିଏ ମାର୍ଗରେ ତାଲିମ ଦିଆଯାଇଥିଲା, ପରମେଶ୍ୱର ସେମାନଙ୍କୁ ଏକ ଅନ୍ୟ ବିଷୟକୁ ବଦଳାଇ ଦେଲେ, ଏବଂ ସେମାନଙ୍କୁ ସମ୍ପୂର୍ଣ୍ଣ ଏକ ବନ୍ଦୀ ହେବାକୁ ପଡ଼ିଥିଲା। ସେମାନେ ଯେପରି କରିବାକୁ ଚାହୁଁଥିଲେ ସେହିଭଳି କାର୍ଯ୍ୟ କରିବା ପାଇଁ ନୁହେଁ, ବରଂ ପରମେଶ୍ୱର ଯେପରି ଚାହୁଁଥିଲେ ସେହିଭଳି କାର୍ଯ୍ୟ କରିବା ପାଇଁ ସେ ଗତକାଲି, ଆଜି ଏବଂ ଚିରଦିନ ସମାନ ଅଟନ୍ତି। ଏଗୁଡ଼ିକ ପ୍ରସ୍ତୁତ କରିବା ପାଇଁ କ'ଣ ଆମ ପାଖରେ ଆଉ 10 ମିନିଟ୍ ଅଛି କି? ମୁଁ ଶୀଘ୍ର ଏହି ଅନ୍ୟ ଏକ ଚରିତ୍ରକୁ ଯିବି। ମୁଁ ବର୍ତ୍ତମାନ ମୋ ସମ୍ମୁଖରେ ଜଣକାକୁ ଦେଖୁଛି, ତାଙ୍କର ନାମ ଜୋସେଫ। ସେ ଜଣେ ନିର୍ବାଚିତ ପୁତ୍ର ଥିଲେ, ସେ ଯୀଶୁଖ୍ରୀଷ୍ଟଙ୍କର ଏକ ସିଦ୍ଧ ପ୍ରତିଚିତ୍ରଣ ଥିଲେ। ସେ ଜଣେ ଭବିଷ୍ୟବକ୍ତା ଭାବରେ ଜନ୍ମ ହୋଇଥିଲେ, ସେ ମଧ୍ୟ ଜଣେ ଭବିଷ୍ୟବକ୍ତା ଥିଲେ, ବୁଝିଲେ। ଆଉ ତେବେ ସେ ଦର୍ଶନ ଦେଖିପାରୁଥିଲେ, ଏବଂ ଯେତେବେଳେ ସେ ଏକ ଛୋଟ ପିଲା ହିଁ ଥିଲେ, ସେ ନିଜ ବିଷୟରେ ଏକ ଦର୍ଶନରେ ଗୋଟିଏ ସିଂହାସନରେ ବସିଥିବାର ଏବଂ ତାଙ୍କ ଭାଇମାନେ ତାଙ୍କୁ ପ୍ରଣାମ କରୁଥିବାର ଦେଖିଲେ, ବୁଝିଲେ। ମାତ୍ର ଦେଖନ୍ତୁ, ସେ ହୋଇଗଲେ, ସେ ଅନୁଭବ କରିଥିଲେ ଯେ ସେ ଜଣେ ମହାନ ବ୍ୟକ୍ତି ଅଟନ୍ତି, ବୁଝିଲେ। ସେମାନେ ସମସ୍ତେ ମାତ୍ର ପରମେଶ୍ୱରଙ୍କୁ କ'ଣ କରିବାକୁ ପଡ଼ିଥିଲା, ସେ ସେହି ସମାନ କାର୍ଯ୍ୟ କଲେ ଯାହାକି ସେ ଅନ୍ୟ ବାକିମାନଙ୍କ ସହିତ କରିଥିଲେ। କାରଣ ମୂଷା ଜଣେ ଉଦ୍ଧାରକାରୀ ଥିଲେ, ପାଉଲ ଜଣେ ଉଦ୍ଧାରକାରୀ ଥିଲେ, ଏବଂ ଏପରି ସ୍ଥଳେ ଜୋସେଫ ଜଣେ ଉଦ୍ଧାରକାରୀ ଥିଲେ। ସେ ତାଙ୍କ ଲୋକମାନଙ୍କୁ ଦୁର୍ଭିକ୍ଷରୁ ରକ୍ଷା କରିଥିଲେ। ପରମେଶ୍ୱରଙ୍କୁ ତାଙ୍କ ସହିତ କ'ଣ କରିବାକୁ ପଡ଼ିଲା? ତାଙ୍କୁ କାରାଗାରରେ ରଖିଲେ, ତାଙ୍କୁ ସିଧାସଳଖ ଠିକ୍ କାରାଗାରକୁ ନେଇଗଲେ। ହଁ ଶ୍ରୀମା, ମନେ ରଖନ୍ତୁ, ସେ ତାଙ୍କର ଭାଇମାନଙ୍କ ଦ୍ୱାରା ଜଣେ ମିଶରୀୟକୁ ବିକ୍ରୟ କରାଗଲେ, ଏବଂ ସେମାନେ ତାଙ୍କୁ ପୋଟିଫରକୁ ବିକ୍ରି କରିଦେଲେ, ଏବଂ ପୋଟିଫର ତାଙ୍କୁ ଟିକେ ସ୍ୱାଧୀନତା ଦିଅନ୍ତେ, ଏବଂ ପ୍ରଥମ ବିଷୟ ଆପଣ ଜାଣନ୍ତି, ତାହା ତାଙ୍କଠାରୁ ନିଆଯାଇଥିଲା, ଏବଂ ସେଠାରେ ସେ କାରାଗାରରେ ବସି କାନ୍ଦୁଥିଲେ, କ୍ରନ୍ଦନ କରୁଥିଲେ। ପରମେଶ୍ୱରଙ୍କୁ ତାଙ୍କୁ ଶୂନ୍ୟ କରିବାକୁ ପଡ଼ିଥିଲା। ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ମାତ୍ର ମୁଁ ବିଶ୍ୱାସ କରେ ଯେ ସେ ସବୁବେଳେ ସେହି କାରାଗାରରେ ସେ ମନେ ରଖିପାରିଥିଲେ ଯେ ସେ ଦର୍ଶନଟି ଏହା କହୁଥିଲା ଯେ ସେ ଏକ ସିଂହାସନରେ ବସିବାକୁ ଯାଉଛନ୍ତି, ଏବଂ ତାଙ୍କ ଭାଇମାନେ ତାଙ୍କୁ ପ୍ରଣାମ କରିବାକୁ ଯାଉଛନ୍ତି। କାରଣ ସେ ଜାଣିଥିଲେ ଯେ ତାଙ୍କର ବରଦାନଟି ପରମେଶ୍ୱରଙ୍କ ଠାରୁ ଆସିଅଛି, ଏବଂ ସେ ଜାଣିଥିଲେ ଯେ ଏହା ଘଟିବାକୁ ହିଁ ଥିଲା। ଯଦି ଆମେ କେବଳ ତାହା ଆମର ମନ ଭିତରେ ଏବଂ ପରମେଶ୍ୱରଙ୍କ ବାକ୍ୟ ଅନୁଯାୟୀ ରଖିପାରିବା ଯେ ଏହି ଶେଷ ଦିନରେ ସେ ଏକ ମଣ୍ଡଳୀ ପ୍ରାପ୍ତ କରିବାକୁ ଯାଉଅଛନ୍ତି, ସେ ଏକ ଗୋଷ୍ଠୀକୁ ପାଇବାକୁ ଯାଉଅଛନ୍ତି, ଏବଂ ଏହିସବୁ ବିଷୟ ଯାହା ସେ ପ୍ରତିଜ୍ଞା କରିଥିଲେ ସେ ତାହା କରିବାକୁ ଯାଉଅଛନ୍ତି। ସେ କହିଥିଲେ ଯେ ସେ କରିବେ, ଏବଂ ଆମେ ସେହି ସମୟରେ ବାସ କରୁଅଛୁ, ଆମେ ସେଠାରେ ଅଛୁ। ସେ ମାତ୍ର ବର୍ତ୍ତମାନ ଆମକୁ ତାଙ୍କ ସହିତ ଯୋଡ଼ି ହୋଇ ରହି ପ୍ରକୃତ ବନ୍ଦୀ କରି ରଖିବାକୁ ଚେଷ୍ଟା କରୁଛନ୍ତି। କ'ଣ ଆପଣମାନେ ଗାଉଥିବା ସେହି ପୁରୁଣା ଗୀତଟି ଆପଣ ଶୁଣିଛନ୍ତି? ଏବଂ ତେବେ ମୁଁ ପରମେଶ୍ୱରଙ୍କ ସହିତ ଏକ ପ୍ରକାର ବନ୍ଦ ଅଟେ, ମୁଁ ପରମେଶ୍ୱରଙ୍କ ସହିତ ବନ୍ଦ ହେବାକୁ ଚାହେଁ। ତେବେ ଏଇଠାରେ ହିଁ ମୁଁ ଏ ବିଷୟରେ ଚିନ୍ତା କଲି, ପରମେଶ୍ୱରଙ୍କ ସହିତ ବନ୍ଦ ହେବା ଅନ୍ୟ କିଛି ନୁହେଁ। ଏବଂ ଆପଣ କେବଳ ସେତେବେଳେ ଗତି କରନ୍ତି ଯେତେବେଳେ ପରମେଶ୍ୱର ଆପଣଙ୍କୁ ଗତି କରିବା ପାଇଁ କୁହନ୍ତି। ଆପଣ କେବଳ ତାହା କରନ୍ତୁ ଯାହା ପରମେଶ୍ୱର କରିବା ପାଇଁ କୁହନ୍ତି। ଦେଖନ୍ତୁ, ତେବେ ଯାଇ ଆପଣ ପରମେଶ୍ୱର ସହିତ ବନ୍ଦ ହୋଇଥାନ୍ତି। ତେବେ ମନେ ରଖନ୍ତୁ, ସେ ଚିନ୍ତା କରିଥିଲେ, ସେ ମଧ୍ୟ ନିଜଠାରେ ଏକ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ସେ ଯାହା ସମସ୍ତ ଜାଣିଥିଲେ, ସେ ଯାହା ସବୁ ବୁଝିଥିଲେ ଏବଂ ସବୁକିଛି, ସେ ଏକ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଏହା କାମ କରିନଥିଲା। ତାଙ୍କୁ ଏପରି ଏକ ପରିସ୍ଥିତିରେ ରଖାଯାଇଥିଲା ଯେଉଁଠାରେ କି କେହି ତାଙ୍କ କଥା ଶୁଣିନଥିଲେ। ସେ ଜଣେ ବନ୍ଦୀ ଥିଲେ, ବୁଝିଲେ। ସେ ଏପ୍ରକାର ଏକ ପରିସ୍ଥିତିରେ ରଖାଯାଇଥିଲେ ଯେ ଅବିଶ୍ୱାସୀମାନେ ବିଶ୍ୱାସ କରିନଥିଲେ। କ'ଣ ଆପଣ ବୁଝୁଛନ୍ତି ଯେ ମୋର କହିବାର ଅଭିପ୍ରାୟ କ'ଣ? ତାଙ୍କର ସେବା କାର୍ଯ୍ୟ ପ୍ରଭାବବିହୀନ ଥିଲା। ଲୋକମାନେ ସେମାନଙ୍କର ମୁଣ୍ଡକୁ ବୁଲାଇ ଦେଇଥିଲେ। ସେମାନେ କାରାଗାରରେ ତାଙ୍କ ପ୍ରତି ଧ୍ୟାନ ଦେଲେ ନାହିଁ। ତାଙ୍କର ସେବା କାର୍ଯ୍ୟର କ'ଣ ଲାଭ ହେଲା? ସେ ହୁଏତ କାରାଗାରର ଲୁହାଦଣ୍ଡ ପାଖରେ ଛିଡ଼ା ହୋଇ ସେମାନଙ୍କ ନିକଟରେ ପ୍ରଚାର କରିପାରନ୍ତି, ସେମାନେ ରାସ୍ତାରେ କେବଳ ଚାଲିଯାଇଥିଲେ, ବୁଝିଲେ। କିନ୍ତୁ ସେ ଜଣେ ବନ୍ଦୀ ହେଲେ ଏବଂ ପରମେଶ୍ୱର ତାଙ୍କୁ ଜଣେ ବନ୍ଦୀ କରି ରଖିଲେ ଯେପର୍ଯ୍ୟନ୍ତ କି ଚକ ଠିକ୍ ଭାବରେ ଗଡ଼ିଲା ନାହିଁ। କହିଲେ, ଏଠାରେ ଆମ୍ଭର ଲୋକ ଅଟେ, ମହିମା ହେଉ, ସମ୍ପୂର୍ଣ୍ଣ ବିଫଳତା। ଶେଷରେ ପରମେଶ୍ୱର ତାଙ୍କ କାରାଗାରରେ ତାଙ୍କ ନିକଟକୁ ଆସିଲେ। ପାଉଲଙ୍କ ପରି, ଅନ୍ୟ ସମସ୍ତଙ୍କ ପରି ସେ ତାଙ୍କ ନିକଟକୁ ଆସିଲେ ଏବଂ ସେ ତାଙ୍କୁ ଦେଇଥିବା ସେହି ବରଦାନକୁ ତାଙ୍କୁ ସେଠାରୁ ବାହାର କରିବା ପାଇଁ ବ୍ୟବହାର କଲେ। ତା ଠିକ୍, ସେ ତାଙ୍କୁ ତାଙ୍କ କାରାଗାରରୁ ଆଣିଲେ। ସେ କ'ଣ କଲେ? ସେ ତାଙ୍କୁ କାରାଗାରରୁ ଆଣିବା ମାତ୍ରେ ତାଙ୍କୁ ତାଙ୍କ ରାଜାଙ୍କ ଦ୍ୱାରା କ୍ଷମତା ଦିଆଗଲା ଯେ ସେ ତାଙ୍କ ପାଖରେ ବସିବେ, ଯାହାଙ୍କ ଅଧୀନରେ ସେ ଥିଲେ। ତାଙ୍କୁ କାରାଗାରରୁ ଅଣାଯାଇଥିଲା ଏବଂ କ୍ଷମତା ଦିଆଯାଇଥିଲା ତାହା ପ୍ରତି ଯେ ସେ ଯାହା ଯାହା କହିବେ ତାହା ଘଟିବାକୁ ହିଁ ଥିଲା। ଆମେନ୍। ତାଙ୍କ କାରାଗାରରେ ସେ ନିରନ୍ତର ମନେ ରଖିଥିଲେ ଯେ ସେ ଏକ ଉଦ୍ଦେଶ୍ୟ ପାଇଁ ଜନ୍ମ ହୋଇଥିଲେ। ସେ ଜଣେ ରାଜାଙ୍କ ପାଖରେ ବସିବାକୁ ଯାଉଥିଲେ, ବାକି ଅନ୍ୟାନ୍ୟ ସମସ୍ତେ ତାଙ୍କୁ ଆଣ୍ଠୁପାତ କରି ପ୍ରଣାମ କରିବାକୁ ଯାଉଥିଲେ। ତାଙ୍କର ଦର୍ଶନ ତାଙ୍କୁ ସେପରି କହିଥିଲା, ଆମେନ୍। କିନ୍ତୁ ତାଙ୍କର ଦର୍ଶନ ସମ୍ପୂର୍ଣ୍ଣ ରୂପେ ସଫଳ ହେବା ପୂର୍ବରୁ ତାଙ୍କୁ ଏକ ବନ୍ଦୀ ହେବାକୁ ପଡ଼ିଥିଲା, ଆମେନ୍। ଏବଂ ତାପରେ ହିଁ ସେ ଜଣେ ଶାସକ ହେଲେ। ଏବଂ ଯେତେବେଳେ ସେ ତାଙ୍କ କାରାଗାରରୁ ଆସିଲେ ଓ ପରମେଶ୍ୱର ବାକ୍ୟରେ ଏକ ବନ୍ଦୀ ହେଲେ, ଯେ ସେ କେବଳ ତାହା ହିଁ କହିପାରିଥିଲେ ଯାହା ପରମେଶ୍ୱର ତାଙ୍କ ମୁଖରେ କହିବା ପାଇଁ ରଖିଥିଲେ, ତାପରେ ଯାଇ ପରମେଶ୍ୱର ତାଙ୍କ ଦେଇ ଗମନାଗମନ କରିଥିଲେ। ଧ୍ୟାନ ଦିଅନ୍ତୁ ଯେ ମୂଷାଙ୍କ ପାଖରେ ନିଜ ଇଚ୍ଛାରେ ଫାରଙ୍କର ଅଧିପତିମାନଙ୍କୁ ବାନ୍ଧିବା ପାଇଁ ଶକ୍ତି ଥିଲା। ଯଦି ତୁମେ ଏହି ପର୍ବତକୁ କୂଅ ଘୁଞ୍ଚି ଯା, ଉହୁ ଉହୁ, ଫାରଙ୍କର ଅଧିପତିମାନଙ୍କୁ ବାନ୍ଧିବା ପାଇଁ ତାଙ୍କ ପାଖରେ ଶକ୍ତି ଥିଲା। ସେମାନେ ଡିକନ୍ ହେଅନ୍ତୁ କିମ୍ବା ଯାଜକ ବୃନ୍ଦ ହେଅନ୍ତୁ କିମ୍ବା ସେମାନେ ସେହି ରାଜ୍ୟ ପ୍ରତିନିଧି କିମ୍ବା ସେମାନେ ଯାହା କିଛି ବି ହେଅନ୍ତୁ, ସେ କହିଲେ ମୁଁ ତୁମକୁ ବାନ୍ଧୁଅଛି ଏବଂ ସେମାନେ ବନ୍ଧା ହେଉଥିଲେ। ତାହା ସେପରି ହିଁ ଥିଲା। ସେ ନିଜ ଇଚ୍ଛାରେ ନିଜ କଥାରେ ଏହା କରିପାରୁଥିଲେ, ଆମେନ୍। ପରମେଶ୍ୱରଙ୍କ ଗୌରବ ହେଉ। ଓହ, ମୋ ପାଖରେ ଆଉ ମାତ୍ର 3 ମିନିଟ୍ ଅଛି, ତେଣୁ ମୁଁ ମୋର କଥାକୁ ଉପସ୍ଥାପନ କରିବି। ତେବେ ଆମେ ଜାଣିବାକୁ ପାଉ ଯେ ସେ କଏଦୀଠାରୁ ଆରମ୍ଭ କରି ଜଗତ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ପାଇଁ ଜଣେ ବନ୍ଦୀ ହୋଇଥିଲେ ଠାରୁ ପାଉଲ ସେ ସମାନ ଭାବରେ ଏବଂ ମୋସା ସେହିଭଳି ଜଣେ ବନ୍ଦୀଠାରୁ ଆରମ୍ଭ କରି ନିଜ ଚିନ୍ତାଧାରା ପର୍ଯ୍ୟନ୍ତ ପରମେଶ୍ୱରଙ୍କ ପାଇଁ ଜଣେ ବନ୍ଦୀ ଥିଲେ। ଏବଂ ଯେତେବେଳେ ସେ ବାହାରି ଆସିଲେ ସେତେବେଳେ ତାଙ୍କ ପାଖରେ ପରମେଶ୍ୱରଙ୍କ ଶକ୍ତି ଥିଲା। ଏବଂ ଯେତେବେଳେ ସେ ପାଉଲ ହେଲେ, ଯେତେବେଳେ ମୋସାଙ୍କ ନିଜ ଚିନ୍ତାଧାରା ସେ ଏହାକୁ ସମର୍ପଣ କଲେ ଏବଂ ଏଥିରୁ ଶୂନ୍ୟ ହେଲେ, ସେ ଖ୍ରୀଷ୍ଟଙ୍କ ବାକ୍ୟ ପ୍ରତି ଏକ ବନ୍ଦୀ ହେଲେ। କେବଳ ସେହି ସ୍ଥାନକୁ ଯାଇପାରୁଥିଲେ ଯେଉଁଠାକୁ କି ଆପଣ କହିବେ ଖ୍ରୀଷ୍ଟ, ସେ ମିଶ୍ରର ଧନ ଅପେକ୍ଷା ଖ୍ରୀଷ୍ଟଙ୍କ ନିନ୍ଦାର ସହଭାଗୀ ହେବାକୁ ଶ୍ରେଷ୍ଠତର ଧନ ବୋଲି ମନେ କଲେ। ତେଣୁ ସେ ଖ୍ରୀଷ୍ଟଙ୍କ ପାଇଁ ଜଣେ ବନ୍ଦୀ ଥିଲେ, ଠିକ୍ ଯେପରିକି ପାଉଲ ଥିଲେ। ମନେ ରଖନ୍ତୁ, ସେମାନେ 3 ଜଣ ଯାକ ଭବିଷ୍ୟତବକ୍ତା ଥିଲେ, ବୁଝିଲେ। ଏବଂ ପରମେଶ୍ୱରଙ୍କ ଇଚ୍ଛା ଏବଂ ମାର୍ଗରେ ବନ୍ଦୀ ହେବା ପାଇଁ ସେମାନଙ୍କୁ ନିଜ ଚିନ୍ତାଧାରାରୁ ଶୂନ୍ୟ ହେବାକୁ ପଡ଼ିଥିଲା। ତାପରେ ଆମେ ମନେ ରଖୁ ତେବେ ତାଙ୍କ ପାଖରେ ଯେ ତାଙ୍କ ନିଜ କଥା ଅନୁସାରେ ବାନ୍ଧିବାର ଶକ୍ତି ରହିଥିଲା, ତାଙ୍କ ନିଜ କଥାରେ ତାଙ୍କ ପାଖରେ ମୁକ୍ତ କରିବାର ଶକ୍ତି ଥିଲା। ସେ କହିପାରିଥିଲେ, ମୋର ରାଜାଙ୍କ ନାମରେ ମୁଁ ତୁମକୁ ମୁକ୍ତ କରେ, ଆମେନ୍। ଫାରୋ ଜୋସେଫଙ୍କୁ ତାଙ୍କର ପୁତ୍ର କରିଥିଲେ। ଖ୍ରୀଷ୍ଟ ତାଙ୍କର ପୁତ୍ରଗଣଙ୍କୁ ତାଙ୍କର ପ୍ରେମର ବନ୍ଦୀ କରନ୍ତି ଏବଂ ସେ ସେମାନଙ୍କୁ ସେହି ସମାନ ଶକ୍ତି, ସେ ସମାନ ବିଷୟ ଯାହା ତାଙ୍କଠାରେ ଥିଲା ପ୍ରଦାନ କରନ୍ତି। ସାଧୁ ଜୋହନ 14:12, ଯିଏ ମୋଠାରେ ବିଶ୍ୱାସ କରେ, ଦେଖନ୍ତୁ ମୁଁ ଯେଉଁ କାର୍ଯ୍ୟ କରେ ସେ ମଧ୍ୟ କରିବ, ବରଂ ଏହାଠାରୁ ଅଧିକ ମଧ୍ୟ ସେ କରିବ। ତେବେ ଖ୍ରୀଷ୍ଟଙ୍କ ପ୍ରେମର ବନ୍ଦୀ ତାଙ୍କ ରାଜାଙ୍କ ଦ୍ୱାରା, ଯିଏକି ଖ୍ରୀଷ୍ଟ ଶକ୍ତିପ୍ରାପ୍ତ ହୁଅନ୍ତି, ଆମେନ୍। ଆଉ ମୁଁ ତୁମକୁ ସତ୍ୟ କହୁଅଛି ଯେ ତୁମେ ଏହି ପର୍ବତକୁ କୁହ ଘୁଞ୍ଚି ଯା ଏବଂ ନିଜ ହୃଦୟରେ ସନ୍ଦେହ ନ କର, ମାତ୍ର ବିଶ୍ୱାସ କର ଯେ ତୁମେ ଯାହା କହିଛ ତାହା ସଫଳ ହେବ, ତାହେଲେ ତୁମେ ଯାହା କହିଛ ତାହା ପ୍ରାପ୍ତ ହେବ। ଯଦି ତୁମେ ମୋ ଠାରେ ରୁହ ଏବଂ ମୋର ବାକ୍ୟ ତୁମଠାରେ ରୁହେ, ଯଦି ତୁମେ ମୋ ସହିତ ଜୁଆଳିରେ ଯୋଚା ଯାଇଅଛ, କାରଣ ସେ ଏବଂ ତାହାଙ୍କର ବାକ୍ୟ ସମାନ ଅଟେ। ଆଦ୍ୟରେ ବାକ୍ୟ ଥିଲା ଏବଂ ବାକ୍ୟ ପରମେଶ୍ୱରଙ୍କ ସହିତ ଥିଲା, ବାକ୍ୟ ଦେହବନ୍ତ ହେଲା ଏବଂ ଆମ ମଧ୍ୟରେ ବାସ କଲା। କାଲି ଆଜି ଏବଂ ଚିରକାଳ ସମାନ। ଯଦି ତୁମେ ମୋ ଠାରେ ରୁହ ଏଠାରେ ଏବଂ ସେଠାରେ ନୁହେଁ, ମୋ ଠାରେ ରୁହ ଏବଂ ମୋ ବାକ୍ୟ ତୁମଠାରେ ରୁହେ। ତୁମର ଯାହା ଇଚ୍ଛା ମାଗ କିମ୍ବା ତୁମର ଯାହା ଇଚ୍ଛା ତାହା କୁହ, ଏହା ତୁମ ପାଇଁ ହୋଇଯିବ। ତାଙ୍କ ପାଖରେ ଶକ୍ତି ଥିଲା। ଧ୍ୟାନ ଦିଅନ୍ତୁ, ସେ ବାହାରକୁ ଆସିବା ପୂର୍ବରୁ ତାଙ୍କୁ ବାହାରକୁ ନିଆଯିବାକୁ ଓ ଛେଦନ ହେବାକୁ ପଡ଼ିଥିଲା। ସେ ତାଙ୍କର ରାଜାଙ୍କୁ ଭେଟିପାରିବା ପୂର୍ବରୁ କେତେ ବିଷୟରୁ ତାଙ୍କୁ ଅଲଗା ହେବାକୁ ପଡ଼ିଥିଲା, ବୁଝିଲେ। ଓ ପରମେଶ୍ୱର ବେଳେବେଳେ ନିଜ ଲୋକମାନଙ୍କୁ ସେହିପରି ବାହାରକୁ ନେଇଯାଆନ୍ତି ଏବଂ ସେମାନଙ୍କର ନିଜ ଇଚ୍ଛା ମଧ୍ୟରୁ କେତେକକୁ ଛେଦନ କରିଦିଅନ୍ତି। ସେମାନଙ୍କୁ ଦେଖାନ୍ତି ଯେ ସେମାନେ ଯାହା କରିବାକୁ ଇଚ୍ଛା କରନ୍ତି ସେମାନେ ମାତ୍ର ତାହା କରିପାରିବେ ନାହିଁ। ଆପଣ ଜାଣନ୍ତି ଯେ ମୋର କହିବାର ଅର୍ଥ କ'ଣ। ସେମାନେ ଯାହା କରିବାକୁ ଚାହାନ୍ତି ତାହା କରିବାକୁ ସେମାନଙ୍କର ସ୍ୱାଧୀନତା ନାହିଁ। ସେମାନେ ପୂର୍ଣ୍ଣ କ୍ଷମତାକୁ ଆସିବା ପୂର୍ବରୁ ଏବଂ ଖ୍ରୀଷ୍ଟଙ୍କ ପ୍ରେମର ଦାସ ହୋଇପାରିବା ପୂର୍ବରୁ ସେମାନଙ୍କୁ ଛେଦନ କରାଯିବାକୁ ଅଛି ଏବଂ ତାପରେ ଉପସ୍ଥାପିତ କରାଯିବାକୁ ଅଛି। ବେଳେବେଳେ ସେମାନଙ୍କୁ ତାହା କରିବା ପାଇଁ, ସେମାନଙ୍କୁ ଛେଦନ କରିବା ପାଇଁ ମରୁଭୂମିକୁ ନେଇଯାଆନ୍ତି ଏବଂ ତାପରେ ସେମାନଙ୍କୁ, ସେ ଅଭିଷିକ୍ତ ଜଣଙ୍କୁ, ସେ ଉଦ୍ଦେଶ୍ୟକୁ ପୂର୍ଣ୍ଣ କରିବା ପାଇଁ ବାହାରକୁ ଆଣନ୍ତି, ଯେ ଉଦ୍ଦେଶ୍ୟ କି ସେ ସେମାନଙ୍କ ପାଇଁ ନିଯୁକ୍ତ କରିଛନ୍ତି। କଣ ଆପଣ ବୁଝିଲେ ଯାହା ମୁଁ କହୁଅଛି? ଭାଇମାନେ, ଆମେ ଶେଷ ସମୟରେ ଅଛୁ। ମନେ ରଖନ୍ତୁ, ଅନ୍ୟ ସମସ୍ତ ସମୟରେ ସେ ଯାହା କରିଅଛନ୍ତି ତାଙ୍କୁ ସର୍ବଦା ଜଣେ ବ୍ୟକ୍ତିଙ୍କୁ ନେଇ ନିଜ ନିମନ୍ତେ ଏକ ବନ୍ଦୀ କରିବାକୁ ପଡ଼ିଥିଲା। ସେ ବ୍ୟକ୍ତିକୁ ତାର ନିଜ ବିଷୟକୁ ପରିତ୍ୟାଗ କରିବାକୁ ପଡ଼ିଥାଏ, ସେ ଜାଣିଥିବା ସମସ୍ତ ବିଷୟକୁ ତ୍ୟାଗ କରିବାକୁ ପଡ଼ିଥାଏ, ତାଙ୍କର ସମସ୍ତ ପ୍ରଶିକ୍ଷଣ ବିଷୟକୁ, ସବୁକିଛିକୁ ଭୁଲିବାକୁ ପଡ଼ିଥାଏ, ଯେପରିକି ପରମେଶ୍ୱରଙ୍କ ଇଚ୍ଛାକୁ ଜାଣନ୍ତି ଏବଂ ପରମେଶ୍ୱରଙ୍କୁ ଅନୁସରଣ କରନ୍ତି। ସେପରି କୌଣସି ବିଷୟକୁ ଯାହାକି ସମାନ ସମୟରେ ମଣିଷର ଏବଂ ପରମେଶ୍ୱରଙ୍କ ଅଟେ ତାହା ଅନୁସରଣ କରିପାରିବ ନାହିଁ। ଏହା ତ ଜଣେ ଅନ୍ୟ ପ୍ରତି ଅତ୍ୟନ୍ତ ବିପରୀତ ଅଟେ। ଆପଣ ଗୋଟିଏ ସମୟରେ ପୂର୍ବ ଏବଂ ପଶ୍ଚିମକୁ ଯାଇପାରନ୍ତି ନାହିଁ। ଆପଣ ଗୋଟିଏ ସମୟରେ ଡାହାଣ ଏବଂ ବାମକୁ ଯାଇପାରନ୍ତି ନାହିଁ। ଆପଣ ଗୋଟିଏ ସମୟରେ ଠିକ୍ ଏବଂ ଭୁଲ କରିପାରନ୍ତି ନାହିଁ। ଆପଣ ଗୋଟିଏ ସମୟରେ ମଣିଷ ଏବଂ ପରମେଶ୍ୱରଙ୍କୁ ଅନୁସରଣ କରିପାରନ୍ତି ନାହିଁ। ନା ମହାଶୟ, ଆପଣ ହୁଏତ ପରମେଶ୍ୱରଙ୍କୁ ଅନୁସରଣ କରୁଛନ୍ତି କିମ୍ବା ମଣିଷକୁ ଅନୁସରଣ କରୁଛନ୍ତି। ବର୍ତ୍ତମାନ ତେବେ ଯଦି ଆପଣ ପରମେଶ୍ୱରଙ୍କୁ ଅନୁସରଣ କରୁଛନ୍ତି ଏବଂ ନିଜକୁ ପରମେଶ୍ୱରଙ୍କ ନିକଟରେ ସମର୍ପଣ କରିଛନ୍ତି, ତେବେ ଆପଣ ସେହି ପରମେଶ୍ୱରଙ୍କ ନିକଟରେ ସେହି ବାକ୍ୟ, ସେହି ଇଚ୍ଛା ପାଇଁ ଜଣେ ବନ୍ଦୀ ହୋଇଯାଆନ୍ତି। ଅନ୍ୟ କେହି ଯାହା ବି କଥା କୁହନ୍ତୁ ଏଥିରେ କିଛି ଯାଏ ଆସେ ନାହିଁ। ଆପଣ ତ ଏଥିପ୍ରତି ଜଣେ ବନ୍ଦୀ ହୋଇଯାଆନ୍ତି। ଶୁଣନ୍ତୁ, ଆମେମାନେ ଶେଷ ସମୟରେ ଅଛୁ ଏବଂ ମୁଁ ଏହାକୁ ଆଦର ଏବଂ ସମ୍ମାନର ସହିତ କହିବି ଯେତେବେଳେ କି ଶେଷ କେତେକ ମିନିଟ ଅତିକ୍ରମ କରୁଅଛି। ଦେଖନ୍ତୁ, ମୋ ମତରେ ପରମେଶ୍ୱର ଯାହା କରିବେ ଏବଂ ନିଶ୍ଚିତରେ କରିବା ଉଚିତ ଆଉ ଏହି ଶେଷ ଦିନରେ କରିବେ, ତାହା ହେଉଛି ଅମଳ ବା ଶସ୍ୟ ସଂଗ୍ରହ ପାଇଁ ଏକ ଉପକରଣକୁ ଖୋଜିବା। ଭୂମିକୁ ସଫା କରିବା ପାଇଁ ତାହାଙ୍କୁ ଏକ ଉପକରଣ ଖୋଜିବାକୁ ଅଛି। ଯେକୌଣସି କୃଷକ ଯେତେବେଳେ ସେ ତାଙ୍କର ଅମଳ କରିବାକୁ ଯାଆନ୍ତି ସେତେବେଳେ ତାହା କରିବା ପାଇଁ ତାଙ୍କୁ ଏକ ଉପକରଣ ରଖିବା ଆବଶ୍ୟକ। ନିଶ୍ଚିତରେ ଶସ୍ୟକୁ ଝାଡ଼ିବା ପାଇଁ ତାଙ୍କୁ ଏକ ତୀକ୍ଷ୍ଣ ଦା କିମ୍ବା ସେପରି କିଛି ଯନ୍ତ୍ର ରଖିବାକୁ ଅଛି ଏବଂ ଫସଲ ତ ପାଚିଗଲାଣି। ପରମେଶ୍ୱର, ଆମକୁ ତୁମ ହାତରେ ନିଅ, ଆମକୁ ତୁମ ପ୍ରେମର ବନ୍ଧକ ଦାସ କର। ଆଜି ଆମେ ରହୁଥିବା ଏହି ପାପପୂର୍ଣ୍ଣ ଅଭିଶପ୍ତ ପୃଥିବୀକୁ ହୃଦୟଙ୍ଗମ କରାଇବାକୁ ଆମକୁ ସାଧାରଣ ରୂପେ ବ୍ୟବହାର କର, ଯେ ଯୀଶୁଖ୍ରୀଷ୍ଟ କାଲି ଆଜି ଏବଂ ଚିରଦିନ ସମାନ ଅଟନ୍ତି। ମୁଁ ନିଜ ପାଇଁ ପରମେଶ୍ୱର ମୋତେ ଏକ ବନ୍ଦୀ ହେବାକୁ ଦିଅନ୍ତୁ। ଯଦି ମୋର ସମସ୍ତ ଭାଇ ମୋତେ ପ୍ରତ୍ୟାଖ୍ୟାନ କରିଦିଅନ୍ତି, ଯଦି ମୋର ସମସ୍ତ ବନ୍ଧୁ ମୋତେ ପ୍ରତ୍ୟାଖ୍ୟାନ କରିଦିଅନ୍ତି, ତଥାପି ମୁଁ ଯୀଶୁଖ୍ରୀଷ୍ଟ ଏବଂ ତାହାଙ୍କ ବାକ୍ୟର ଏକ ବନ୍ଦୀ ହେବାକୁ ଚାହେଁ, ଯେପରିକି ମୁଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତାହାଙ୍କ ବାକ୍ୟରେ ଯୋଚା ଯାଇପାରେ। ଏହା ଦେଖିବା ପାଇଁ ଯେ ପବିତ୍ର ଆତ୍ମା ପରମେଶ୍ୱରଙ୍କ ବାକ୍ୟକୁ ସେ ସମାନ ବିଷୟ ଦ୍ୱାରା ସୁନିଶ୍ଚିତ କରୁଛନ୍ତି ଯାହା ସେ କରିବ ବୋଲି କହିଥିଲେ, ମୁଁ ଯୀଶୁଖ୍ରୀଷ୍ଟଙ୍କ ନିମନ୍ତେ ଏକ ବନ୍ଦୀ ହେବାକୁ ଚାହୁଁଅଛି। ଆସନ୍ତୁ ପ୍ରାର୍ଥନା କରିବା। ଆଜି ରାତି ମୁଣ୍ଡ ନୁଆଇ ମୁଁ ଆଶ୍ଚର୍ଯ୍ୟ କରେ ଯେ ଯଦି ସେହି ଅଭିଳାଷ ଯାହାକି ଆମର ଅଛି ଅନ୍ୟ କିଛି ଗୋଟାଏ ହେବାର କିମ୍ବା ବୋଧହୁଏ ଏପରି କିଛି ବିଷୟର ଯାହାକି ଆମେ ଭାବିପାରୁ ଏକ ସ୍ୱାର୍ଥପର ବିଷୟ ହୋଇପାରେ, ମୁଁ ଆଶ୍ଚର୍ଯ୍ୟ ମଣେ ଯେ ଆମେ ତାହାକୁ କେଜାଣି ଏକ ପ୍ରକାର ପାର୍ଶ୍ୱରେ ରଖିପାରିବା କି ନାହିଁ। ମୁଁ ଭାବୁଛି ଯଦି ଏଠାରେ କୌଣସି ଯୁବକ ଆଜି ରାତିରେ ଚାରିପାଖକୁ ଦେଖି କୁହନ୍ତି, ମୁଁ ହେବାକୁ ଯାଉଅଛି, ଯେତେବେଳେ ମୁଁ ବଡ଼ ହେବି ମୁଁ ଏକ ନିର୍ଦ୍ଦିଷ୍ଟ ବିଷୟ ହେବାକୁ ଯାଉଅଛି। ମୁଁ ଭାବେ ଯଦି ଆପଣ ନିଜ ଜୀବନରେ ପରମେଶ୍ୱରଙ୍କ ସେହି ଇଚ୍ଛାକୁ ଅନୁଭବ କରିପାରିବେ ଏବଂ ଏହା କହିପାରିବେ, ନା ନା ଓହୋ ଓହୋ, ମୁଁ ମୋର ଅଭିଳାଷମାନ ବର୍ତ୍ତମାନ ନଷ୍ଟ ହୋଇଯାଇଛି, ଗତ କିଛି ଦିନ ହେବ ପବିତ୍ର ଆତ୍ମା ମୋ ସହିତ କଥା ହେଉଅଛନ୍ତି, ମୁଁ ନିଜକୁ ପରମେଶ୍ୱରଙ୍କ ନିକଟରେ ସମର୍ପଣ କରିବାକୁ ଚାହୁଁଛି ଯେ ଏହି ଶେଷ ଦିନର ଏକ ସଫେଇକାରୀ ଉପକରଣ ହେବି। କୌଣସି ଯୁବା ଝିଅ ଯାହା ପାଖରେ କି ହୁଏତ ଏକ ସୁନ୍ଦର ମହିଳାର ଚରିତ୍ରର ଅଭିଳାଷ ଥାଇପାରେ କିମ୍ବା ବୋଧହୁଏ ଏକ ସୁନ୍ଦର ସାନ ସୁଶ୍ରୀ ହେବା ପାଇଁ, କିମ୍ବା ହୁଏତ ଦିନେ ହଲିଉଡ୍ ସିନେମା ଜଗତକୁ ନିଜର ପେଶା କରିବା ପାଇଁ ମୁଁ ଆଶ୍ଚର୍ଯ୍ୟ କରୁଛି ଯେ ଆପଣ ବର୍ତ୍ତମାନ ପରମେଶ୍ୱରଙ୍କ ଉପସ୍ଥିତିରେ ଏବଂ ତାହାଙ୍କର ବାକ୍ୟ ନିଜର ଅଭିଳାଷକୁ ସମର୍ପିତ କରିବାକୁ ଇଚ୍ଛା କରୁନାହାନ୍ତି କି? ନିଜ ଜୀବନରେ ପରମେଶ୍ୱରଙ୍କ ଡାକ ଶୁଣିବାକୁ ଇଚ୍ଛା କରୁନାହାନ୍ତି କି? ପରମେଶ୍ୱର ଜାଣନ୍ତି ଆପଣ କିଏ ଅଟନ୍ତି। ମୁଁ ଆଶ୍ଚର୍ଯ୍ୟ ମଣେ ଯେ ଯଦି ଜଣେ ସେବକ ଘନିଷ୍ଠ କିମ୍ବା ଜଣେ ଦାସ ମଣ୍ଡଳୀର କୌଣସି ସ୍ଥାନରେ ଜଣେ କାର୍ଯ୍ୟକାରୀ ଅଛନ୍ତି କି? ମୁଁ ତ ମାତ୍ର ବେଳେବେଳେ ଏଠାକୁ ଆସେ। ମୁଁ ଆଜି ରାତିରେ ଏଠାରେ ବସିଥିବା ଲୋକମାନଙ୍କ ମଧ୍ୟରୁ ଏକ ତୃତୀୟାଂଶକୁ ଜାଣେ ନାହିଁ, କିନ୍ତୁ ମୁଁ ଏଇ ଅଳ୍ପ କେତେକ ହାତ ଗଣନ୍ତି ଯାହାକି ଏଠାରେ ଅଛନ୍ତି। ମୁଁ ଆଶ୍ଚର୍ଯ୍ୟ କରେ ଯେ ଏପରି ଜଣେ ବ୍ୟକ୍ତି ଥିବେ କି ଯାହାକୁ ଆପଣ ଏହା କହିବାକୁ ଇଚ୍ଛା କରିବେ। କେହି ଯାହା ବି କୁହନ୍ତୁ, ମୁଁ ସେଥିପ୍ରତି ଧ୍ୟାନ ଦିଏ ନାହିଁ। ମୁଁ ବର୍ତ୍ତମାନ ପରମେଶ୍ୱରଙ୍କ ଗୋଲାମ ଅଟେ। ମୁଁ ଯେକୌଣସି ଭାବେ ତାହାଙ୍କର ବାକ୍ୟକୁ ପ୍ରଚାର କରିବାକୁ ଯାଉଅଛି। ମୁଁ ପରବା କରେ ନାହିଁ ଯେ ମୋର ସଂସ୍ଥା ମୋତେ ବାହାର କରିଦିଏ। ମୁଁ ତଥାପି ସେ ବାକ୍ୟ ସହିତ ରହିବାକୁ ଯାଉଅଛି। ମୁଁ ଏହା କରିବାକୁ ଯାଉଅଛି। ମୋର ଇଚ୍ଛା ହେଉଛି ପରମେଶ୍ୱରଙ୍କ ଇଚ୍ଛା, ପରମେଶ୍ୱରଙ୍କ ଇଚ୍ଛା ମୋର ଇଚ୍ଛା। ମୁଁ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ଜଣେ ବନ୍ଦୀ ହେବାକୁ ଯାଉଛି। ତାହାଙ୍କର ଅନୁଗ୍ରହ ଏବଂ ସାହାଯ୍ୟ ଦ୍ୱାରା ମୁଁ ତାହା କରିବି। ଆମେ ମସ୍ତକ ନତ କରିଥିବା ବେଳେ ଏହା ବିଷୟରେ ଚିନ୍ତା କରନ୍ତୁ। ଆଜି ରାତିରେ କେତେ ଜଣଙ୍କ ପାଖରେ ସେହି ଉଚ୍ଚାଭିଳାଷ ଅଛି? ଆପଣ ହାତ ଉଠାଇବେ କି? ମୋର ମଧ୍ୟ ତାହା। ମୁଁ ସମସ୍ତ କିଛି ସମର୍ପଣ କରେ। ତେବେ ଆମମାନଙ୍କର ମୁଣ୍ଡ ନୁଆଇଥିବା ବେଳେ ଧୀରେ ଧୀରେ ବର୍ତ୍ତମାନ ଯେତେବେଳେ ଆପଣ ଏହା ଉପରେ ବର୍ତ୍ତମାନ ଚିନ୍ତା କରନ୍ତି, ଯେତେବେଳେ ଆପଣ ପ୍ରାର୍ଥନା କରନ୍ତି, କ'ଣ ଆପଣଙ୍କର ପ୍ରକୃତରେ ତା ଅଭିପ୍ରାୟ କି? ମୁଁ ଜଣେ ବନ୍ଦୀ ହେବାକୁ ଚାହୁଁଛି। ହେ ପ୍ରଭୁ, ମୋତେ ନିଅ। ଆଜି ରାତିରେ ମୋତେ କୁମ୍ଭାର ଘରକୁ ନେଇଯାଅ। ମୋତେ ସମ୍ପୂର୍ଣ୍ଣ ଭାଙ୍ଗି ଦିଅ ଏବଂ ମୋତେ ପୁନର୍ବାର ଗଢ଼ି ପକାଅ। ସ୍ୱର୍ଗସ୍ଥ ପିତା, ଯେତେବେଳେ କି ଗୀତଟି ବାଜି ରହିଛି, ମୁଁ ଭାବେ ଯେ ଏହି ସମୟରେ ଏହା ସର୍ବାଧିକ ଲାଭଦାୟକ ଅଟେ ଯେ ମୁଁ ଗୀତଟିର ମଧ୍ୟଭାଗରେ ଆସେ ଏବଂ ତୁମ ସହିତ କିଛି ସମୟ କଥା ହୁଏ। ଯେତେବେଳେ ଲୋକମାନେ ଭାବୁଛନ୍ତି ମୁଁ ସମସ୍ତ କିଛି ସମର୍ପଣ କରେ, ପିତା ଆମେ ଏହା କରୁ, ଏହା ଭାବି ଯେପରିକି ଏହା କରିବା ଆମର ଶେଷ ସୁଯୋଗ ଅଟେ। ଆମେ ସମସ୍ତେ ନିଷ୍ଠାପରତାର ସହିତ ଆସୁ, ପ୍ରଭୁଙ୍କ ମେଜ ନିକଟକୁ ଆସୁ, ଯେପରିକି ଏହା ଥିଲା ଧୌତ ପୋଷାକ, ଧୌତ ପ୍ରାଣ, ଧୌତ ଇଚ୍ଛା, ଧୌତ ଅଭିଳାଷ ସହିତ ଆପଣ ଆପଣାକୁ ସମର୍ପଣ କରୁ ଏବଂ ପରମେଶ୍ୱର ତାହାଙ୍କ ବାକ୍ୟକୁ ଗ୍ରହଣ କରନ୍ତୁ। ପରମେଶ୍ୱରଙ୍କ ବାକ୍ୟ ସହିତ ଆମକୁ ଏକତ୍ର ଜୁଆଳିରେ ଯୋଚନ୍ତୁ ଏବଂ ପବିତ୍ର ଆତ୍ମା ଆମକୁ ବର୍ତ୍ତମାନ ନେଇଯାଆନ୍ତୁ, ଯେତେବେଳେ କି ଆମେମାନେ ନିଜ ହୃଦୟରେ ଜୁଆଳିର ଟିକ୍ ଟିକ୍ ଶବ୍ଦକୁ ଶୁଣୁ। ଆଜି ରାତିରୁ ମୁଁ ତୁମକୁ ତୁମ ବାକ୍ୟରେ ଗ୍ରହଣ କରେ। ତେବେ ତୁମର ନିଜର ଚିନ୍ତାଧାରା ଭାବ ନାହିଁ, ମୋର ଚିନ୍ତାଧାରା ଭାବ, ମୋର ଇଚ୍ଛାକୁ ଭାବ। ମୁଁ ତୁମକୁ କଢ଼େଇ ନେବି। ପରମେଶ୍ୱର ପ୍ରଦାନ କର ଯେ ଏହା ଆମ ସମସ୍ତଙ୍କ ପାଇଁ ଏକ ଅନୁଭୂତି ହେବ। ଏହି ଯୁବାବର୍ଗ ଏଠାରେ ବସିଛନ୍ତି, ସ୍ୱାମୀ ଏବଂ ସ୍ତ୍ରୀ, ଆଉ କେତେକ ସ୍ୱାମୀ ଓ ସ୍ତ୍ରୀ ହେବାକୁ ଯାଉଛନ୍ତି। ଏଠାରେ ବୟସ୍କ ପୁରୁଷମାନେ ବସିଛନ୍ତି, ଯେଉଁମାନେ କି ସେବକ ଅଟନ୍ତି, ଯେଉଁମାନେ ମାର୍ଗରେ ରହିଆସିଛନ୍ତି। ଏବଂ ପ୍ରଭୁ, ଏଠାରେ ଭାଇ ନେଭିଲ ଅଛନ୍ତି, ମୁଁ ସିଡ଼ି ଉପରକୁ ଯାଉଅଛୁ। ଆମର ଦିନଗୁଡ଼ିକ ବର୍ତ୍ତମାନ ଗଣନା କରାଯାଇଅଛି। ଆମେ ଯାହା କରିଥିଲୁ ତାଠାରୁ ଆମର ପଦକ୍ଷେପଗୁଡ଼ିକ ଅଧିକ ଯତ୍ନବାନ କରାଯାଇଅଛି। ଆମେ କେଉଁଠି ପାଦ ରଖୁଛୁ ତାହା ଲକ୍ଷ୍ୟ କରୁ। ଆମେ ପୂର୍ବରେ ଯେପରି ଥିଲୁ, ଶାରୀରିକ ଭାବରେ କହୁଛି, ଆମେ ସେପରି ନିଶ୍ଚିତ ପାଦ ନୁହୁଁ। କିନ୍ତୁ ପ୍ରଭୁ, ଯେତେବେଳେ ଆମେ ଦେଖୁ ଯେ ମର୍ତ୍ତ୍ୟ ଜୀବନ କ୍ଷୀଣ ହୋଇଯାଉଅଛି ଏବଂ ତୁମେ ଆମର ହାତକୁ ଧରିଥିବା ବିନା ଆମର କୌଣସି ପାଦଗତି ନିଶ୍ଚିତ ନୁହେଁ, ବର୍ତ୍ତମାନ ପରମେଶ୍ୱର ଆମକୁ ନିଅ। କଣ ତୁମେ ନେବ କି? ଆମ ହୃଦୟ ଗୁଡ଼ିକୁ ଏବଂ ଆମର ଇଚ୍ଛାକୁ ନିଜ ହାତରେ ନିଅ। ଏବଂ ଏହା ହେଉଛି ଆମେ ଆଜି ରାତିରେ ବାକ୍ୟ ପ୍ରତି ଖ୍ରୀଷ୍ଟଙ୍କ ପାଇଁ ବନ୍ଦୀ ହୋଇଯାଉ। ଆମେ ଏଠାରେ ଈଶ୍ୱରୀୟ ଜୀବନଯାପନ କରୁ। ପ୍ରଭୁ, ଏହି ସ୍ତ୍ରୀମାନେ, ଏହି ଯୁବତୀମାନେ, ଏହି ଯୁବକମାନେ, ବାଳକ ଓ ବାଳିକାମାନେ ନିଜ ଜୀବନକୁ ସମର୍ପଣ କରନ୍ତୁ ଏବଂ ସେମାନଙ୍କର ଅଭିଳାଷ ଯୀଶୁଖ୍ରୀଷ୍ଟଙ୍କ ସେବା କରିବାର ଅଭିଳାଷ ହେଉ। ଏବଂ ଆସୁ ଆମେ ତାହାଙ୍କର ଐଶ୍ୱରୀୟ ଅନୁଗ୍ରହ ଏବଂ ଇଚ୍ଛାର ବନ୍ଦୀ ହେଉ। ପ୍ରଭୁ, ଏହା ପ୍ରଦାନ କର। ପ୍ରଭୁ, ଏହା ହିଁ ସମସ୍ତ କିଛି ଅଟେ ଯାହା ମୁଁ କରିବାକୁ ଜାଣେ, ଏହି ଛୋଟ ଭଙ୍ଗାରୁଜା ଶବ୍ଦମାନ, ଏବଂ ମୁଁ ବିଶ୍ୱାସ କରେ ଯେ ତୁମେ ସେଗୁଡ଼ିକୁ ଠିକ୍ ଭାବରେ ଏକାଠି ରଖିବ, କାରଣ ଏଠାରେ ଏହା ଗରମ ଲାଗୁଅଛି ଆଉ ଲୋକମାନେ ଶୁଣିବାକୁ ଚାହୁଁଛନ୍ତି, କିନ୍ତୁ ଏହା ପ୍ରକୃତରେ ଉଷ୍ମ ଅଟେ। ଏବଂ ଅନେକଙ୍କୁ ଘରକୁ ଯାଇ ଅତି ଶୀଘ୍ର କାମକୁ ଯିବାକୁ ଅଛି, କିନ୍ତୁ ସେ ବୀଜଗୁଡ଼ିକ କେବଳ ସେମାନଙ୍କ ହୃଦୟରେ ପଡ଼ି ରହିଥାଉ। ଜଣେ ବନ୍ଦୀ ଘରକୁ ଯାଆନ୍ତୁ ଏବଂ ପତ୍ନୀଙ୍କୁ କୁହନ୍ତୁ ଯେପରି ସେମାନେ ଏ ଆଗରୁ କି ସେମାନେ ଓହ୍ଲାଇ ପ୍ରାର୍ଥନା କରିବାକୁ ପ୍ରସ୍ତୁତ ହୁଅନ୍ତି, ଆଜି ଅପରାହ୍ନରେ କିମ୍ବା ଆଜି ସନ୍ଧ୍ୟାରେ ଶଯ୍ୟା ନିକଟରେ ପରସ୍ପରକୁ ଦେଖନ୍ତୁ, କୁହନ୍ତୁ ପ୍ରିୟେ ଆଜି ରାତି ତା ବିଷୟରେ କ'ଣ। ଆମେ ପ୍ରକୃତରେ ଖ୍ରୀଷ୍ଟ ଏବଂ ତାହାଙ୍କ ଇଚ୍ଛାରେ ବନ୍ଦୀ ହୋଇଅଛୁ କି, ଅବା ଆମେ ନିଜ ଇଚ୍ଛାରେ କାମ କରୁଅଛୁ। ଅନେକ ଯୁବକ ଏବଂ ଯୁବତୀ ସର୍ବତ୍ର, ବିଶେଷ କରି ଯେଉଁମାନେ ଆଜି ରାତିରେ ବାର୍ତ୍ତା ଶୁଣିଛନ୍ତି, ସେମାନେ ନିଜକୁ ସେ ସମାନ ପ୍ରଶ୍ନ ପଚାରନ୍ତୁ, କ'ଣ ମୁଁ ମୋ ନିଜ ଜୀବନକୁ ତ୍ୟାଗ କରି ଜଣେ କଏଦୀ ହେବାକୁ ପ୍ରସ୍ତୁତ କି? ଯିଏ ନିଜ ଜୀବନ ରକ୍ଷା କରେ ସେ ତା ହରାଇବ, କିନ୍ତୁ ଯିଏ ମୋ ପାଇଁ ଜୀବନ ହରାଇବ ସେ ତା ପାଇବ। ପିତା, ଆମେ ଜାଣୁ ତାହା ହେଉଛି ତୁମର ଏକ ବନ୍ଦୀ ହେବାକୁ ହେଲେ ଆମର ନିଜର ଅଭିଳାଷ ଏବଂ ଆମର ନିଜର ଇଚ୍ଛାକୁ ହରାଇବାକୁ ହେବ। ଯେପରିକି ତୁମର ଖୋଜି ପାଉ ତାହେଲେ ଆମର ଅନନ୍ତ ଜୀବନ ଅଛି। ପ୍ରଭୁ, ଏହା ପ୍ରଦାନ କର। କେବଳ ମାତ୍ର ବିଷୟ ମୁଁ ଜାଣେ ଯେ ବର୍ତ୍ତମାନ ଏହାକୁ ତୁମ ହାତରେ ଦେବା ଏବଂ ଏହା ହେଉ ଯେ ତାହା ଫଳପ୍ରଦ ହୋଇ ମହାନ ମହାନ ସାଧନ ସବୁ ଏହି ଶେଷ ଦିନର ଅମଳ ପାଇଁ ଉତ୍ପନ୍ନ ହେଉ। ପୁରୁଷ ଏବଂ ମହିଳାମାନେ, ବାଳକ ଏବଂ ବାଳିକାମାନେ ପରମେଶ୍ୱରଙ୍କ ସମ୍ପୂର୍ଣ୍ଣ ଇଚ୍ଛାରେ ଆତ୍ମସମର୍ପଣ କରନ୍ତୁ ଏବଂ ଯୀଶୁଖ୍ରୀଷ୍ଟଙ୍କ ବନ୍ଦୀ ହୋଇ ତାହାଙ୍କ ପ୍ରେମରେ, ଖ୍ରୀଷ୍ଟଙ୍କ ପ୍ରତି ଈଶ୍ୱରୀୟ ପ୍ରେମର ବନ୍ଧନରେ ଆବଦ୍ଧ ହୁଅନ୍ତୁ। ଆମେ ତାହାଙ୍କ ନାମରେ ଏହା ମାଗୁଅଛୁ। ଆମେ ଛିଡ଼ା ହୋଇଯାଉ। ଆମ ଆଖି ବନ୍ଦ କରି ଏବଂ ହାତ ଉପରକୁ ଉଠାଇ ପୁଣି ଥରେ କେବଳ ତାହା କହିବା। ତେବେ ଯଦି ଆମେ ଆମର ମୁଣ୍ଡଗୁଡ଼ିକ ନୁଆଇବା ଏବଂ ସେହି ବିଦାୟର ଗୀତ ତୁମ ସହିତ ଯୀଶୁଙ୍କ ନାମ ନିଅ ଗାଇବା ପୂର୍ବରୁ ମୁଁ ପଚାରିବାକୁ ଯାଉଅଛି ଯେ ଏହି ଭାଇ ଏଠାରେ, ମୁଁ ତାଙ୍କ ନାମ ଭୁଲି ଯାଉଛି, ଅନ୍ଧକାରର ଦର୍ଶନ ବିଷୟରେ ସାକ୍ଷ୍ୟ ଦେଇଥିବା ସେହି ଭଉଣୀ ଯିଏକି ସୁସ୍ଥ ହୋଇଥିଲେ, ଏବଂ ମନେ ରଖନ୍ତୁ ପଛକୁ ଚାହିଁଲା ବେଳେ ପରଦାଟି ଚାଲିଯାଇଥିଲେ, ତାର ବିଶ୍ୱାସ ତାହା କଲା। ଆପଣ ଆମକୁ ପ୍ରାର୍ଥନାରେ ବିଦାୟ କରନ୍ତୁ। କ'ଣ ଆପଣ କରିବେ କି ଭାଇ? ଏବଂ ଆମମାନଙ୍କ ଉପରେ ପରମେଶ୍ୱରଙ୍କ ଆଶୀର୍ବାଦକୁ ମାଗନ୍ତୁ।